Satan. And he said, let me hide myself in thee. Well, I think that's so beautiful. I like that real, real well. Thank you kindly. And a very good afternoon to all of you, evening, and the blessings of God be with you all. Now, it's again tonight our privilege to open back the pages of the Word here to study. I love singing. I just love it. And I've often said to the people, when you get to heaven, if you can't find me around the throne somewhere, go over where they're singing. And I want to be there. And I love good singing. But in the time of a gospel meeting where decisions are to be made, I think just a song or two and quickly to the Word. Give the time to the Word. See? Well, that's the main thing, is straight to the Word. There was someone in here, people from out of town, staying in a trailer just behind the place that I was supposed to meet a little early in the afternoon just before services. If they're here, I'm sorry that I didn't get to fulfill that appointment. And I'll see you immediately after service is over. And forgive me for saying I would be here when other things come up that I couldn't be here at the time.
তথাপি আসন্তা রাতে যদি ঈশ্বরক সময় ইচ্ছা হয়ে তবে ঈশ্বরক মোহর উপরে প্রচার করা যাচ্ছি পুরো সে যদি করতে আজ রাতে আমি প্রদান করবু সম্পন্ন করা নিমন্তে সুবিধা হয়ে থাকে উদ্দেশ্য সফল করা নিমন্তে যদি আমাদের সুযোগ হয়ে থাকে তবে পশুর চিহ্ন সেপরি ধরনের এক মুখ্য প্রসঙ্গ উপরে এইপরি অবসর কালে আমি প্রচার করা চাহিবু গত রাতে আমি মন্ডলীয় যুগ গুড়ি উপরে সপ্ত মন্ডলীয় যুগ গুড়ি উপরে ধ্যান করেছিল পুনি এফিসিও নামক মন্ডলী যুগর আরম্ভ করছিল লাউদিকা মন্ডলী যুগর সময় পর্যন্ত আসি সেটা স্থগিত হয়েছিল যা কি সর্বশেষ মন্ডলী যুগ অটে আমরা প্রচার করে থাকি পরমেশ্বর আপন আশিস কতবে প্রদান করা হেতু বর্তমান প্রার্থনা নিমিত্ত কিছু কণক বিতা নিমন্তে আমরা নিজে নিজের মস্তক অবনত করব কি এই ঐশ্বরিক বচনক খোলা পূর্বে সেপরি করা কি দয়াময় স্বর্গস্থ পিতা জীবিত হয়ে রয়েছে নিমন্তে এইপরি ধরনের সুযোগ পাই আমরা অত্যন্ত কৃতজ্ঞ অটু পুনি আজ রাতে এই জগতে বঞ্চিত নিমন্তে পুনি স্বাস্থ্য আর বল লাভ করতে নিমন্তে আউ স্থানের পরমেশ্বর বচন পাঠ করা যাচ্ছি সেই ভ্রমণের মধ্যে বসি পার্থা যোগ আমরা কৃতজ্ঞ অটু পুনি হে দয়াময় ত্রাণকর্তা আমরা নিবেদন করু কারণ আমার স্বজাতীয় উদ্ধারকর্তা হয়ে যোগ যে কি আপনার রক্তরে আমৌত করেছেন পুরো পাপুর আমার পরিষ্কার করেছেন পুরো খ্রিস্ট যীশুরে পরিপূর্ণতার ভরপুরি করে এতে পিতাঙ্ক ঠারে আমি অর্পণ করছেন আজ রাতে আপনার যেপর আসিপার বচন গ্রহণ করে পারতে পুরো আমার হৃদয় তাহলে পরিচিত করাই পারতে পুনি এহা যেতবে শিখা যাচ্ছে পবিত্রাত্মা এই বচন উপরে যেপরি অধিকার রাখি পারতে পুরো প্রত্যেক হৃদয়ের লক্ষ্য স্থলক এহা যেপরি ভেদি যাই পারতে অর্থাৎ মো হৃদয়ে পুরো শ্রোতা মান হৃদয়ের মধ্যে যেপরি ভেদি যাই পারতে হে পিতা যেহেতু এর আবশ্যকতা কু আমরা দরকার করে থাও এহা যেপরি প্রদান করা যাই পারে পুনি কেই জন হলে সুদ্ধা বচন সম্বন্ধে দোষী হয়ে নপারতে আউ হে পিতা কৌশি সময় মু যদি কৌশি এপরি এপরি বচন কই থাকে যা কি আপনার চালনা বিরুদ্ধাচারী হয়ে বচন হব তবে পবিত্র মো মুখক নীরব করা হেতু যা কিছু সত্য কথা অটে কেবল তাহা জাঁয়া নিমন্তে মু ইচ্ছুক আহারি সহ গমন করা ইচ্ছুক অটে এতবে সমবেত রূপে আমার আশীর্বাদ করতু আমার সকল পাপরে আমার ক্ষমা করতু যেতবে এই উপাসনালয়ে আমার সমবেত ভাবে একত্রিত হয়েছু পুনি আমার সকল পাপ রক্তর অধীনে অবস্থান করে থাও পুনি আমার আত্মা গুলিক এই সময় উপাসনা যোগ্যাসন কু গ্রহণ করে নৌ যেহেতু যীশু নামে আমি যাচনা করে থাও আমেন পুনি এই স্থান কু যেত আসি থাকে এপরি ধারণা উৎপন্ন হুয়ে যেপরিকি মু সেগুড়াক মধ্যে গোটিকু সুদ্ধা পাঠ করা নিমন্তে আদৌ আগ্রহী হয়ে নাই সাধারণত তাই সেই পরিধান এক পন্থা অটে যেপরি ভাবে অগ্রসর করে থাকে ଆରମ୍ଭ କରିବାକୁ ଯାଇ ତିନୋଟି କିମ୍ବା ଚାରୋଟି ପ୍ରସଙ୍ଗର କାରଣ ତାହା ଅଟେ। ତଥାପି ସର୍ବପ୍ରଥମେ ଏହାକୁ ପାଠ କରିବା ନିମନ୍ତେ ଅଥବା ଏ ବିଷୟରେ କହିବା ନିମନ୍ତେ ମୁଁ ଇଚ୍ଛା କରେ, ଯେହେତୁ କହିବା ସମୟରେ ମୁଁ ବିଚାର ବୁଦ୍ଧିକୁ ଗ୍ରହଣ କରିନଥାଏ। ଆପଣମାନେ ଜାଣନ୍ତି ହୋଇପାରେ ଯେପରିକି କେବଳ ଆପଣ ଯେପରି କହିଥାନ୍ତି, ମୁଁ କିନ୍ତୁ କଣ ଯେ କହିବି ସେଥିପାଇଁ ଅଧିକା କିଛି ଯୋଜନାକୁ ଆଦୌ ପ୍ରସ୍ତୁତ କରିନଥାଏ। ବୁଝନ୍ତୁ, ଗୋଟିଏ ମାତ୍ର ଯୋଜନା କରିନାହିଁ, ମୁଁ ତ କେବଳ ତାହାଙ୍କ ପାଇଁ ଅପେକ୍ଷା କରି ରହିଥାଏ। ପୁଣି ମୁଁ ଯେପରି ଭାବରେ ଏ ବିଷୟକୁ ଦେଖିଥାଏ, ମୁଁ କେବଳ ପହଞ୍ଚିଥାଏ, ପୁଣି ଏହାକୁ ପାଇଥାଏ ଆଉ ଏହାକୁ ପ୍ରଦାନ କରିଥାଏ। ତତ୍ପରେ ସମୟ ସମୟରେ ଏପରି ହୋଇଥାଏ ଯେ ମୁଁ କିଛିଟା କର୍କଶ ସ୍ୱରରେ କହିଥାଏ, ସମୟ ସମୟରେ ସେପରି କହିଥାଏ, ମାତ୍ର ଏହାକୁ ଲାଭ କରିବା ନିମନ୍ତେ ତାହା ହିଁ ଏକମାତ୍ର ପନ୍ଥା। ତେଣୁ ତାହା ଅଟେ, ମୁଁ ଦେଇପାରେ ଭଳି କେବଳ ତାହା ହିଁ ଏକମାତ୍ର ପନ୍ଥା। ଆଉ ଏଥିରେ ଏହା ହେଉ, ଆଜି ରାତିରେ ମୋତେ ତାହାକୁ ପୁନଶ୍ଚ କହିବାକୁ ପଡୁ, ଏହା ତ ସିଧାସଳଖ କୌଣସି ଲୋକର ବ୍ୟକ୍ତିଗତ ଜୀବନ ଅବା ଯେକୌଣସି ବ୍ୟକ୍ତିର ଧର୍ମତ ଆଡ଼କୁ ଲକ୍ଷ୍ୟ କରି କହିବା ନିମନ୍ତେ ନୁହେଁ। ବୁଝନ୍ତୁ, କୌଣସି ପ୍ରକାର ସେପରି ଆଦୌ ନୁହେଁ। ଆମମାନେ ସେଥିରେ ଆଦୌ ବିଶ୍ୱାସ ରଖିନଥାଉ। ଆମମାନେ ବିଶ୍ୱାସ କରିଥାଉ ଯେ ଆମମାନେ ପ୍ରକୃତ ପୁଣି ନିଷ୍ଠାପର ଆମେରିକା ଅଟୁ, ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ବିଚାର ବୁଦ୍ଧି ପରିଚାଳନା ଅନୁସାରେ ଈଶ୍ୱରଙ୍କ ଉପାସନା କରିବା ସୁଯୋଗ ଲାଭ କରିପାରେ। ପୁଣି ଏହା ଯେ ସବୁବେଳେ ସେପରି ଭାବନାର ସହିତ କାର୍ଯ୍ୟ କରିପାରେ ତାହା ଆମମାନେ ଇଚ୍ଛା କରିଥାଉ। ତଥାପି ପ୍ରତ୍ୟେକ ମଣ୍ଡଳୀରେ ଆମମାନେ ଧର୍ମମତ ଗୁଡାକୁ ଲାଭ କରିଛୁ। ବହୁତ ସଂସ୍ଥା ଗୁଡିକରେ, ସଂଗଠନ ଗୁଡିକରେ ସେମାନେ ଏକ ପ୍ରକାର ରୀତିନୀତିକୁ ଗ୍ରହଣ କରିପାରିଥାନ୍ତି। ପୁଣି ଏହା ହିଁ ଆମମାନଙ୍କ ରୀତିନୀତି ଏପରି କହି ସେମାନେ ସେଥିରେ ଆବଦ୍ଧ ହୋଇ ରହିଥାନ୍ତି। ପ୍ରଚାରକ ସେବକ ଯେ କଣ ଚିନ୍ତା କରନ୍ତି ସେଥିରେ କିଛି ଯାଇ ଆସେ ନାହିଁ। ତାଙ୍କୁ ତ ରୀତିନୀତିକୁ ତଥାପି ପ୍ରଚାର କରିବାକୁ ହିଁ ଅଛି, ଯେହେତୁ ସେ ଏକ ସଂସ୍ଥା ଅଛନ୍ତି ତେଣୁ ତାଙ୍କୁ ସେପରି କରିବାକୁ ଅଛି। ପୁଣି ଏଠାରେ ଖ୍ରୀଷ୍ଟଙ୍କ ବ୍ୟତୀତ ଆମମାନଙ୍କର ଅନ୍ୟ କୌଣସି ରୀତିନୀତି ନାହିଁ, ତାହା ହିଁ ଆମମାନଙ୍କର ଏକମାତ୍ର ରୀତିନୀତି। କେବଳ ପ୍ରେମ ବିନୁ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ, ବାଇବଲ ଛଡ଼ା ଅନ୍ୟ କୌଣସି ପୁସ୍ତକ ନାହିଁ। ପୁଣି ଖ୍ରୀଷ୍ଟ ହିଁ ଶିରୋମଣି ଅଟନ୍ତି ଆଉ ବାଇବଲ ଆମମାନଙ୍କ ପାଠ୍ୟ ପୁସ୍ତକ ଅଟେ, ବିଶ୍ୱ ଜଗତ ମୋହର ମଣ୍ଡଳୀ ଅଟେ। ତେଣୁ ମୁଁ ଚାହେଁ, ତେଣୁ ପ୍ରଚାର କରିବାକୁ ମୁଁ ଯେପରି ଚାଳିତ ହୋଇଥିଲି ବୋଲି ଅନୁଭବ କରେ, ଠିକ ସେହିପରି ଭାବରେ ମୁଁ ପ୍ରଚାର କରିବାକୁ ପସନ୍ଦ କରେ। ପୁଣି ଯେପରି ଭାବରେ ମୁଁ ଏହାକୁ ବୁଝିଥାଏ, ଠିକ ସେହିପରି ଭାବରେ ଏହାକୁ ପ୍ରଚାର କରିଥାଏ।
ଆଉ ତତ୍ପରେ ଏହି ଅବସରରେ ସୁସମାଚାର ହୃଦୟ ବିଦାରକ ଏକ ଅଂଶରୁ ପ୍ରକୃତରେ କଠୋର କର୍ଷ ହୃଦୟ ସ୍ପର୍ଶୀ ସ୍ଥାନରୁ ବିଶେଷ ଭାବରେ ପ୍ରଚାର କରୁଅଛି। ତଥାପି ଆପଣମାନେ ତ ଜାଣନ୍ତି ଏହା ବିଚାରର ଗୃହ ଅଟେ, କେଉଁ ସ୍ଥାନରୁ ପରମେଶ୍ୱରଙ୍କ ଗୃହରୁ ବିଚାର ଆରମ୍ଭ ହୋଇଥାଏ ଏହା ସତ୍ୟ କଥା। ତାହା ହିଁ ସେହି ସ୍ଥାନ ଯେଉଁରୁ ବିଚାର ଆରମ୍ଭ ହୋଇଥାଏ। ପୁଣି ସେହି ସ୍ଥାନରେ ଏଠାରେ ଆପଣ ଯଦି ବିଚାରାଳୟକୁ ଯାଇଥିଲେ, ପୁଣି ଆପଣଙ୍କୁ ଯଦି ବିଚାରିତ ହେବାକୁ ପଡ଼ିଥିଲା, ସେଠାରେ ଆପଣମାନଙ୍କ ନିକଟରେ ବିଚାର ସମ୍ବନ୍ଧୀ ଏକ କାନୁନ ପୁସ୍ତକ ଥାଏ। ପୁଣି ଆପଣ ଯେ କେଉଁ କାରଣରୁ ବିଚାରିତ ହେବେ ସେଥିପାଇଁ ସେମାନଙ୍କୁ ସେହି କାନୁନ ଶାସ୍ତ୍ରକୁ ପଢ଼ିବାକୁ ହିଁ ଅଛି। ପରମେଶ୍ୱର ଗୃହେ ତାହା ହିଁ ସେପରି ଧରଣର ପ୍ରବନ୍ଧ ଅଟେ। ଆମମାନଙ୍କୁ ଏହା ପରମେଶ୍ୱର ବଚନ ହିଁ ଶ୍ରବଣ କରିବାକୁ ହିଁ ଅଛି। ଆଉ ବହୁଦା ଏହିସବୁ ବିଷୟରେ କୁହାଯାଇଅଛି, ତେଣୁ ଏହାକୁ ଲାଭ କରି ନେବାକୁ ଆପଣମାନେ ନିଶ୍ଚିତ ହୋଇଯାଆନ୍ତୁ। ହୋଇପାରେ ମୁଁ ଭୁଲ କରିପାରିଥିବି, ମୋହର ବ୍ୟାଖ୍ୟାଟି ହୋଇପାରେ ଭୁଲ ହୋଇପାରିଥାଏ, ତଥାପି ସଠିକ ରୂପେ ଏହାକୁ ପାଠ କରିବା ନିମନ୍ତେ ମୁଁ ଚେଷ୍ଟା କରେ। ପୁଣି ଏହା ଯେପରି କହେ ଠିକ ସେହିପରି ଭାବରେ କହିବାକୁ ଚାହେଁ। ଧର୍ମ ଶାସ୍ତ୍ର ସହିତ କେବଳ ଲାଗି ରହନ୍ତୁ, ଏହା ଯାହା କହେ କେବଳ ତାହା ହିଁ କହନ୍ତୁ। ପୁଣି ଏହା ଅତ୍ୟଧିକ ରୂପେ ଅସହ୍ୟ ପ୍ରକାର ବିଷୟ କିମ୍ବା ହୋଇପାରେ ଏହା ପ୍ରଭୁଙ୍କର ଇଚ୍ଛା ନୁହେଁ, ଆଉ ସମ୍ଭବତଃ ଏହା ହିଁ ତାଙ୍କର ଇଚ୍ଛା। ତଥାପି କଣ ଯେ ପ୍ରକୃତ ସତ୍ୟ ତାହାକୁ ମୁଁ ଆଦୌ ଜାଣେ ନାହିଁ। ସେହି ହେତୁ ସପ୍ତାହ ଧରି ସପ୍ତାହ ଏହି ପୁସ୍ତକ ଉପରେ ଧ୍ୟାନ ଲଗାଇ ରହିବାକୁ ଚାହିଁବି, କେବଳ ଏହି ସ୍ଥାନରେ ଅଟକି ରହିବାକୁ ଚାହିଁବି। ପୁଣି ଦାନିଏଲଙ୍କର ପୁସ୍ତକ ଉପରେ, ପୁଣି ଦାନିଏଲ ଓ ପ୍ରକାଶିତ ବାକ୍ୟ ପୁସ୍ତକ ଉପରେ ଏହାକୁ ଉଦ୍ଧୃତ ଥିବାର ଲକ୍ଷ୍ୟ କରିବି। ପୁଣି ଭାବାଦିଗଣଙ୍କ ପୁସ୍ତକ ମଧ୍ୟରେ ଏହାକୁ ଅବସ୍ଥିତ ଥିବାର ଧ୍ୟାନ କରିବି। ଆଉ ପରମେଶ୍ୱରଙ୍କ ସକଳ ବଚନ ପ୍ରାୟ ଅବିକ ରୂପେ ଏକତ୍ରିତ ରୂପେ ଆବଦ୍ଧ ହୋଇ ରହିଅଛି। ଶତ ଶତ ବର୍ଷର ବ୍ୟବଧାନରେ ଏହି 66 ପୁସ୍ତକ ଏକାଧିକ ବ୍ୟକ୍ତିଗଣଙ୍କ ଦ୍ୱାରା ଲିଖିତ ହୋଇଥିଲା। ପୁଣି କୌଣସି ଗୋଟିଏ ପୁସ୍ତକ ଅନ୍ୟ ଏକ ପୁସ୍ତକର ବିରୋଧ ଆଦୌ କରେ ନାହିଁ, କୌଣସି ଗୋଟିଏ ପୁସ୍ତକ ସେପରି ବିରୋଧ କଥା କହେ ନାହିଁ। ସେଗୁଡ଼ିକର ମଧ୍ୟରୁ ପ୍ରତ୍ୟେକଟି ପ୍ରମାଣ ସିଦ୍ଧ ଏବଂ ସତ୍ୟ ଅଟେ। ସମସ୍ତ ଜଗତରେ ଏହାଠାରୁ ଅଧିକ ଶ୍ରେଷ୍ଠତମ ସାହିତ୍ୟ ପୁସ୍ତକ କଦାପି ଲିଖିତ ହୋଇନଥିଲା। ସେମାନେ ପ୍ରାୟ 2000 ବର୍ଷରୁ ପ୍ରଭୁଙ୍କର ପ୍ରାର୍ଥନାକୁ ପରିବର୍ତ୍ତନ କରିବା ନିମନ୍ତେ ଚେଷ୍ଟା କରି ଆସୁଅଛନ୍ତି। ଏହା ଅଧିକ ପସନ୍ଦଯୋଗ୍ୟ କରିବା ନିମନ୍ତେ ଏଥିରେ ଗୋଟିଏ ଶବ୍ଦକୁ ଯୋଗ କରିବାକୁ ପୁଣି ଏଥିରେ ଗୋଟିଏ ଶବ୍ଦକୁ ଲୋପ କରିଦେବାକୁ ଚେଷ୍ଟା କରୁଅଛନ୍ତି। ଆପଣମାନେ ସାଧାରଣତଃ ସେପରି ଆଦୌ କରିପାରନ୍ତି ନାହିଁ। ଓହୋ, ଏହା ତ ସିଦ୍ଧ ବଚନ ଅଟେ, ଏହା ପରମେଶ୍ୱରଙ୍କର ବାକ୍ୟ ଅଟେ। ପୁଣି ବାଇବଲ ଯେ ଈଶ୍ୱରଙ୍କ ପ୍ରେରଣାଦାୟୀ ପୁସ୍ତକ ଏପରି ମୁଁ ବିଶ୍ୱାସ କରେ। ଏହାର ପ୍ରତିଟି ଶବ୍ଦ ପ୍ରେରଣାତ୍ମକ ଅଟେ। ଏହା ଯେ ପ୍ରେରଣାତ୍ମକ ନୁହେଁ, ତାହା ଯେ ପ୍ରେରଣାତ୍ମକ ନୁହେଁ, ମାତ୍ର ଅନ୍ୟଟି ପ୍ରେରଣାତ୍ମକ ବଚନ, ସେ ପରାଯୁକ୍ତିକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ। ଏହାର ପ୍ରତିଟି ବଚନ ଯେ ପ୍ରେରଣାତ୍ମକ ଏପରି ମୁଁ ବିଶ୍ୱାସ କରେ। ଏହାର ସବୁକିଛି ବଚନ ସତ୍ୟ ଅଥବା ସବୁକିଛି ବଚନ ଅସତ୍ୟ। ପୁଣି ଏହା ଯଦି ସମ୍ପୂର୍ଣ୍ଣ ରୂପେ ମିଳିମିଶି ଯାଇଛି, ତେବେ କଣ ଯେ କହିବା କଥା ତାହାକୁ ଆମମାନେ ବୁଝିନଥାଉ। ମାତ୍ର ଏହାର ପ୍ରତ୍ୟେକ ବିଷୟ ନିରାତ ସତ୍ୟ କଥା। ମୁଁ ଯେକୌଣସି ସମୟରେ ଯେକୌଣସି ମୁହୂର୍ତ୍ତରେ ଆପଣା ଜୀବନକୁ ଅର୍ପଣ କରିବାକୁ ପ୍ରସ୍ତୁତ। ଯେହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ଏହି ସ୍ଥାନରେ ଅବସ୍ଥିତ। ଆଉ ସେମାନେ ସେହି କେତେକ ରାତ୍ରିକୁ ପାଇବାକୁ ଯାଉଛନ୍ତି। ଆଉ ଯେପରି ଭାବରେ ହେଉ ନା କାହିଁକି ଆମମାନେ ଶନିବାର ରାତ୍ରିର ଉପାସନାକୁ କରିବାକୁ ଯାଉଅଛୁ, ଠିକ ସମାନ ରୂପେ ସମ୍ପୂର୍ଣ୍ଣ କରିବାକୁ ଯାଉଅଛୁ, ସେପରି ଧରଣ ଏକ ସେବା କାର୍ଯ୍ୟ କରିବାକୁ ଯାଉଛୁ। ମଣ୍ଡଳୀର କେତେକ ସଭ୍ୟ ଏପରି କହିଥିଲେ ଯେ ସେମାନେ ସେପରି କରିବେ, ରବିବାର ସକାଳେ ଅପରିଚ୍ଛନ୍ନ ଅବସ୍ଥାରେ ଥାଇ ଉପାସନାକୁ ଆସିପାରିବେ ନାହିଁ। ଅର୍ଥାତ୍ ସେମାନଙ୍କ ମଧ୍ୟରୁ କେତେକ ଏପରି କହିଥିଲେ, ଉପାସନା ଉତ୍ତାରେ ଶନିବାର ରାତିରେ ସେମାନେ ରହିଯିବେ, ପୁଣି ଆରାଧନାଳୟକୁ ପରିଷ୍କାର କରିବା ନିମନ୍ତେ ସାହାଯ୍ୟ କରିବେ, ଯେପରିକି ଲୋକଙ୍କୁ ରବିବାର ସକାଳେ ଆସିବାକୁ ପଡିବ ନାହିଁ, କିମ୍ବା ସେପରି କିମ୍ବା ଆରାଧନାଳୟକୁ ସଜାଡି ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କୁ ରବିବାର ଦିନ କାର୍ଯ୍ୟ କରିବାକୁ ଆବଶ୍ୟକ ପଡିବ ନାହିଁ। ଆମମାନେ କରିନଥାଉ, ଆମମାନେ ଇଚ୍ଛା କରୁ। ମୁଁ ଜଣେ ସବ୍ବାଟାଲିୟନ୍ ନୁହେଁ, ତଥାପି ପାରୁ ପର୍ଯ୍ୟନ୍ତ ମୁଁ ଖୋଲା ଭଳି ଉପାସନାକୁ ସମ୍ମାନ ପ୍ରଦାନ କରିବାକୁ ଚାହେଁ। ଆଉ ତତ୍ପରେ ବର୍ତ୍ତମାନ ଆସନ୍ତାକାଲି ରାତିରେ ନିମନ୍ତେ ମୁଁ ସମ୍ଭବତଃ ସୂଚନା ଦେଇପାରେ। ପରମେଶ୍ୱର ଇଚ୍ଛା କରୁଥାନ୍ତି, ତେବେ ଶନିବାର ରାତିରେ ଆମମାନେ ଯେ କଣ କହିବୁ ତାପରେ ସୂଚନା ଦେଇପାରେ। ପୁଣି ଆଜିର ରାତ୍ରି କାଳରେ ପଶୁର ଚିହ୍ନ ଦି ମାର୍କ ଅଫ୍ ଦ ବିଷ୍ଟ ତାହା ଏହି ପ୍ରସଙ୍ଗ ଅଟେ। ଆସନ୍ତାକାଲିର ରାତ୍ରି ପାଇଁ ଈଶ୍ୱରଙ୍କ ମୋହର ଦି ସିଲ୍ ଅଫ୍ ଗଡ୍ ତାହା ହିଁ ଅଟେ। ସେଗୁଡ଼ିକର ମଧ୍ୟରୁ ଉଭୟଟି ସବୁଠାରୁ ଅଧିକ ଏହି ଦିନମାନଙ୍କରେ ପ୍ରଚାର କରିବା ନିମନ୍ତେ ସବୁଠାରୁ ପ୍ରମୁଖ ବିଷୟବସ୍ତୁ ଗୁଡ଼ାକ ଅଟନ୍ତି, ଏପରି ମୁଁ ଧାରଣା କରେ। ଯେହେତୁ ପରମେଶ୍ୱରଙ୍କ ବିଚାର ଦିନର ନିକଟବର୍ତ୍ତୀ ସମୟରେ ଯେ ଆମମାନେ ବାସ କରୁଅଛୁ, ମୁଁ ପ୍ରକୃତରେ ଏପରି ବିଶ୍ୱାସ କରେ। ଆମମାନେ ଏହାର ଯଥାର୍ଥ ଦିନମାନଙ୍କରେ ଯେ ଉପସ୍ଥିତ ହୋଇସାରିଅଛୁ, ଏପରି ମୁଁ ବିଶ୍ୱାସ କରେ। ପୁଣି ଆମମାନେ ଯେ ମୌଳିକ ନହେଉ, ଏହା ହିଁ ମୁଁ ଚାହେଁ। ଆମମାନେ ଭଣ୍ଡାମୀ ପ୍ରକୃତ ହେବାକୁ ଚାହୁଁନାହୁଁ। ବାଇବଲ ଏହି ସ୍ଥାନରେ ଯେପରି ଭାବରେ ପ୍ରକାଶ କରି କହିବ, ଠିକ ତଦ୍ରୂପ ଆମମାନେ ଏହା ମଧ୍ୟରେ ଉପନୀତ ହେବାକୁ ଇଚ୍ଛା କରିଥାଉ। ଆଉ ପ୍ରକୃତରେ ତାହା ହିଁ ସିଦ୍ଧ ବିଷୟ ଅଟେ। ପୁଣି ସେହିପରି କରିଥିବା ଯୋଗୁଁ ଆମମାନେ ଏକାଧିକ ବ୍ୟକ୍ତିଙ୍କୁ ବର୍ତ୍ତମାନ ସମୟରେ ପଶୁର ଚିହ୍ନ ଉପରେ କଥାବାର୍ତ୍ତା କରୁଥିବାର ଶୁଣିଥାଉ। ଆପଣମାନେ ଅନେକ ଦିନରୁ ଏ ବିଷୟ ଉପରେ ଶୁଣିଛନ୍ତି। ଏହା କଣ ଅଟେ? କିଏ ଏହାକୁ କାର୍ଯ୍ୟକାରୀ କରିଥାଏ? ଏହାକୁ କିଏ ଏହାକୁ ହାସଲ କରି ରହିଅଛି? ପୁଣି ସେମାନେ ଏହାକୁ ଯଦି ହାସଲ କରିଥାନ୍ତି, ତେବେ ସେମାନଙ୍କ ପ୍ରତି କଣ ଘଟିବାକୁ ଯାଉଛି? କଣ ପ୍ରକୃତରେ କଣ ଏହା ଆମମାନଙ୍କୁ କିଛି କ୍ଷତି ଘଟାଇ ପାରିବ କି? ଏହାଦ୍ୱାରା କିଛି ଅନିଷ୍ଟ ହେବାକୁ ଯାଉଛି କି? ଆଚ୍ଛା, ତେବେ ତାହା ହିଁ ଆମମାନେ ପ୍ରଭୁଙ୍କ ବଚନରୁ ତାହାକୁ ଖୋଜି ପାଇବାକୁ ଯାଉଅଛୁ। ସର୍ବପ୍ରଥମ ବିଷୟ ବାଇବଲରେ ପଶୁର ଚିହ୍ନ ବୋଲି ସେପରି କିଛି ବିଷୟ ସମ୍ବନ୍ଧରେ କଥିତ ଅଛି କି? ପୁଣି ଦ୍ୱିତୀୟ ବିଷୟ, ଏହା କେଉଁ ଜୀବ ନିମନ୍ତେ ନିର୍ଦ୍ଧାରିତ ଅଟେ? ଆଉ ତାହାକୁ ହାସଲ କରିବା ନିମନ୍ତେ କେଉଁ ଲୋକମାନେ ପ୍ରକୃତରେ ଯୋଗ୍ୟ ଅଟନ୍ତି? ପୁଣି ଆପଣମାନେ କଣ କରିବେ? ଆପଣମାନେ ଏହାକୁ ହାସଲ କରି ସୁଦ୍ଧା ତଥାପି ଏହାକୁ ବୁଝିନାହାନ୍ତି କି? ଆଉ ସେହିପରି ଅନେକ କିଛି, ପୁଣି ସେପରି ଧରଣର ଅନେକ ଗୁଡ଼ିଏ ପ୍ରଶ୍ନ ରହିଅଛି। ତେଣୁ ମୋହର ଜ୍ଞାତସାରରେ ତାହା ହିଁ ସେହି ଦୁଇଟି ପ୍ରମୁଖ ବିଷୟ ମଧ୍ୟରୁ ଅନ୍ୟତମ ପ୍ରସଙ୍ଗ, ଯାହା ଉପରେ ବାଇବଲ ମଧ୍ୟରେ ମୁଁ ବିଚାର କରିଥାଏ। ପଶୁର ଚିହ୍ନ ପୁଣି ପରମେଶ୍ୱର ମୋହର ଏହି ଦୁଇଟି ସେହିପରି ବିଷୟ ଅଟନ୍ତି। ପୁଣି ସର୍ବପ୍ରଥମଟି ତାହା ପ୍ରକୃତରେ ସେପରି ଯେ ଅଟେ, ଏ ବିଷୟରେ ମୁଁ ଧର୍ମଶାସ୍ତ୍ର ପଦପର୍ବ ଗୁଡ଼ିକୁ ଏଠାରେ ପାଇଛି କିମ୍ବା ଲେଖି ରଖିଅଛି, ଯେପରିକି ତାହାକୁ ଖୋଲିପାରେ। ପୁଣି ତାହା ସାଧୁମାନଙ୍କର ଆରମ୍ଭ କରିବାକୁ ଯାଇ ପଶୁର ଚିହ୍ନରେ କଣ ଆସନ୍ତୁ ତାହାକୁ ଦେଖିବା। ପୁଣି ଏହି ଚିହ୍ନକୁ ହାସଲ କରିବା ବିପଦପୂର୍ଣ୍ଣ ଅଟେ କି? ଏହା ସେପରି ଧରଣର କିଛି ବିପଦପୂର୍ଣ୍ଣ ବିଷୟ ଅଟେ କି? ଆଉ ପ୍ରକାଶିତ ବାକ୍ୟର 14 ଅଧ୍ୟାୟ 9 ପଦ ଏହା ତୃତୀୟ ଦୂତଙ୍କ ସମାଚାର ବିଷୟ ଅଟେ। পুনি বাইবল ৰ যে কোনসি বিদ্বান ব্যক্তি মু ভাই স্টালিং কো এঠারে বসিতৰ দেখে পুনি দুই কিবা তিনি জন সেৱকক মধ্যে এঠারে দেখি থাকে গত ৰাতিৰে লুইসভিল ৰ ব্যাপ্টিষ্ট ধৰ্ম বিদ্যালয়ৰ আগত কেতেক ভাতৃগণ এঠারে উপস্থিত থিলে ওই আজি ৰাতিৰে কেতেক ভাতৃগণ উপস্থিত থাই পাৰন্তি কিন্তু মু তা জানে নাহি পুনি এঠারে সম্ভৱত মেথডিষ্ট ব্যাপ্টিষ্ট ক্যাথলিক আহৈ পাৰে অৰ্থডক্স জিউদিগণ সুধা উপস্থিত থাই পাৰন্তি মাত্ৰ মু জানে নাহি তথাপি এয়া সেপরি কিছু বিষয় নুহে এয়া যে কোনসি ব্যক্তিকর বিচারধারা কো আঘাত প্রদান করিবা নিমন্তে এক বিষয় নুহে কোনসি প্রকার সেপরি আদৌ নুহে পুনি এয়া তো কেবল এতি পাই ঠিক যেপরি হয় বাইবল লিখিত হই অছি সেইপরি হবার এয়াকো পাঠ করা নিমন্তে পুনি আপনমানকো স্বয়ং এয়া উপরে ধ্যান লাগাই নিমন্তে প্রযোজ্য পুনি পরমেশ্বরক ভয় সহিত আমারে পালিলা ভলি অতি ভক্তি ভাবে সহিত আসন্তু বিষয় আরো অগ্রসর করু এপরে জানিবা দ্বারা যে সে আমমানক প্রত্যেক শব্দ নিমন্তে আমমানক বিচার করিবে বিচার দিনে আমমানক বচন গুড়াক আমমানক আশীর্বাদ করিব অথবা দোষী বলি সাব্যস্ত করিব পুনি মু যে কিছু জানে যদি এপরি কিছু বিষয়ক অনুভব করে পুনি এহাকু দূরে রাখি থাকে তবে বিচার দিনে এহার হিসাব দেওয়াকু এহার হিসাব দেওয়া নিমন্তে পরমেশ্বর মতে দায়ী করিবে পুনি আত্মা গুড়িক সেমানক হস্ত গুড়াক সহিত কৌছন্তি ভাই ব্রহ্মাম আপন আম্মাঙ্ক যদি কহি পাই থান্তে তে আজি আমানে এইপরি অবস্থায় আদৌ পৌঁছি ন থান্তু পুরাতন যুগর পাওলঙ্ক পরি মু সুদৃঢ় হই রহিবাকু চাহে আইপরি কহিবাকু চাহে যে মু সমস্তঙ্ক রক্তর দায়িত্বরু মুক্ত যেহেতু ঈশ্বরঙ্ক সমস্ত সংকল্প তোমানঙ্কু জনাইবাকু মু সংকুচিত হই নাহি তাহা সত্য কথা যেপরি ভাবে মু দেখে তদ্রূপ ন্যায়োচিত বিষয় অটে আও মু যদি ভ্রান্তমনা অটে তবে ঈশ্বর মতে ক্ষমা করে দিয়ন্তু এই সব বিষয় কদাপি দত্ত হই না থাকে এ বিষয়ে বুঝিবা নিমন্তে মু কোনসি ধর্ম বিদ্যালয় কো আদৌ যাই নথিলে পরে কোনসি অন্য ব্যক্তি কো বচন কো গ্রহণ করা নিমন্তে মু কোনসি বিদ্যালয় কো সুধা যাই নথিলে মু তো প্রার্থনার সহিত কাদিপাত করি সিধা সলক বাইবল মধ্যে প্রবেশ করেছিল পুনি পবিত্র আত্মাঙ্ক দ্বারা অলৌকিক রূপে এহা প্রকট করা যাই পরমেশ্বর সেই সমান সুরদূত যিয়ে কি মতে দর্শন গুলি দেখিবা নিমন্তে পুনি অন্যান্য ঘটনা গুলি বুঝিবা নিমন্তে সঞ্চয় প্রদান করন্তি পুনি প্রীত গণক আরোগ্যতা নিমন্তে সেবা প্রদান করন্তি তদ্বারা এহা সত্য কিংবা মিথ্যা অটে তাহাকু আপন মানে স্বয়ং বিচার করে দেখিপারন্তি আও জগতর নিমন্তে এহা তৃতীয় সুরদূতঙ্কর সমাচার অটে পুনি তৃতীয় সুরদূতঙ্কর সমাচার যে কোন তাহাকু আপন মানে জানন্তি এহা তো এই বর্তমান যুগরে শোনা যাউছি আও আপন মানে যদি বাইবেল পাঠক হইথান্তে তবে তৃতীয় সুরদূতঙ্কর সমাচার ঘোষণা হেউথা সময়টি যে এহা অটে তাহাকু আপন মানে বুঝিবে তিনোটি বিভিন্ন প্রকার আপদপূর্ণ ঘটনা সেতেবেলে এহা সহিত ঘটিছিলা প্রথম প্রকার দুর্ঘটনাটি প্রথম বিশ্বযুদ্ধ সময় ঘটিছিলা দ্বিতীয় প্রকার আপত্তি দ্বিতীয় বিশ্বযুদ্ধ সময় ঘটিছিলা আমমানে কেউ পর ঘটনা মধ্যে কো এতেবেলে যে প্রবেশ করিয়া কো যাওছু তা আপনারা লক্ষ্য করন্তু যথোচিত বিষয় আমমানে যাত্রাপথর শেষ অবস্থায় আসি পৌঁছি যাইছু এথিপূর্বে আমমানে ধর্মশাস্ত্র কো পাঠ করু আসন্তু আমমানক বিচারধারা মধ্যে এহা কো বর্তমান ধারণ করি নেউ অবস্থিতি অনুসারে আমমানে যুগর শেষ কাল আলোক ধাববান হেউছু কেতে দিন পর্যন্ত যে বিষয়ে মু কিছু জানে নাহি কেই জনে ব্যক্তি সুদ্ধা তাহাকু জানন্তি নাহি তথাপি ধ্যান দিয়ন্তু ঐতিহাসিক দৃষ্টিকোণরু এহাকু কৌথিবা সময়রে আসন্তু এহাকু তদনুসারে বিচার করু প্রথম 2000 বর্ষ সময়রে জগতর ক্রম চরম সীমা আসি পৌঁছিতলা পুনি পরমেশ্বর জগদ্বার তাহাকু নাশ করিথিলে আপনমানে তাহাকু জানন্তি কি তৎপরে এক নূতন জগত রূপকু নে এহা পরিচয়কু আসিতিলা তৎপরে এক নূতন জগতর সূত্রপাত হয়েছিল পুনি দ্বিতীয় থরর 2000 বর্ষ মধ্যে এয়া আপনার শেষাবস্থায় পুনি পৌঁছিছিল আর পরমেশ্বর যীশুঙ্কু প্রেরণ করেছিলেন তা সত্য কথা অটে না আমেন 1954 মশিয়া এয়া তো পরবর্তী 2000 বর্ষর শেষ অবস্থা অটে আর এই সমাচার যীশু এপরি কহিলে সময় উনা করা যাব কেউ মানক নিমন্তে মনোনীত মানক নিমন্তে তা উনা করা যাব অন্যথা কোনসি মনুষ্য পরিত্রাণ পাইব না এয়া এপরি দুঃস রূপে অধার্মিক হয়ে যাব তেনু আমমানে শেষ সময় উপস্থিত আর তৎপরে সপ্তম 1000 বর্ষ তা তো 1000 বর্ষ রাজত্ব কালে এক আদর্শ স্বরূপ অটে 1000 বর্ষর নমুনা স্বরূপ অটে যেপরিকি পরমেশ্বর 6000 বর্ষ ধরি পরিশ্রম করেছিলেন ଆମମାନେ ସମସ୍ତେ ଜାଣୁ ଯେ ଏକ ହଜାର ବର୍ଷର ସମୟ ସ୍ୱର୍ଗରେ ଏକ ଦିନ ଜଗତରେ ଏକ ହଜାର ବର୍ଷ ସମୟ ଅଟେ। ଦ୍ୱିତୀୟ ପିତରେ ସେପରି ଲେଖା ଅଛି, ବୁଝନ୍ତି ତ। ପୁଣି ଛଅ ହଜାର ବର୍ଷର ଅବଧିରେ ପରମେଶ୍ୱର ଏ ଜଗତକୁ ନିର୍ମାଣ କରିଥିଲେ। ପୁଣି ପାପର ବିରୁଦ୍ଧରେ ମଣ୍ଡଳୀ ମଧ୍ୟ ଅଦ୍ୟାବଧି ଛଅ ହଜାର ବର୍ଷ ଧରି ଶ୍ରମ କରି ଆସୁଅଛି। ପୁଣି ସପ୍ତମ ହଜାର ବର୍ଷରେ ଈଶ୍ୱର ବିଶ୍ରାମ ଗ୍ରହଣ କରିଥିଲେ, ସପ୍ତମ ହଜାରରେ ବିଶ୍ରାମ କରିଥିଲେ। ପୁଣି ତାହା ଏତେବେଳେ ଏକ ହଜାର ବର୍ଷର ଏକ ନିଦର୍ଶନ ସୂଚକ ଅଟେ। ଏହି ପୃଥିବୀ ପୃଷ୍ଠରେ ମଣ୍ଡଳୀକୁ ବାସ କରି ରହିବାକୁ ଅଛି। ଏକ ହଜାର ବର୍ଷ ବ୍ୟାପୀ ଶାରୀରିକ ଢାଞ୍ଚାରେ ଏହାକୁ ଏହି ଜଗତରେ ବାସ କରିବାକୁ ଅଛି। ପୀଡା, ଦୁଃଖ, ଯାତନା କିମ୍ବା ମୃତ୍ୟୁବିହୀନ ହୋଇ ଏହାକୁ ବାସ କରିବାକୁ ଅଛି। ସେହି ସ୍ୱର୍ଣ୍ଣମୟ ମହାନ ଯୁଗଟି ବର୍ତ୍ତମାନ ଆଗମନ କରିବାକୁ ଯାଉଅଛି। ଏଥି ନିମନ୍ତେ ଆନନ୍ଦିତ। ଓହୋ, ମୁଁ ସେ ଗୀତକୁ ପସନ୍ଦ କରେ, ଆଉ ମୁଁ ସେ ଗୀତକୁ ଖୁବ୍ ଭଲ ପାଏ। ଜଗତ ଆର୍ତ୍ତନାଦ କରୁଅଛି, ଚିତ୍ତାଲାଦ ଉଦ୍ଧାର ଦିନ ନିମନ୍ତେ କାନ୍ଦୁଅଛି। ଯେତେବେଳେ ଖ୍ରୀଷ୍ଟ ପୁରୁଷ ଆସି ଏ ଜଗତକୁ ଆଗମନ କରିବେ, ମୁଁ ତାହାକୁ ପସନ୍ଦ କରେ, ମୁଁ ତାହାକୁ ପସନ୍ଦ କରେ। ଏହି ଅନ୍ଧକାର ଜଗତର ପାପ, ଦୁଃଖ, କ୍ଲେଶ ଓ ଯନ୍ତ୍ରଣା ସବୁ ଦୂରେଇ ଯିବ। ଖ୍ରୀଷ୍ଟ ସହିତ ଏକ ହଜାର ବର୍ଷ ରାଜତ୍ୱ କାଳରେ ସେ ଗୌରବ ରାଜ୍ୟରେ ତାହା ଦୂରେଇ ଯିବ। ବାଇବଲ ଏପରି କହିଅଛି, ଖ୍ରୀଷ୍ଟଙ୍କ ସହିତ ସେମାନେ ଏକ ହଜାର ବର୍ଷ ବ୍ୟାପୀ ରାଜ୍ୟ ଓ ଶାସନ କରିବେ। ଏକ ହଜାର ବର୍ଷର ରାଜତ୍ୱ କାଳରେ ସେପରି କରିବେ। ପ୍ରଭୁଙ୍କ ଆଗମନର ପୂର୍ବେ ଯେତେବେଳେ ଚିହ୍ନ ପୁଣି ମୋହର ପ୍ରଦାନ କରାଯିବ, ତାହା ହିଁ ତୃତୀୟ ସ୍ୱର୍ଗଦୂତଙ୍କ ସମାଚାର ପ୍ରଦାନ କରିବାର ସମୟ ଅଟେ। ପୁଣି ଏକ ମହାନ ଏକତ୍ରୀକରଣର ସମୟ, ସମାବେଶ ସମୟ ସେତେବେଳେ ଉପସ୍ଥିତ ହେବ। ସେହି ପଶ୍ଚିମାଞ୍ଚଳରେ ଆମେ ଯେତେବେଳେ ବାହାରକୁ ଚାଲି ଯାଇଥାଉ, ମୁଁ ସର୍ବଦା ଯିବାରେ ଅଭ୍ୟସ୍ତ। ମୁଁ ବାହାଘରଟିଏ ଥିବା ସମୟରୁ ଯାଉଅଛି। ମୁଁ ଅଳ୍ପ କେତେକ ସ୍ଥାନକୁ ବୁଲି ଆସିବା ନିମନ୍ତେ, ପୁଣି ପୁରାପୁରି ଭାବରେ ବୁଲି ଆସିବା ନିମନ୍ତେ ମୁଁ ବାହାରକୁ ଯାଇଥାଏ। ମୁଁ ପର୍ବତାଞ୍ଚଳକୁ ଚାଲି ଯାଇଥାଏ, ପୁରା ଚାରିଆଡେ ବୁଲାବୁଲି କରି ପଶୁଗୁଡାକୁ ଚରାଇଥାଏ। ଆଉ ପାଇପାରିବା ଭଳି ସମସ୍ତ ପଶୁପଲକୁ ଆମେ ଯେତେବେଳେ ଏକତ୍ରିତ କରିଥାଉ, ତତ୍ପରେ ଆମେ ବଛାବଛି କରି ଅପରିଚିତ ପଶୁଗୁଡାକୁ କାଢି ପକାଇଥାଉ। ସେହି ପଶୁଗୁଡାକ ଯେଉଁମାନେ ଆମର ହୋଇନଥାନ୍ତି ସେମାନଙ୍କୁ ବାଛି ଅଲଗା କରି ପକାଇଥାଉ। ଆମମାନଙ୍କ ପଲରେ ଏକ ମାର୍କା ଥାଏ, ପୁଣି ସେମାନେ ମଧ୍ୟ ଅନ୍ୟ ପ୍ରକାର ଚିହ୍ନ ଦ୍ୱାରା ମାର୍କା କରାଯାଇଥାନ୍ତି। ପୁଣି ଆପଣ ଯଦି କଦାପି ସେହିପରି ଚିହ୍ନିତ କରାଯାଇଥିବା ମାର୍କା ମରା ପଶୁଗୁଡ଼ିକୁ ଯଦି ଦେଖିଥିଲେ ତେବେ ବୁଝିବେ। ସେପରି ମାର୍କା ମରା ପଶୁଗୁଡାକ କ୍ୱଚିତ ଦେଖିବାର ସୁଯୋଗ ମିଳିଥାଏ। ମୁଁ ତ ଗାଈମାନଙ୍କ ନିମନ୍ତେ ପ୍ରାୟତଃ ବହୁତା ଦୁଃଖ ପ୍ରକାଶ କରିଥାଏ। ପୁଣି ପଶୁଗୁଡାକୁ ଆପଣମାନେ ମାର୍କା କରିବା ନିମନ୍ତେ ଯେତେବେଳେ ଆରମ୍ଭ କରିଥାନ୍ତି, ସେତେବେଳେ ପୀଡା ଅନୁଭବ କରୁଥିବା ଏକ ପ୍ରକାର ଦୃଶ୍ୟ ପରିବେଶ ସୃଷ୍ଟି ହୋଇଥାଏ। ମାର୍କା ମାରିବାର ଲୁହା ଛଡ଼ାକୁ ଗରମ କରିବା କାର୍ଯ୍ୟ ତାହା ମୋହର ଥିଲା। ଲୁହା ଛଡ଼ା ଗୁଡ଼ିକୁ ବାନ୍ଧି କରି ରଖିବା କାର୍ଯ୍ୟ ମୋହର ଥିଲା। ପୁଣି ସେଠାରେ ଏକ ଛଡ଼ା ଯାହାର ଗୋଡ ବନ୍ଧା ହୋଇ ରହୁଥିଲା ତାହାର ଉପରେ ଏହାକୁ ଲଗାଇ ଦିଆଯାଉଥିଲା। ପୁଣି ତା ଉପରେ ସେହି ମାର୍କାକୁ ବସାଇ ଦିଆଯାଉଥିଲା। ପୁଣି ତାର ଲୋମ ପୁଣି ମାଂସ ଜଳି ଯାଉଥିଲା। ତା ଉପରେ କିଛି ତା ରାଳକୁ ପକାଯାଉଥିଲା, ପୁଣି ତାହାକୁ ଛାଡି ଦିଆଯାଉଥିଲା। ଆଉ ଚାଲିଯିବା ବିଷୟକୁ କହିଥାନ୍ତି, ତାହା ତ ପ୍ରକୃତରେ ଚାଲି ଯାଉଥିଲା। ତଥାପି ତାହା ଯେ ମାର୍କା ମରାଯାଇଅଛି ଏହାକୁ ଧ୍ୟାନ ଦିଅନ୍ତୁ। ପୁଣି ତାହା ହିଁ ସେପରି ଧରଣର ପନ୍ଥା ଅଟେ ଯାହାକି ପରମେଶ୍ୱର ଆମମାନଙ୍କ ସହିତ କରିଥାନ୍ତି। ଆପଣମାନଙ୍କୁ ବେଦୀ ନିକଟକୁ ଚାଲିଯିବାକୁ ଅଛି, ପୁଣି କେବଳ ଥରକର ପାଇଁ ଆପଣମାନଙ୍କୁ ବାନ୍ଧି ହୋଇ ରହିବାକୁ ଅଛି। ତଥାପି ହେ ଭାଇ, ଯେତେବେଳେ ହେଉନା କାହିଁକି ପବିତ୍ର ଆତ୍ମା ଆପଣଙ୍କ ଉପରେ ଯେତେବେଳେ ମାର୍କାଟିରେ ବସାଇଥାନ୍ତି, ହୋଇପାରେ ଆପଣ କିଛିଟା ଦୌଡ଼ୁଥାଇ ପାରନ୍ତି, ପୁଣି ଚିତ୍କାର କରୁଥାଇ ପାରନ୍ତି, ତଥାପି ଆପଣ ମାର୍କା ମରାଯାଇ ସାରିଅଛନ୍ତି। ତାହା ହିଁ ସତ୍ୟ କଥା, ଆପଣ ସେହି ସ୍ଥାନରେ ଅବସ୍ଥିତ। ପୁଣି ମାଲିକ ଯେତେବେଳେ ଆସିଥାନ୍ତି, ସେ ବୁଝିଥାନ୍ତି ଯେ ଆପଣ କେଉଁ ଦଳର ବ୍ୟକ୍ତି। ତଥାପି ପୃଥକ ହୋଇ ରଖାଯାଇଥିବା ସେହି ଗୋଷ୍ଠୀ ନିମନ୍ତେ ଖେଦ। ସେମାନେ ତ ସେହି ଦଳ ଅଟନ୍ତି ଯେଉଁମାନଙ୍କୁ ନିକୃଷ୍ଟ ବୋଲି ଧରାଯାଇ ପୃଥକ କରାଯାଇଅଛି, ନିକୃଷ୍ଟ ଦଳର ପଶୁ କହି ଭିନ୍ନ କରାଯାଇଅଛି। ବର୍ତ୍ତମାନ ଏହା ମାର୍କା ମରାଯିବାର ସମୟ ଅଟେ। ଦୁଇ ଜଣ ଆରୋହକାରୀ ବ୍ୟକ୍ତି ଏତେବେଳେ ଆଗେଇବାକୁ ଯାଉଛନ୍ତି, ସେମାନେ ହେଲେ ପରମେଶ୍ୱର ଆଉ ସୈତାନ। ସୈତାନ ତାର ଦଳକୁ ଅଲଗା କରି ନେଇଯିବ, ପୁଣି ଈଶ୍ୱର ତାଙ୍କ ଦଳକୁ ଅଲଗା କରି ନେଇଯିବେ। କିଏ ଯେ ସୈତାନ ମାର୍କାକୁ ଧାରଣ କରି ରହିଅଛି, ଆଜି ରାତିରେ ଆମେ ତାହାକୁ ଦେଖିବାକୁ ଯାଉଛୁ। ପୁଣି ପରମେଶ୍ୱର ମାର୍କାକୁ କିଏ ଯେ ଧାରଣ କରିବାକୁ ଯାଉଛି, ତାହାକୁ ଆସନ୍ତାକାଲି ରାତିରେ ପରମେଶ୍ୱରଙ୍କ ବାକ୍ୟାନୁସାରେ ଆମମାନେ ଦେଖିବାକୁ ଯାଉଛୁ। ପୁଣି ଚଉଦ ଅଧ୍ୟାୟର ন পদতি এঠারে তাহা স্বর্গদূতঙ্কর সমাচার অটে। মু এঠারে লেখিকি রখিথিবা কেতেক ধর্মশাস্ত্রর উর্দ্ধতাংশকু পাঠ করিয়াকু থাকে। পুনি সেই স্বর্গদূত সেমানক পশ্চাতরে আউ জনে অর্থাৎ তৃতীয় দূত আসি উচ্চস্বরে কহিলে, যদি কেই সেই পশু ও তার প্রতিমাকু প্রণাম করে, পুনি আপনার কপালরে কি হাতরে তাহার চিহ্ন গ্রহণ করে, তবে সে মধ্য ঈশ্বরক কূপরূপ যে মদিরা অমিশ্রিত ভাবে তাহাঙ্ক ক্রোধর পাত্রে প্রস্তুত করা যায়অছি তাহা পান করিব। পুনি পবিত্র দূতগণক ও মেষশাবকঙ্ক সাক্ষাতরে অগ্নি ও গন্ধক দ্বারা যন্ত্রণা প্রাপ্ত হেব। নিশ্চিত রূপে তাহা সহিত কোনসি প্রকারর সম্পর্ক রাখিয়াকু মু আদৌ ইচ্ছা করে নাহিঁ। ধ্যান দিয়ন্তু, এপরি লোকমানঙ্ক যন্ত্রণার ধূম যুগে যুগে উঠুথিব। যেউমানে পশু ও তার প্রতিমাকু প্রণাম করন্তি, পুনি তাহা নামর চিহ্নকু গ্রহণ করন্তি, সেমানঙ্কর দিবারাত্র বিশ্রাম নাহিঁ। মু নিশ্চিত যে তাহা সহিত মু কোনসি প্রকার সম্পর্ক রাখিবাকু চাহে নাহিঁ। মু সেই বিষয় আড়কু যেতবেলে ধ্যান লগাউছি। হ্যাঁ, পরবর্তী পদকু শ্রবণ করন্তু। এখানে সাধুমানঙ্কর ধৈর্য আবশ্যক, অর্থাৎ যেউমানে ঈশ্বরক আজ্ঞা পালন করন্তি ও যীশুঙ্ক প্রতি বিশ্বাস রাখন্তি সেমানঙ্কর ধৈর্য আবশ্যক। বর্তমান 15 অধ্যায় পুনি তাহার দ্বিতীয় পদকু ধ্যান দিয়ন্তু। পুনি এতেবেলে 15 অধ্যায়ের দুই পদকু শ্রবণ করন্তু। এ পর্যন্ত আমি মানে 14 অধ্যায়ের 9 পদরু পাঠ করুথুলু। আউ 15 অধ্যায়ের দ্বিতীয় পদকু দেখন্তু। সেতিরে প্রথম দূত যাই পৃথিবী উপরে আপনার পাত্র ঢালিলে, তহু যেউমানে পশুর চিহ্ন গ্রহণ করিথিলে ও তার প্রতিমাকু প্রণাম করিথিলে সেমানঙ্ক শরীরে অতি কষ্টদায়ক বিস্ফোটক হেলা। বর্তমান 16 অধ্যায়ের দ্বিতীয় পদকু দেখন্তু। যাহা সহিত পৃথিবীর রাজামানে ব্যভিচার করিয়াছন্তি ও পৃথিবী নিবাসী মানে যাহার ব্যভিচার রূপ মদিরারে মত্ত হইয়াছন্তি, কেবল কিছুক্ষণ নিমন্তে মু আপনমানঙ্কর ক্ষমা যাচনা করে। মু ওলটাইথিলি সেগুড়িকর মধ্যে উভয়কু এক সময়রে ওলটাইবাকু মোর আবশ্যক থিলা। যথোচিত বিষয় বর্তমান 20 অধ্যায়ের চতুর্থ পদ অটে। উত্তম কথা, এই স্থানে আমরা বর্তমান উপস্থিত হয়ে সারিছু। পরে মু সিংহাসন সমূহ দেখিলি, সেই সব উপরে কেতক ব্যক্তি উপবেশন কলে, সেমানঙ্কু বিচার করিবার ক্ষমতা দিয়াগলা। আউ যীশুঙ্ক সাক্ষ্য ও ঈশ্বরঙ্ক বচন নিমন্তে যেউমানঙ্কর মস্তক ছেদন হইছিলা, পুনি যেউমানে সেই পশুকু ও তার প্রতিমাকু প্রণাম করি নথিলে ও তার চিহ্ন আপনা আপনা কপালরে ও হস্তরে ধারণ করি নথিলে, সেমানঙ্কর আত্মমানঙ্কু দেখিলি সেমানে জীবিত হই খ্রিস্টঙ্ক সহিত 1000 বর্ষ পর্যন্ত রাজত্ব কলে। পশুর চিহ্নকু গ্রহণ করি পারন্তি নাহিঁ, আর তৎপরে খ্রিস্টঙ্কর উপাসনা করিথান্তি অথবা তাঙ্ক সহিত বাস করিথান্তি। মাত্র যেউমানে পশুর ও তাহার প্রতিমাকু প্রণাম করিবে সেমানে পবিত্র দূতগণক ও ঈশ্বরঙ্ক সাক্ষাতরে অগ্নি ও গন্ধক দ্বারা যন্ত্রণা প্রাপ্ত হেবে। এ বিষয়ে প্রভু তাহাই কহন্তি। পুনি আমমানে বর্তমান আরম্ভ করিয়াকু যাওছু। এতেবেলে আপনমানঙ্ক বাইবলরু প্রকাশিত বাক্য 13 অধ্যায়কু খোলন্তু। পুনি অতি অল্প সময় মধ্যে আমমানে আরম্ভ করিদেবু। পুনি এহা অতি আবশ্যক বিষয়, তেণু এতেবেলে অতি নিকটবর্তী হয়ে শ্রবণ করন্তু। সর্বপ্রথমে গতকালের প্রসঙ্গরু আমমানে নিজের বিষয়বস্তুকু গ্রহণ করিয়াকু ইচ্ছা করু। গত রাতে আমমানে মণ্ডলীর যুগগুড়াকু গ্রহণ করিথিলু, অর্থাৎ যীশু কিপরি ভাবে আপনার মণ্ডলী মধ্যে ঠিয়া হইয়াছন্তি, পুনি মহা জলকলর স্বরে সে কথাবার্তা করুথিলে, তাহাঙ্কর কেশ পশম পড়িথিলা, পুনি তাহাঙ্ক চক্ষুদয় প্রজ্বলিত অগ্নিশিখা সদৃশ থিলা। ଏହାକୁ মনে রাখিଥାନ୍ତୁ। সেই সবু প্রকাশন ଅଟିଏ, তাহাতে ଏକ দর্শন ଥିଲା, পুনি প্রতীক স্বরূপ ଏକ দর্শন ଥିଲା। ଏହାର সবু କିଛି দৃশ্য ଏକ অর্থ সম্বলিত, তেণু আপনମାନଙ্କୁ অতি ধ্যানର সহিত ଏହାକୁ লক্ষ্য করিବାକୁ ଅଛି। ভবিষ্যৎ বক্তাগণଙ୍କ পুস্তকକୁ পাଠ କରନ୍ତୁ, পুনি সেই সবু সংকেতର অর্থ যে କଣ ତାହାକୁ ବୁଝନ୍ତୁ। ତତ୍ପରେ ସେଗୁଡ଼ିକୁ ଏହି ପୁସ୍ତକରେ ତୁଳନା କରନ୍ତୁ, ତେବେ ଯାଏ ସଂକେତ ଗୁଡ଼ିକ ପ୍ରକୃତରେ କଣ ଅର୍ଥ କରନ୍ତି ତାହାକୁ ଆପଣମାନେ ବୁଝିବେ। ଚକ୍ଷୁଦ୍ୱୟ ପ୍ରଜ୍ୱଳିତ ଅଗ୍ନି ପରି ଥିଲା, ସେଗୁଡ଼ିକ ପୃଥିବୀର ଏଣେ ତେଣେ ଧାବମାନ କରୁଥିଲେ। ପୁଣି ଆମମାନେ ଦେଖିଥିଲୁ ଯେ ସେହି ପ୍ରଜ୍ୱଳିତ ଅଗ୍ନିଶିକା ମାନ ଯେପରିକି ଖଡ଼ଗ ଗୁଡାକ ତାଙ୍କ ମୁଖରେ ଏକ ଖଡ଼ଗ ନିର୍ଗତ ହେଲା, ପୁଣି ଏକ ଦୁଇଧାର ଖଡ଼ଗ ନିର୍ଗତ ହେଲା, ପୁଣି ମଣ୍ଡଳୀର ମୁଖରୁ ତାହା ଯେ ପରମେଶ୍ୱରଙ୍କ ବଚନ ଥିଲା ଯାହାକି ନିର୍ଗତ ହୋଇଥିଲା, ସେହି ପ୍ରକାର ବିଷୟକୁ ଆମମାନେ ଲାଭ କଲୁ। ପୁଣି ଏବ୍ରିୟ ଚାରି ପର୍ବ ଅନୁସାରେ ତା ପ୍ରାଣ ଓ ଆତ୍ମା ଗ୍ରନ୍ଥି ଓ ମଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ତାହାଙ୍କ ସୌନ୍ଦର୍ଯ୍ୟ ସହିତ ମଣ୍ଡଳୀ ଯେ ସେଠାରେ ଦଣ୍ଡାୟମାନ ଏହାକୁ ଆମେ ଲକ୍ଷ୍ୟ କରିଥିଲୁ। ଖ୍ରୀଷ୍ଟ କେବଳ ଏହା ମଧ୍ୟରେ ମିଶି ଯାଇଥିଲେ। ପୁଣି ମଣ୍ଡଳୀ ଏକ ଶୁକ୍ଳବସ୍ତ୍ରକୁ ପିନ୍ଧିଥିଲା। ପୁଣି ଆପଣମାନେ ଧ୍ୟାନ ଦିଅନ୍ତୁ, ତାହା ଯେ ନାରୀ ଥିଲା, ତାର ଛାତିର ଆକାର ଅନୁସାରେ ତାହା ଏକ ସ୍ତ୍ରୀ ଲୋକ ଥିଲା। ଆପଣ ଲଜ୍ଜା ନିବାରଣ ନିମିତ୍ତ ସେ ଆପଣ ଶରୀର ଉପରେ ଖଣ୍ଡେ ବସ୍ତ୍ରକୁ ଘୋଡ଼ାଇ ହୋଇଥିଲା। ପୁଣି ତାହାର ଅଞ୍ଚଳ ସ୍ୱର୍ଣ୍ଣମୟ ପଟୁକାରେ ଆଚ୍ଛାଦିତ ଥିଲା, ଏହା ତାର ସର୍ବାଙ୍ଗକୁ ପୁଣି ତାର ଛାତିକୁ ଆଚ୍ଛାଦନ କରି ରଖିଥିଲା। ଶ୍ୱେତ ବର୍ଣ୍ଣ ତାହା ଖ୍ରୀଷ୍ଟଙ୍କର ଧାର୍ମିକତାକୁ ପ୍ରକାଶ କରିଥାଏ। ପୁଣି ସ୍ୱର୍ଣ୍ଣ ଜଡିତ ପଟୁକା ତାହା ସୁସମାଚାରକୁ ପ୍ରତିନିଧିତ୍ୱ କରିଥାଏ। ସୁସମାଚାର ପ୍ରଚାର ମଣ୍ଡଳୀ ମଧ୍ୟରେ ଖ୍ରୀଷ୍ଟଙ୍କର ଧାର୍ମିକତାକୁ ପୁଣି ପବିତ୍ରତ୍ମାଙ୍କୁ ପରିଚିତ କରାଇଥାଏ, ତାହାକୁ ସେଇଠାରେ ସ୍ଥିରତା ପ୍ରଦାନ କରିଥାଏ, ଏକ ଫିତାର ସହିତ ତାହାକୁ ବାନ୍ଧିଥାଏ, ଲଗାମ ଦୌଡ଼ି ସହିତ ତାହାକୁ ବାନ୍ଧି ରଖିଥାଏ। ତତ୍ପରେ ସେ ଠିଆ ହୋଇଥିଲେ ପିତଳ ସଦୃଶ ପାଦ ଯୁଗଳ ଯାହାକୁ ଭାଟିର ଅଗ୍ନିରେ ପରିଷ୍କୃତ କରାଯାଇଥିଲା। ପିତ୍ତଳ ତା ଐଶ୍ୱରିକ ବିଚାରକୁ ପ୍ରକାଶ କରିଥାଏ, ଆଉ ପରମେଶ୍ୱର ଯେଉଁ ଶପଥକୁ ସେ କରିଥିଲେ ତହିଁରେ ବିଶ୍ୱସ୍ତତା ପ୍ରକାଶ କରିବା ନିମନ୍ତେ ସେ ଖ୍ରୀଷ୍ଟଙ୍କୁ ପ୍ରେରଣ କରିଥିଲେ। ପୁଣି ଖ୍ରୀଷ୍ଟ ଅଲୌକିକ ବିଚାରକୁ ସମ୍ପାଦନ କରିଥିଲେ। ତତ୍ପରେ ମଣ୍ଡଳୀ ଅଲୌକିକତାର ବିଚାର ଉପରେ ସ୍ଥିରୀକୃତ ଆଧାରିତ ଅଟେ। ଖ୍ରୀଷ୍ଟ ଆପଣ ଯଥାସ୍ଥଳରେ ଠିଆ ହୋଇ ରହିଅଛନ୍ତି, କିପରି ସୁନ୍ଦର ଚିତ୍ରଟିଏ, ସୁବର୍ଣ୍ଣର ସପ୍ତ ପ୍ରଦୀପ ମଧ୍ୟରେ ଠିଆ ହୋଇଛନ୍ତି। ତତ୍ପରେ ଆମମାନେ ଧ୍ୟାନ କଲୁ ଯେ ସେହି ପ୍ରଥମ ମଣ୍ଡଳୀ ଯୁଗରେ ସେମାନେ କଣ ଲାଭ କରିଥିଲେ। ଗତ ରାତ୍ରି କାଳରେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ଏଠାରେ ଉପସ୍ଥିତ ଥିଲେ ମୁଁ ଆପଣମାନଙ୍କର ହସ୍ତଗୁଡାକ ଦେଖିବି କି? ଉତ୍ତମ ବିଷୟ, ତାହା ଖୁବ୍ ଭଲ କଥା। ସେହି ପ୍ରଥମ ମଣ୍ଡଳୀ ଯୁଗରେ ଅର୍ଥାତ୍ ଏଫିସିଆ ମଣ୍ଡଳୀ ଯୁଗରେ ଆମମାନେ ଲକ୍ଷ୍ୟ କରିଥିଲୁ ଯେ ସେମାନେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ଲାଭ କରିଥିଲେ। ପୁଣି ସେମାନେ ବିଶ୍ୱାସୀଗଣଙ୍କୁ ଜଳରେ ବାପ୍ତିଜିତ କରିଥିଲେ, ଆଉ ସେମାନେ ଲାଭ କରିଥିଲେ ସମସ୍ତ ପ୍ରକାରର ଚିହ୍ନ। ପୁଣି ଅଦ୍ଭୁତ କର୍ମଗୁଡାକ ବିଶ୍ୱାସୀମାନଙ୍କର ମଧ୍ୟ ଲାଭ କରିଥିଲେ, ଆଉ ତାହା ସେମାନଙ୍କର ଅନୁବର୍ତ୍ତି ହୋଇଥିଲା। ପୁଣି କିପରି ଭାବରେ ପ୍ରତ୍ୟେକ ମଣ୍ଡଳୀ ଯୁଗ ମଧ୍ୟରେ ଏହା ଧୀରେ ଧୀରେ ନିସ୍ତେଜ ହେବା ଲାଗିଥିଲା, ଦ୍ୱିତୀୟ ଥର, ତୃତୀୟ ଥର, ତତ୍ପରେ ଅନ୍ଧକାରମୟ ଯୁଗରେ ସେପରି ତେଜହୀନ ହେବାରେ ଲାଗିଥିଲା। ପୁଣି ଜଳ ଓ ପବିତ୍ର ଆତ୍ମା ଉଭୟ ନିମନ୍ତେ ସେମାନେ ଏକ ପ୍ରକାର ମିଥ୍ୟାବାଦୀ ନାମରେ ଏକ ପ୍ରକାର ମିଥ୍ୟାବାଦୀ ବାପ୍ତିସ୍ମ ସହିତ ପରିଚୟକୁ ଆସିଥିଲେ। ତତ୍ପରେ ପରବର୍ତ୍ତୀ ଯୁଗରେ ସେମାନେ ସେହିପରି ଭାବରେ ଚାଳିତ ହୋଇ ଆସିଥିଲେ, ପୁଣି ଅଳ୍ପ କେତେକ ପରିମାଣରେ ସେମାନେ ପ୍ରଜ୍ୱଳିତ ହୋଇଥିଲେ। ତତ୍ପରେ ଫିଲାଡେଲଫିଆ ଯୁଗ ପୁଣି ଲାଉଦିକିଆ ଯୁଗର ମଧ୍ୟ ଭାବରେ ଖୋଲାଯିବା ନିମନ୍ତେ ସେତେବେଳେ ଏକ ଦ୍ୱାର ସ୍ଥାପନ କରାଯାଇଥିଲା, ଆଉ ତାପରେ ଲାଉଦିକିଆ ଗଣ ନାତିଶୀତୋଷ୍ଣ ହୋଇପଡ଼ିଥିଲେ, ପୁଣି ଏହାଙ୍କଠାରୁ ସମ୍ପୂର୍ଣ୍ଣ ରୂପେ ଦୂରକୁ ଚାଲିଯାଇଥିଲେ ଯେତେବେଳେ ପର୍ଯ୍ୟନ୍ତ ପରମେଶ୍ୱର ଆପଣା ମୁଖରୁ ଏହାକୁ ଉଦ୍ଗାର କରି ପକାଇ ନଥିଲେ ସେତେବେଳେ ପର୍ଯ୍ୟନ୍ତ ଏମାନେ ଦୂରେଇ ଯିବାରେ ଲାଗିଥିଲେ। ତାହା ହିଁ ସତ୍ୟ କଥା, ତାହା ହିଁ ଧର୍ମଶାସ୍ତ୍ର ଅନୁସାରେ ସତ୍ୟ କଥା। ପୁଣି ପ୍ରତ୍ୟେକ ଐତିହାସିକ ଆଉ ପ୍ରତ୍ୟେକ ଧର୍ମନିଷ୍ଠ ବିଶ୍ୱାସୀ ଏହାକୁ ଜାଣନ୍ତି ଯେ ସେହି ସପ୍ତମଣ୍ଡଳୀ ଯୁଗଟି କିମ୍ବା ସପ୍ତ ସୁବର୍ଣ୍ଣ ପ୍ରଦୀପ ଦାନୀ ଯେପରିକି ବାଇବଲ କହିଥିଲା ତାହା ସପ୍ତମଣ୍ଡଳୀର ଯୁଗ ଥିଲା। ପୁରାତନ ନିୟମର ଆଦର୍ଶ ପରି ଏହି ସ୍ଥାନରେ ନୂତନ ନିୟମର ସୁଧା ରହିଅଛି, ପୁଣି ଏହା ଯେପରି ଭାବରେ ବାହାରି ଯାଇଥିଲା ତଦନୁସାରେ ଅଟେ। ତଥାପି ଏକ ଶ୍ରେଷ୍ଠତର ଦୋଳାୟମାନ ଅବସ୍ଥା ପୁଣି ଅନ୍ୟ ଜାତିର ଯୁଗଟି ଶେଷ ହେବା ପୂର୍ବରୁ ଏକ ପ୍ରକାର ଉଦ୍ଦୀପନା ସମୟକୁ ଆସିବାକୁ ଅଛି। ପୁଣି ଯେଉଁମାନେ ଏହାକୁ ସ୍ୱୀକାର କରିବା ପୂର୍ବରୁ ଏଗୁଡ଼ିକ ସମ୍ପୂର୍ଣ୍ଣ ହେବାକୁ ଅଛି, ଏହାକୁ ମନେ ରଖିଥାନ୍ତୁ। ଅନୁଗ୍ରହ ପାଇବା ନିମନ୍ତେ ବିଜାତିମାନଙ୍କ ନିମନ୍ତେ କେବଳ ସୀମିତ ମାତ୍ର ସମୟ ବାକି ରହିଯାଇଅଛି। ବାଇବଲ ଏପରି କହିଅଛି, ସେମାନେ ଜେରୁସାଲମର ସମସ୍ତ ପ୍ରାଚୀରକୁ ଧ୍ୱଂସ କରି ଧୂଳିସାତ କରିଦେବେ। ଯୀଶୁ କହିଥିଲେ ଅନ୍ୟ ଜାତିର ଯୁଗଟି ଶେଷ ନ ହେବା ପର୍ଯ୍ୟନ୍ତ ସେମାନେ ଧ୍ୱଂସ କରିବେ। ତାହା ସତ୍ୟ କଥା। ଶେଷ ହେବା ପାଇଁ ଏହା ଏକ ନିଶ୍ଚିତ ସମୟକୁ ଲାଭ କରିଅଛି। ସେମାନେ ବିଗତ ଦିନ ମାନଙ୍କରେ ଯେଉଁ ସକଳ କର୍ମକୁ ସେଠାରେ କରିଥିଲେ ଆମେ ତାହାକୁ ବୁଝିଅଛୁ। ଯେଉଁ ପ୍ରକାର ଚିହ୍ନ ପୁଣି ଅଦ୍ଭୁତ ଧରଣ ଘଟଣାମାନ ସେଗୁଡ଼ିକୁ ଅନୁସରଣ କରିଥିଲା ସେଗୁଡ଼ାକୁ ଆମମାନେ ଲକ୍ଷ୍ୟ କରିଛୁ। ସେଗୁଡ଼ିକ ଖ୍ରୀଷ୍ଟ କିପରି କହିଥିଲେ ତାହା କିପରି ଅଦ୍ଭୁତ ଧରଣର ଥିଲା ପୁଣି ସେଗୁଡ଼ିକ କିପରି ଧରଣର ଅବସ୍ଥାରେ ଥିଲା। ତତ୍ପରେ ଆଲୋକ ଧୀରେ ଧୀରେ ନିସ୍ତେଜ ହେବାକୁ ଲାଗିଥିଲା। ପରିଶେଷରେ ଏହା ଲିଭି ଯାଇଥିଲା। ଆଉ ତତ୍ପରେ ଶେଷ ହେବାକୁ ଯାଉଥିବା ପୂର୍ବେ ମଣ୍ଡଳୀର ନିମନ୍ତେ ଏହା ଅନ୍ୟ ଏକ ଉନ୍ମୁକ୍ତ ଦ୍ୱାର ଯୁଗ ରୂପେ ପରିଚିତ ହେବାକୁ ଯାଉଥିଲା। ଏହା ମଧ୍ୟକୁ ପ୍ରବେଶ କରିବାକୁ ଯିବା ପୂର୍ବେ ଆସନ୍ତୁ ଆମେ ଏହି ସ୍ଥାନରେ ନିରବ ରହିବା। ଲକ୍ଷ୍ୟ କରନ୍ତୁ, ମୋର ବିଚାରଧାରା ମଧ୍ୟକୁ ଆସୁଥିବା ଅନ୍ୟ ଏକ ଭାବନା ବିଷୟକୁ ଆସନ୍ତୁ ଧ୍ୟାନ କରିବା। ଭାବନା ଯେପରି କହିଥିଲେ ମାତ୍ର ତାହା ଗୋଟିଏ ଦିନ ହେବ, ସେଥିରେ ଦୀପ୍ତି କିମ୍ବା ଅନ୍ଧକାର କିଛି ହେବ ନାହିଁ। ମୁଁ ଖୁବ୍ ଜୋର ଦେଇ କହୁଅଛି କି ଆପଣ ଯଦି ପାରନ୍ତି ତେବେ ଶବ୍ଦକୁ କିଛିଟା ଧୀମା କରିଦେଇ ପାରନ୍ତି। ଏହା ଯେ ପ୍ରତିଧ୍ୱନିତ ହେଉଛି ତାହା ମୁଁ ଜାଣେ, ପୁଣି କିଛି ଜୋର ଦେଇ କହିବାର ଉଦ୍ଦେଶ୍ୟ ତାହା ହିଁ ଅଟେ, ଯେପରି ପଛରେ ବସିଥିବା ଲୋକେ ଏହାକୁ ଶୁଣିପାରିବାରେ ନିଶ୍ଚିତ ହେବେ, ଯେହେତୁ ଏହା ପ୍ରକୃତ ଅତି ପ୍ରମୁଖ ବିଷୟ ଅଟେ। ଆଉ ସେତେବେଳେ ଏପରି ଏକ ସମୟ ଉପସ୍ଥିତ ହେବ, ଗୋଟିଏ ଦିନ ହେବ, ଭାବା ଯେତେପରି କହିଥିଲେ ତାହା ଦିନ କିମ୍ବା ରାତ୍ରି ହେବ ନାହିଁ। ଅନ୍ୟଥରେ ଏହା ଦୀପ୍ତିର ସମୟ ହେବ, ମାତ୍ର ତାହା ମେଘଲା ପାଗ ହେବ, ବୁଝନ୍ତୁ ଏକ ମେଘଲା ପାଗର ଦିନ ହେବ, କିନ୍ତୁ ସନ୍ଧ୍ୟା ସମୟରେ ଦୀପ୍ତି ହେବ। କିପରି ସୁନ୍ଦର ଭାବର ଏକ ଚିତ୍ରଣ! ପୁଣି ମେଘଲା ଦିନରେ ସୂର୍ଯ୍ୟ ଯେତେବେଳେ ଉଦୟ ହୁଏ ତାହା ଅର୍ଥ କରିଥାଏ ଯେ ସେତେବେଳେ ଯୁଦ୍ଧର ସୂତ୍ରପାତ ହେବ, ପୁଣି ସକଳ କଷ୍ଟ, ପୁଣି ଉତ୍ଥାନ ଓ ପତନର, ଆଉ ଯୁଗ ଗୁଡ଼ିକର, ପୁଣି ମଣ୍ଡଳୀ ଗୁଡ଼ିକର, ପୁଣି ଧର୍ମ ଗୁଡ଼ିକର ତଥା ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଷୟର ଉତ୍ଥାନ ଘଟିବ। ତାହା ତ ଦିବସର କିମ୍ବା ରାତ୍ରିର ସମୟ ହେବ ନାହିଁ, ତାହା ତ ଏପରି ଏକ ସମୟ ହେବ ଯେତେବେଳେ ଆମେ ବୁଝିବୁ ଯେ କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି, ପୁଣି ଗୋଟିଏ ମାତ୍ର ସୁସମାଚାର ରହିଅଛି, ମାତ୍ର ସେମାନେ ଅତି ସାଧାରଣ ରୂପେ ଏହାର ମଧ୍ୟ ଦେଇ ଦେଖିପାରୁ ନାହାନ୍ତି। ମୁଁ ଯେ କଣ ଅର୍ଥ କରେ ତାହାକୁ ଆପଣ ବୁଝନ୍ତି କି? ସେମାନେ କହିବେ ସେମାନେ ପଞ୍ଚିକଷ୍ଟ ସେପରି କହିଥିଲେ ବୋଲି ବାଇବଲ କହିଅଛି। ସେମାନେ ପ୍ରାରମ୍ଭିକ ମଣ୍ଡଳୀରେ ସେପରି କହିଥିଲେ, ସେମାନେ ସେହି ଚିହ୍ନ ଗୁଡ଼ିକୁ ପୁଣି ଅଦ୍ଭୁତ କର୍ମ ଗୁଡ଼ିକୁ ସମ୍ପନ୍ନ କରିଥିଲେ, କିନ୍ତୁ ଆମର ମଣ୍ଡଳୀ ତାହାକୁ ଶିଖାଇ ନଥିଲା। ଦେଖନ୍ତୁ, ଏହା ହିଁ ମେଘଲା ପାଗର ବିଷୟ ଅଟେ, ଦିବସ ନୁହେଁ କିମ୍ବା ରାତ୍ରି ନୁହେଁ, ଏହାର ଅର୍ଥ ଅଟେ। ତଥାପି ଯୀଶୁଖ୍ରୀଷ୍ଟଙ୍କଠାରେ ଆମେ ବିଶ୍ୱାସ କରିଥାଉ, ଆମମାନେ ତାଙ୍କର ଦ୍ୱିତୀୟ ଆଗମନ ବିଶ୍ୱାସ କରିଥାଉ, ଆଉ ସେ ଯେ ଆସୁଛନ୍ତି ତାହା ମାନେ ଜାଣୁ। ବାଇବଲ ପରି କହିଥିଲା ତା ଦିବସ କିମ୍ବା ରାତ୍ରି ନହିବ। ଆପଣମାନେ ତାହାକୁ ଦିବସ ବୋଲି କହିପାରିବେ ନାହିଁ, ପୁଣି ଆପଣମାନେ ଏହାକୁ ରାତ୍ରି ବୋଲି ସୁଦ୍ଧା କହିପାରିବେ ନାହିଁ। ତଥାପି ଧ୍ୟାନ ରଖିଥାନ୍ତୁ, ସନ୍ଧ୍ୟା ସମୟରେ ଏହା ଦୀପ୍ତିର ସମୟ ହେବ, ସନ୍ଧ୍ୟା ସମୟରେ ଦୀପ୍ତି ହେବ। ଯେତେବେଳେ ପୂର୍ବଦେଶୀୟ ଲୋକମାନେ ଏହି ପୁସ୍ତକଟି ପୂର୍ବଦେଶର ପୁସ୍ତକ, ବାଇବଲ ପୂର୍ବଦେଶର ଏକ ପୁସ୍ତକ ଅଟେ, ପୂର୍ବଦେଶର ପ୍ରାରମ୍ଭିକ ମଣ୍ଡଳୀରେ ଆଲୋକ ଯେତେବେଳେ ଉଦୟ ହେଲା, ଏଫିସିଓ ଯୁଗରେ ଯେତେବେଳେ ତା ଉଦୟ ହୋଇଥିଲା, ଆଚ୍ଛା ତେବେ ସେଠାରେ କଣ ଯେ ଘଟିଥିଲା ତାହାକୁ ଆମମାନେ ସ୍ମରଣ କରିଥାଉ, ପୁଣି ଦେଖିଥାଉ। ପବିତ୍ର ଆତ୍ମାଙ୍କ ସର୍ବପ୍ରଥମ ଅବତରଣ ଦ୍ୱାରା ପରମେଶ୍ୱରଙ୍କ ଆଲୋକ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆନିତ ହୋଇଥିଲା। ଏହା ସର୍ବଜଗତକୁ ଆଲୋକ ଦେଇଥିଲେ, ପୁଣି ବାଇବଲକୁ ଲେଖିଥିଲେ, ତାହା ସତ୍ୟ କଥା ଅଟେ ନା? ମାତ୍ର ବର୍ତ୍ତମାନ ପଶ୍ଚିମର ଜଗତକୁ ସେ ପ୍ରତିଜ୍ଞା କରି କହିଥିଲେ, ପୁଣି ଅନୁଗ୍ରହ ଯୁଗର ପ୍ରଥମ ଅବସରରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇଥିଲେ, ପୁଣି ପଶ୍ଚିମ ଦେଶ ଲୋକମାନଙ୍କ ନିମନ୍ତେ ସୂର୍ଯ୍ୟ ଯେତେବେଳେ ଅସ୍ତ ହେଉଛନ୍ତି, ପୁଣି ଏତେବେଳେ ପଶ୍ଚିମ ଦେଶ ଲୋକମାନଙ୍କ ନିମନ୍ତେ ସୂର୍ଯ୍ୟ ଅସ୍ତ ହେବା ଲାଗିଅଛି। ଆମମାନେ ପଶ୍ଚିମ ଦେଶର ପ୍ରଜାଗଣ ଅଟୁ, ଆଉ ସେ ପ୍ରତିଜ୍ଞା କରି କହିଥିଲେ ଯେ ସନ୍ଧ୍ୟା କାଳରେ ଉଦ୍ଦୀପନାର ସୂତ୍ରପାତ ହେବ, ପୁଣି ସନ୍ଧ୍ୟା କାଳରେ ଦୀପ୍ତି ଉଦିତ ହେବ। ସେଗୁଡ଼ିକ ଏହି ସ୍ଥାନରେ ବର୍ତ୍ତମାନ ବିଦ୍ୟମାନ ଅଟନ୍ତି। ଆଲୋକ ପ୍ରଜ୍ୱଳିତ ହେଉଅଛି, ପୁଣି ଅନ୍ଧକାର ତାହାକୁ ଗ୍ରହଣ କରୁନାହିଁ, ଏହା ତାହା ଅଟେ। ଲୋକମାନେ ମନ୍ଦ କର୍ମକୁ ଉତ୍ତମ କର୍ମ ଗୁଡ଼ାକ ଅପେକ୍ଷା ଅଧିକ ଭଲ ପାଉଛନ୍ତି। ତଥାପି ଦିଗ୍ବଳର ଉପରେ ଏହା କେବଳ ପ୍ରକାଶିତ ହେବା ନିମନ୍ତେ ନିର୍ଦ୍ଧାରିତ ହେଉଅଛି। ତେଣୁ ଯାହା କିଛି ଆଲୋକକୁ ଆପଣମାନେ ଲାଭ କରିଅଛନ୍ତି, ତା ସହିତ ଦୃଢ଼ ଭାବରେ ସୁସ୍ଥିର ହୋଇ ରହିଥାନ୍ତୁ। ଦେଖନ୍ତୁ, ଏହା ତ ସେହି ସମାନ ସୂର୍ଯ୍ୟ ଅଟେ ଯାହାକି ପୁରା କାଳରେ ଯେଉଁମାନଙ୍କ ଉପରେ ଉଦିତ ହୋଇଥିଲେ, ତାହା ବର୍ତ୍ତମାନ ଅନ୍ୟମାନଙ୍କ ନିମନ୍ତେ ଏତେବେଳେ ଅସ୍ତ ହେଉଛନ୍ତି। ଏଠାରେ ସେହି ସବୁ ଯୁବକଙ୍କ ମଧ୍ୟରେ ସେହି 2000 ବର୍ଷର ମଧ୍ୟରେ ସେମାନେ ଏହା ତାହା ପୁଣି ସଂସ୍ଥାଗୁଡ଼ିକୁ ପୁଣି ଯୁବଗୁଡ଼ିକୁ ପୁଣି ଏହା ଓ ତାହା এপরি অনেক কিছু লাভ করেছিলেন পুনি সেমানে যে কেউ স্থানে ঠিয়া হই অছন্তি লোকে এ বিষয়ে কিছু হলে জানন্তি নাহি তথাপি বাইবেল প্রতিজ্ঞা করে যে ভবিষ্যৎ বক্তাগণক দ্বারা পরমেশ্বর প্রতিজ্ঞা করেছিলেন যে সন্ধ্যা কালে দীপ্তি হব সন্ধ্যা কালে তা দীপ্তির সময় হব আমমানে যে এই স্থানে সেই সময় মধ্যে উপস্থিত তাহাকে মু বিশ্বাস করে সূর্য অস্ত হেউছন্তি সেই দিনটির নিমন্তে সকল সৃষ্টি আর্তনাদ করুছি ও মহাপীড়ারে যন্ত্রণাগ্রস্ত হেউছি ধ্যান দিয়ন্তু বর্তমান আমমানে লাভ করু যে প্রথম মণ্ডল যুগরে সে যা কিছু বিষয়কু লাভ করেছিলে সে এক অদ্ভুত ধরনের শিক্ষাকু লাভ করেছিলে সর্বপ্রথম বিষয় এয়া তো কেবল এক রীতিনীতি রূপে প্রথমে দেখা দেইছিলাম সে কইতিলে তুমে নিকলিতীয় মানঙ্কর সকল কর্মকু ঘৃণা করুছ নিকলায়তীয় মানঙ্কর অর্থ যে কোন এ বিষয়ে মু বিস্ময় প্রকাশ করে মু এর উপরে ধ্যান করেছিলি ইতিহাস রূপ বারম্বার দেখিছিলি পুনি সবুঠারো উত্তম ব্যাখ্যাকারী পুস্তক যাহাকু মু পাই পাইছিলি তহিরু মু এই বিষয়ের অর্থকু ধ্যান করেছিলি আউ কেহি জনে হেলে সুদ্ধা এয়াকু বুঝি পারন্তি নাহি সেতবেলে পর্যন্ত এয়াকু কেহি জানি নথিলে যেতবে সুদ্ধা এয়াকু নিকোলাস নামক জনে ব্যক্তিঙ্ক দ্বারা আরম্ভ করা যাই নথিলা যিয়েকি জনে প্রেরিত রূপে ধারণা করা যাউথিলে মাত্র সে পরে বিপদগামী হয়ে যাইছিলে সে স্বয়ং এক প্রকার রীতিনীতি কু প্রস্তুত করেছিলে কিংবা এক ভিন্ন মত কু উপস্থাপন করেছিলে পুলিশ সেই মতবাদ রু নিকোলায়তে মানক মতবাদ আরম্ভ হয়েছিলা প্রথমে এহা এক প্রকার মতবাদ রূপে আত্মপ্রকাশ কলা পুনি এফিসিয় যুগরে যাহা মতবাদ রূপে আত্মপ্রকাশ করেছিলা তা পরবর্তী মণ্ডল যুগরে এক শিক্ষা রূপে পরিচিত হয়েছিলা পুনি তারণার সেপরি এক অন্ধকারময় যুগকু এহা প্রবেশ করে যাইছিলা পুনি সেই সমান নিকোলায়তীয় শিক্ষা যাহাকে প্রথম মণ্ডল যুগরে আরম্ভ হয়েছিলা তা প্রেরিত মানক তৃতীয় ও চতুর্থ থরর প্রথম প্রদক্ষিণ কালে এহা তৎপরে রীতিনীতিরে পরিবর্তন হয়েছিলা সেমান এপরি চিন্তা করিবার আরম্ভ করে দেইছিলে যে আচ্ছা তবে এহা হি তাহা হেব পুনি আপন মান মধ্যরু সমস্তে এপরিকি বাইবেল র পাঠকগণ যে আপন মানে অটন্তি আপন মানে বুঝন্তি যে এহা কিপরি ভাবে পরিচয় আসি আছি পুনি প্রায় 600 খ্রিস্টাব্দরে এহা আরম্ভ হয়েছিলা আউ কিংবা 306 রে আরম্ভ হয়েছিলা যাহাকু সেমানে কনস্টেন্টাইন কর খ্রিস্ট ধর্মরে দীক্ষিত হওয়ার সময় বলে কইথান্তি সে তো কদাপি ধর্ম পরিবর্তন করি নথিলে কেই জনে বালক সবুঠারু ঘৃণ্য ধরনের কর্ম যাহাকু সে করিপারি থায়ে সেপরি ধরনের এক ঘৃণিত কার্যকু এই ব্যক্তিটি করিথিলে সে আদৌ ধর্ম পরিবর্তন করিনথিলে তাহা সত্য কথা কেবল গোটিয়ে মাত্র কর্ম যাহাকু সে করিথিলে যাহাকি যে কৌশ বিষয়কু ধারণ করিথিলা এয়া সহিত যে কৌশ ধর্ম শিক্ষাকু এয়া সহিত ধারণ করি রখিথিলে তদনুসারে সে সাধু সুফিয়া উপাসনার এক কৃষক স্থাপন করিথিলে তা সেপরি কৌশ বিষয় আদৌ নথিলা স্বর্গকু যিবা পাই সেপরি কৌশ উদ্দেশ্যর কার্য তা নথিলা উত্তম বিষয় সে খ্রিস্টিয়ান মানকু এপরি কইথিলে যদি সে যুদ্ধকু জিতি যাআন্তি তেবে সে জনে খ্রিস্টিয়ান হইযিবে পুনি সেমানে প্রার্থনা করেছিলে আউ সে যুদ্ধকু যাইছিলে পুনি যুদ্ধ জিতিছিলে কিংবা রণরে জয় হইছিলে আউ সে যুদ্ধরু ফেরি আসছিলে পুনি কইছিলে আচ্ছা তবে মু মণ্ডলীর সহিত সহভাগিতা রাখিবি আজিকালি ঈশকৃষ্ণ মণ্ডলীর সদস্য মানক এক অভিক নমুনা তাহাই অটে তাহা সত্য কথা আরাধনালয় উপরে এক কৃষকু স্থাপন করেছিলে তাঁকর মৃত্যুত্তরে তাঁকর দুইজন না তিনিজন পুত্র ছিলে কনস্টেন্টাইন কনস্টেন্টানিটিয়াস পুনি কনস্টেন্টাস কনস্টেন্টিনোপলস এমানক নাম ছিলা যিয়েকি পূর্ব ও পশ্চিম রোমর নির্মাণ কার্য আরম্ভ করিথিলে পুনি সেগুড়িক ভাগ ভাগ হয়ে যাইথিলা তৎপরে সেই স্থানে অটোম্যান সেই সময় অন্তরালে সম্রাট হয়েছিলে আর তৎপরে সেমানে প্রেরিত মানক দ্বিতীয় কিংবা তৃতীয় কিংবা চতুর্থ থরর সম্পূর্ণতা কালে তৎপরে সর্বপ্রথম বিষয় যাহাকু আপন মানে জানান্তি সেমানে পরস্পর সহিত কন্দল করিবার লাগিছিলে সেমানে ছোট ছোট ধর্মনীতিরে বিভাজিত হয়েছিলে প্রত্যেকে আপন মানে গোটিয়ে মণ্ডলীকে নিয়ন্তু সেতবেলে ওয়েস্টলিয়ান মেথডিস্ট মণ্ডলীটি যেতবেলে শক্তিশালী ছিলা জন ওয়েস্টলি এই জগতে যেতবেলে ছিলে সেতবেলে সেই মণ্ডলীটি খুব শক্তিশালী ছিলা আপনা যুগরে লুথরান গণ মধ্যে শক্তিশালী ছিলে পুরি প্রত্যেক মণ্ডলী সুদ্ধা আপনা আপনা যুগরে সেইপরি শক্তিশালী ছিলে মাত্র স্থাপনকর্তাকে কেবল মৃত্যুবরণ করিবাকু দিয়ন্তু তৎপরে সেমানে বিপদকু চালি যাইথান্তি ସେଠାରେ ପ୍ରଥମ ଥର ପାଇଁ ପ୍ରଭୁ ଯେତେବେଳେ ଦେଖା ଦେଇଥିଲେ ସେମାନେ ଆରମ୍ଭ କରିବା ନିମନ୍ତେ ମୋତେ ଯେତେ କେବଳ ଚାହିଁଥିଲେ ଏହା ଉପରେ ଏକ ସଂସ୍ଥାକୁ ଆରମ୍ଭ କରିବାକୁ ଇଚ୍ଛା କରିଥିଲେ ଏହିପରି ଧରଣର ବିଷୟକୁ ଚାହିଁଥିଲେ ମୁଁ ଏହି ସ୍ଥାନକୁ ପ୍ରୟାଣ କରି ଆସିଥିଲି ପୁଣି ଡ୍ୱାର୍ଟ ମୋଡି ଯେ ଅବସ୍ଥିତ ଅଟନ୍ତି ଜଣେ ବିଖ୍ୟାତ ସ୍ଥାପନକର୍ତ୍ତା ମୋଡି ବାଇବଲ ବିଦ୍ୟାଳୟ କର୍ଣ୍ଣଧାର ଯେ କେଉଁ ସ୍ଥାନ ଅବସ୍ଥିତ ଅଟନ୍ତି ତାହାକୁ ମୁଁ ଦେଖିଥିଲି ଆଉ ମୁଁ ଚିନ୍ତା କରିଥିଲି ଯେଉଁ ଚିନ୍ତାଧାରା ଉପରେ ସେ ଦଣ୍ଡାୟମାନ ଥିଲେ ତାହାକୁ ଲକ୍ଷ୍ୟ ରଖି ଡ୍ୱାର୍ଟ ମୋଡି ଏହି ବାଇବଲ ବିଦ୍ୟାଳୟ ଉପରେ ନିଜର ଯଦି ନଜର ଉଠାଇ ଦେଖିପାରନ୍ତେ ପୁଣି ବର୍ତ୍ତମାନ ସମୟରେ ଯେ କ'ଣ କରନ୍ତି ତାହାକୁ ଯଦି ଲକ୍ଷ୍ୟ କରିପାରନ୍ତେ ଆଚ୍ଛା ତେବେ ମୁଁ କହିଥିଲି ଏହାକୁ ଦେଖନ୍ତୁ କ'ଣ ହୋଇଥାନ୍ତା ଯଦି ୱେସ୍ଲି କାଲଭିନ ନକ୍ସ ଫିନି ସେଙ୍କି କିମ୍ବା ଫିନି କିମ୍ବା ସେମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଯଦି ଆଜି ଉତ୍ଥାପିତ ହୋଇପାରନ୍ତେ ପୁଣି ମଣ୍ଡଳୀଟି ଯେ ଆଜି କେଉଁ ସ୍ଥାନରେ ପରିଚିତ ହୋଇଅଛି ତାହାକୁ ଦେଖନ୍ତେ ଆରେ ବା ପ୍ରଥମ ଥରର ପ୍ରଚେଷ୍ଟାକୁ ଦେଖନ୍ତୁ କେହି ଜଣେ ବ୍ୟକ୍ତି ଯେତେବେଳେ ସେହି ସ୍ଥାନରେ ଉଦିତ ହୋଇଥାନ୍ତି ସେ ସତ୍ୟକୁ ଧାରଣ କରିଥାନ୍ତି ସିଓନ ସହରର ଅଧ୍ୟାପକ ଡୋଇଙ୍କୁ ଧ୍ୟାନ ଦିଅନ୍ତୁ ସେ ବ୍ୟକ୍ତି ଜଣକ ତ ଅଲୌକିକତାର ଆରୋଗ୍ୟତା ବିଷୟକୁ ପରିହାସ କରିଥିଲେ ଯେତେବେଳେ କି ସେହି ସହରଟି ତାହାରି ଉପରେ ଆଧାରିତ ହୋଇ ରହିଥିଲା ମାତ୍ର ଡୋଇ ଯେତେବେଳେ ମୃତ୍ୟୁବରଣ କଲେ ତତ୍ପରେ କ'ଣ ଉଦିତ ହୋଇ ପରିଚୟକୁ ଆସିଥିଲା କ୍ଲାକି ଜନ ଲେକି ପୁଣି ସେମାନେ ଅନେକ ଉଦିତ ହୋଇଥିଲେ ତତ୍ପରେ ସର୍ବପ୍ରଥମ ବିଷୟକୁ ଆପଣମାନେ କହିଥାନ୍ତି ଏହି ଅଦ୍ୟାବଧି ଚାରିଆଡ଼େ ବାଧାପ୍ରାପ୍ତ ହୋଇ ଆସିଥିଲା ତତ୍ପରେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ମଣ୍ଡଳୀ ଏଥିରେ ପ୍ରବେଶ କରିଥିଲା ତତ୍ପରେ ଅବିଶ୍ୱାସୀ ମାନଙ୍କ ଏକ ବଡ଼ ଦଳ ପୁଣି ଅନ୍ୟ ସବୁକିଛି ବିଷୟ ଏଥିରେ ପ୍ରବେଶ କରିଥିଲା ଆଉ ମଣ୍ଡଳୀଟି ତାପରେ ନାଶ ହୋଇଯାଇଥିଲା ପୁଣି ପଛଘୁଞ୍ଚା ଯାଇଥିଲା ପୁଣି ଏକ ଭୟଙ୍କର ସ୍ଥିତିକୁ ଆସି ପହଞ୍ଚିଥିଲା ସୁତରାଂ ମୁଁ ଏହାକୁ ଲାଭ କରିଥିଲି ବାଇବଲ ଏପରି କହିଅଛି ଯେ ଆପଣ ଯୁଗରେ ଦାଉଦ ସଦାପ୍ରଭୁଙ୍କ ସେବା ମନୋଯୋଗ ସହ କରିଥିଲେ ସୁତରାଂ ମୁଁ କହିଥିଲି ପ୍ରଭୁ ମୁଁ କୌଣସି ସଂସ୍ଥାକୁ ଆଦୌ ଲୋଡ଼େ ନାହିଁ ପୁଣି ମୁଁ ଏହି ଜଗତରେ ଯେତେବେଳେ ବାସ କରୁଅଛି ମୋତେ ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ଆପଣଙ୍କୁ ସେବା କରିବାକୁ ଦିଅନ୍ତୁ ତାହା ହିଁ ଉପଯୁକ୍ତ କର୍ମ ଏହାପରେ ମୁଁ ଜଗତରୁ ଯିବା ପରେ ଆପଣ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗ୍ରହଣ କରିବେ ଏହାର ସ୍ଥାନକୁ ଗ୍ରହଣ କରିବା ନିମନ୍ତେ ଆପଣ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବେ ତାହା ସବୁକିଛି ବିଷୟ ଅନ୍ୟ ଜଣଙ୍କର ମୂଳଦୁଆ ପରେ ନିର୍ମାଣ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ଆପଣ ଗୋଟିଏ ସମାନ ଜାଗାରେ ଉଦ୍ଦୀପନ ବହ୍ନିକୁ ଆଦୌ ପ୍ରଜ୍ୱଳିତ କରିପାରନ୍ତି ନାହିଁ ଇସ୍ରାଏଲ ସନ୍ତାନକୁ ଲଗାତାର ଯାତ୍ରା କରିବାକୁ ପଡ଼ିଥିଲା ସେମାନେ ଯେତେବେଳେ ସ୍ଥଗିତ ହେଉଥିଲେ ସେମାନେ ପଛଘୁଞ୍ଚା ଦେଉଥିଲେ ସେମାନଙ୍କୁ ପ୍ରତିଦିନ ରାତ୍ରିକାଳ ଯାତ୍ରା କରିବାକୁ ପଡୁଥିଲା ପୁଣି ଯାତ୍ରାକୁ ଅନବରତ ଭାବରେ ଚାଲୁ ରଖିବା ନିମନ୍ତେ ପ୍ରତିଦିନ ରାତିରେ ସେମାନଙ୍କୁ ନୂତନ ପ୍ରକାର ଅଗ୍ନିକୁ ପ୍ରଜ୍ୱଳିତ କରିବାକୁ ପଡୁଥିଲା ପୁଣି ତାହା ହିଁ ସେ ନମୁନା ଅଟେ ଯାହାକୁ ଆମମାନଙ୍କୁ ସୁଦ୍ଧା ସଫଳ କରିବାକୁ ହିଁ ଅଛି ଲୁଥର ଯାହା କିଛି ବିଷୟ ଲାଭ କରିଥିଲେ ତାହା ଉତ୍ତମ ବିଷୟ ଥିଲା ତାହା ତ ଲୁଥରଙ୍କ ନିମନ୍ତେ ଆବଶ୍ୟକ ଥିଲା ୱେସ୍ଲି ଯାହା କିଛି ବିଷୟ ଲାଭ କରିଥିଲେ ତାହା ଉତ୍ତମ ବିଷୟ ଥିଲା ମାତ୍ର ତାହା ତ ୱେସ୍ଲି ଯୁଗ ପାଇଁ ଥିଲା ପବିତ୍ରତା ଯୁଗଟି ଯାହା କିଛି ବିଷୟ ଲାଭ କରିଥିଲା ତାହା ଉତ୍ତମ ବିଷୟ ଥିଲା ତାହା ତ ସେମାନଙ୍କର ଯୁଗ ନିମନ୍ତେ ଥିଲା ମାତ୍ର ଆମମାନେ ତ ଅନ୍ୟ ଏକ ଯୁଗ ମଧ୍ୟରେ ବାସ କରୁଅଛୁ ଏତେବେଳେ ଆମମାନେ କରୁଅଛୁ ଆମମାନେ ଆଗକୁ ଅଗ୍ରସର କରୁଅଛୁ ପୁଣି ଆମମାନଙ୍କ ଯୁଗ ଉତ୍ତରେ ଏପରି ଏକ ଦିନ ଆସିବାକୁ ଅଛି ଏହା ଠିକ ବର୍ତ୍ତମାନ ସମୟ ନାୟ ଉପସ୍ଥିତ ହେବ ତଥାପି ଜ୍ୟୋତି ଯେତେବେଳେ ଉପସ୍ଥିତ ଆସନ୍ତୁ ଆମେ ଜ୍ୟୋତିରେ ଗମନାଗମନ କରିବା ବର୍ତ୍ତମାନ ପୁଣି ମୁଁ ଏହାକୁ ଅନୁଧ୍ୟାନ କରିଥାଏ ଅର୍ଥାତ୍ କେତେବେଳେ ଏହି ସିଦ୍ଧାନ୍ତଟି ହୋଇଥିଲା ସର୍ବପ୍ରଥମ ବିଷୟକୁ ଆପଣମାନେ ତ ବୁଝନ୍ତି ଏହା ତ କେତେ ଗୁଡ଼ିଏ ମତବାଦରେ ବିଭିନ୍ନ ହେବା ପର୍ଯ୍ୟନ୍ତ ସେପରି ସିଦ୍ଧାନ୍ତ ହୋଇଥିଲା ତତ୍ପରେ ରୋମିଓ ଗଣ ଧର୍ମ ପରିବର୍ତ୍ତନ କରିଥିଲେ ଆଉ ରୋମିଓ ସମ୍ରାଟ ରୋମ୍ ରାଜ୍ୟଟି ଏହାକୁ ଗ୍ରହଣ କରିବା ପର୍ଯ୍ୟନ୍ତ ଗ୍ରୀସ୍ ସାମ୍ରାଜ୍ୟରୁ ଏହା ବିଜୟାତେଗଣକୁ ଜିତିଥିଲା ପୁଣି ଆଲେକ୍ଜାଣ୍ଡର ମହାନଙ୍କ ପତନ ପର୍ଯ୍ୟନ୍ତ ଏହା ପୃଥିବୀର ଏକ ଛତ୍ରବାଦୀ ସାମ୍ରାଜ୍ୟ ରୂପେ ଗଣ୍ୟ ଥିଲା ରୋମିଓ ଅଧିବାସୀଗଣ ସେମାନେ ବିଜୟାତେମାନଙ୍କ ଯୁଗ ଥିଲେ ଦର୍ଶନରେ ଦାନିଏଲ ତାହା ହିଁ କହିଥିଲେ କିଛି କ୍ଷମତାରେ ଆମେ ତା ଉପରକୁ ଯିବୁ ତଥାପି ରୋମ୍ ଏହା ତ ବିଶ୍ୱ ଜଗତ ଉପରେ ଏକ ଅଧିକାରୀ ଶକ୍ତି ହୋଇ ରହିଥିଲା ତତ୍ପରେ ଆମେ ସେଠାରେ ଲକ୍ଷ୍ୟ କଲୁ ଯେ ସେମାନେ ଏକ ମଣ୍ଡଳୀକୁ ସେହି ସ୍ଥାନରେ ସଂଗଠିତ କଲେ ପ୍ରାୟ 600 ଖ୍ରୀଷ୍ଟାବ୍ଦରେ ଦଳେ ଲୋକ ଏକତ୍ରିତ ହେଲେ ଆଉ ଆପଣମାନଙ୍କୁ ପ୍ରାଚୀନତମ ପିତାଗଣ ବୋଲି ପରିଚିତ କରାଇଲେ ମଣ୍ଡଳୀର ପିତୃଗଣ ବୋଲି କହି ପରିଚିତ କରାଇଲେ ଦଳେ ଲୋକ ଏକତ୍ରିତ ହେଲେ ପୁଣି ସେମାନଙ୍କୁ ଯେ କ'ଣ କରିବା ଉଚିତ ସେଥିପାଇଁ ସେମାନେ ଏକ ପରିଷଦକୁ ଗଠନ କଲେ ତତ୍ପରେ ସେମାନେ ଏକ ସଂଗଠନକୁ ପ୍ରସ୍ତୁତ କଲେ ହେ ମୋର ଖ୍ରୀଷ୍ଟ ବନ୍ଧୁଗଣ ମୋତେ ଏଠାରେ କହିବାକୁ ଦିଅନ୍ତୁ ଉଭୟ ପ୍ରୋଟେଷ୍ଟାଣ୍ଟ ପୁଣି କ୍ୟାଥୋଲିକ ଭାତୃଗଣକୁ କହିବାକୁ ଦିଅନ୍ତୁ ପୁଣି ଏତେବେଳେ ଏଠାରେ କେତେକ କ୍ୟାଥୋଲିକ ବନ୍ଧୁଗଣଙ୍କୁ ବସିଥିବାର ମୁଁ ଯେ ଦେଖୁଅଛି ଏପରି ଧାରଣା କରେ ଆପଣମାନଙ୍କ ବିଚାରକୁ ଆଘାତ ଦେବା ପାଇଁ ମୁଁ ଯେପରି କହୁଅଛି ତାହା ନୁହେଁ କାରଣଟିକୁ କେବଳ କିଛି ସମୟ ନିମନ୍ତେ ଏହା ଉପରେ ସ୍ଥିର ହୋଇ ରହନ୍ତୁ ପୁଣି ବ୍ରାଣ୍ଡନାମ ଆରାଧନାଟି ଯେ ଏହା ଉପରେ ଆଧାରିତ ଅଟେ ତାହାକୁ ସୁଦ୍ଧା ଆମେମାନେ ଲକ୍ଷ୍ୟ କରିବୁ ଏଠାରେ ତାହାକୁ ଯେପରି ଭାବରେ ଦର୍ଶାଇ ଦିଆଯାଇଛି ତଦନୁସାରେ ଆମମାନଙ୍କୁ କେବଳ ସୁଷମାଚାରକୁ ପ୍ରଚାର କରିବା ହିଁ ଅଛି କେଉଁ ସ୍ଥାନରେ ସେଥିପାଇଁ କିଛି ଯାଇ ଆସେ ନାହିଁ ଯୋହନ କହିଥିଲେ ଗଛ ଗୁଡାକ ମୂଳରେ କୁହ୍ଲାରେ ଲାଗି ଅଛି ତୁଷ ଗୁଡାକ ଯେଉଁ ଆଡ଼କୁ ଇଚ୍ଛା କରନ୍ତି ସେ ଆଡ଼କୁ ଉଡ଼ିଯାଆନ୍ତି ତାହା ହିଁ ସତ୍ୟ କଥା ତାଙ୍କୁ ଗଛ ଗୁଡାକୁ ତଥା ଅନ୍ୟାନ୍ୟ ବସ୍ତୁ ଗୁଡାକୁ ନିଶ୍ଚିତ ରୂପେ କାଟି ବିନାଶ କରିବାକୁ ହିଁ ଅଛି ମାତ୍ର ଦେଖନ୍ତୁ ସେହି ସ୍ଥାନରେ ସେମାନେ ପ୍ରଥମ ମଣ୍ଡଳୀଟିକୁ ସଂଗଠିତ କରିଥିଲେ ପୁଣି ସେମାନେ ଏକାଠି ସମବେତ ହୋଇଥିଲେ ଆଉ ପ୍ରଥମ ମଣ୍ଡଳୀକୁ ସଂଗଠିତ କରିଥିଲେ ଯାହାକି ବିଶ୍ୱବ୍ୟାପୀ ମଣ୍ଡଳୀ କିମ୍ବା ରୋମର କ୍ୟାଥୋଲିକ ମଣ୍ଡଳୀ ନାମରେ ପରିଚିତ ହୋଇଥିଲା ଆଉ ସେ ଯେ ମାତୃମଣ୍ଡଳୀ କ୍ୟାଥୋଲିକ ମଣ୍ଡଳୀ ଏପରି କହିଥାଏ ଆଉ ତାହା ବାସ୍ତବରେ ସତ୍ୟ କଥା ପ୍ରକୃତରେ ଏହା ସଂଗଠିତ ମଣ୍ଡଳୀର ମାତୃମଣ୍ଡଳୀ ଅଟେ ବିଶ୍ୱର ସମସ୍ତ ଇତିହାସ ମଧ୍ୟରେ କୌଣସି ଏକ ମଣ୍ଡଳୀ ଯାହାକି ଏକ ସଂଗଠନ ରୂପେ ବିହିତ ହୋଇଥିଲା ତାହା ହିଁ ଏହାର ପ୍ରଥମ ଦଶା ଏହା ପୂର୍ବ ବିଗତ ଦିନମାନଙ୍କରେ ସେପରି କଦାପି ହୋଇନଥିଲା ଈଶ୍ୱରମାନଙ୍କ ଦିନମାନଙ୍କରେ ସେମାନେ ସେପରି ଧରଣର ନଥିଲେ ସେମାନେ ସଂଗଠନଟିରେ ଆଦୌ ନଥିଲେ ସେମାନେ ଏକ ଜାତି ଥିଲେ କିନ୍ତୁ ସଂଗଠନଟିଏ ନଥିଲେ ପୁଣି ସେମାନେ ଯୀଶୁଖ୍ରୀଷ୍ଟ ଏକ ମଣ୍ଡଳୀକୁ ଆଦୌ ସଂଗଠିତ କରିନଥିଲେ କେହି ଜଣେ ପୀଡିତ ସୁଦ୍ଧା କଦାପି ଏକ ମଣ୍ଡଳୀକୁ ସଂଗଠିତ କରିନଥିଲେ ପୁଣି ସେମାନଙ୍କ ଉତ୍ତାରେ ପ୍ରାୟ ତିନି କିମ୍ବା ଚାରି ପୁରୁଷ ପର୍ଯ୍ୟନ୍ତ ଏପରି କୌଣସି ସମୟ ଉପସ୍ଥିତ ହୋଇନଥିଲା ଯେତେବେଳେ ସେମାନେ ଏକ ମଣ୍ଡଳୀକୁ ସଂସ୍ଥାପିତ କରିଥିଲେ ବୋଲି ଜଣାଯାଏ ଆପଣମାନେ ଯେ ଇତିହାସକୁ ପଢ଼ନ୍ତୁ ପୁଣି ତା ଉପରେ ନିଜର ଅଙ୍ଗୁଳିକୁ ଚିହ୍ନ ଲଗାଇ ରଖିଥାନ୍ତୁ ଏହା ମୁଁ ଚାହେଁ କେଉଁ ସ୍ଥାନରେ ଏହା ଯେ ସେପରି ଲିଖିତ ହୋଇଅଛି ତାହାକୁ ମୋତେ ଦେଖାଇଦେବା ନିମନ୍ତେ ସେପରି କରନ୍ତୁ ଆଜି ବିଶ୍ୱଭର ଯେଉଁ ଐତିହାସିକଙ୍କୁ ଆମେ ଜାଣିଅଛୁ ସେମାନଙ୍କ ମଧ୍ୟରୁ ଯୋଶିଫଙ୍କର ପୁଣି ଅନ୍ୟମାନଙ୍କ ବିବରଣୀକୁ ମୁଁ ପାଠ କରିଅଛି ଯେଉଁମାନଙ୍କ ବିଷୟରେ ମୁଁ ଜାଣେ କାରଣ ମୁଁ ନିଶ୍ଚିତ ଚାହେଁ ମୁଁ ଏହି ବକ୍ତବ୍ୟକୁ ହଜାର ହଜାର ସଂଖ୍ୟକ ଲୋକମାନଙ୍କ ସାମ୍ନାରେ ପ୍ରକାଶ କରିଅଛି କାରଣ ଆପଣମାନେ ଯେ କ'ଣ କହୁଛନ୍ତି ତାହାକୁ ପ୍ରମାଣିତ କରିଦେବା ନିମନ୍ତେ ଆପଣଙ୍କ ପୃଷ୍ଠପୋଷକୁ ଅବଶ୍ୟ ଲାଭ କରିବାକୁ ଅଛି ଆଉ ତାହା ହିଁ ସତ୍ୟ କଥା ଯେତେବେଳେ କୌଣସି ପ୍ରକାର ସଂଗଠନଟିଏ ଆଦୌ ନଥିଲା ପୁଣି ସେପରି ଆଦୌ ନୁହେଁ ସାଧୁ ପିତର କ୍ୟାଥୋଲିକ ମଣ୍ଡଳୀକୁ କଦାପି ସ୍ଥାପିତ କରିନଥିଲେ ମୁଁ ଏହା ଉପରେ ଇତିହାସର ପ୍ରମାଣକୁ କିମ୍ବା ଧର୍ମଶାସ୍ତ୍ର ଏକ ଅଂଶକୁ ଦେଖିବାକୁ ଚାହେଁ ସାଧୁ ପିତର ଜଣେ ବିବାହିତ ପୁରୁଷ ଥିଲେ ସାଧୁ ପିତର ସେ ବିବାହ କରିଥିଲେ ଆପଣମାନେ କହିଥାନ୍ତି ଯେ ସେ ଜଣେ ପୋପ୍ ଥିଲେ ସେ ଜଣେ ପୋପ୍ ଆଦୌ ହୋଇପାରନ୍ତି ନାହିଁ ପିତର ସେ ଜଣେ ବିବାହିତ ପୁରୁଷ ଥିଲେ ବାଇବଲ ଏପରି ବର୍ଣ୍ଣନା କରି କହିଅଛି ଯେ ତାଙ୍କ ଶାଶୁ ଜ୍ୱରରେ ପୀଡିତ ଥିଲେ ପୁଣି ଯୀଶୁ ତାଙ୍କୁ ସୁସ୍ଥ କରିଥିଲେ ପୁଣି ମୁଁ ଯେତିକି ତାର ଜାଣେ ତଦନୁସାରେ ମୁଁ କହିପାରେ ଯେ ପିତର କଦାପି ରୋମ୍ରେ ନଥିଲେ ପୁଣି ସେ ଯେ କଦାପି ରୋମ୍ରେ ଥିଲେ ଏହା ଉପରେ କୌଣସି ଇତିହାସ ବିବରଣୀ ମିଳେ ନାହିଁ ପୁଣି ତାହା ଏକ ଭୁଲ ଧାରଣା ମାତ୍ର ସେମାନେ ସଂଗଠିତ କରିଥିଲେ ପୁଣି ବିଶ୍ୱବ୍ୟାପୀ ମଣ୍ଡଳୀ ନାମରେ ନାମିତ ହୋଇଥିବା ଏକ ସମେତ ମଣ୍ଡଳୀକୁ ସ୍ଥାପନ କରିଥିଲେ ସେହି ସ୍ଥାନରେ ସେମାନେ ବିଶ୍ୱବ୍ୟାପୀ ପ୍ରାର୍ଥନା ଢାଞ୍ଚାକୁ ପ୍ରସ୍ତୁତ କରିଥିଲେ ସେମାନେ ଏକ ସିଦ୍ଧ ସମ୍ପ୍ରଦାୟର ପ୍ରୀତିଭାବକୁ ସ୍ଥାପନ କରିଥିଲେ ପ୍ରତ୍ୟେକ ଜଣକୁ ସମ୍ବେଦ ହୋଇ ରହିବାକୁ ଥିଲା ପ୍ରତ୍ୟେକ ଜଣକୁ ଏକ ପ୍ରକାର କଥାକୁ କହିବାକୁ ଥିଲା ସାଧୁମାନଙ୍କର ସମାନ ଧରଣ ପ୍ରାର୍ଥନାକୁ କରିବାକୁ ଥିଲା ପୁଣି ଧର୍ମଶାସ୍ତ୍ର ବାଇବଲରୁ ସେମାନେ ଶାସ୍ତ୍ରୀୟ ଶିକ୍ଷା ଗୁଡ଼ିକୁ ଉଦ୍ଧୃତ କରି ସେମାନେ ଏକ ପ୍ରକାର ଶିକ୍ଷାମାଳାର ପୁସ୍ତକକୁ ପ୍ରସ୍ତୁତ କରିଥିଲେ ପୁଣି ଅନ୍ୟମାନଙ୍କୁ ସେପରି କରିବାକୁ ପ୍ରବର୍ତ୍ତାଉଛନ୍ତି ବାଇବଲ ମଧ୍ୟସ୍ଥିତ ସେହି ସକଳ ପୁସ୍ତକ ଗୁଡ଼ିକରେ ପାପ ମୋଚନ ସ୍ଥାନ ବିଷୟକ ଥରକ ପାଇଁ ସୁଦ୍ଧା ଆଦୌ ବର୍ଣ୍ଣନା କରାଯାଇ ନାହିଁ ମରିୟମଙ୍କର ଜୟ ଜୟକାରଙ୍କର କିମ୍ବା ସେପରି ଧରଣର ଅନ୍ୟ କୌଣସି ବିଷୟ ମଧ୍ୟ ଲିଖିତ ହୋଇନାହିଁ ଏହା ତ ଧର୍ମଶାସ୍ତ୍ରର ପ୍ରତ୍ୟେକ ସ୍ଥାନରେ ବିରୋଧ ଭାବର ବିଷୟ ବ୍ୟତିକ୍ରମ ବିଷୟ ରୂପେ ସର୍ବଦା ପରିଚିତ କୌଣସି ଯୁଗରେ ଏହା ସେପରି କଦାପି ହୋଇନଥିଲା କୌଣସି ସ୍ଥାନରେ ଆପଣମାନେ ଏହାକୁ ଯଦି ଲାଭ କରିଥାନ୍ତି ତେବେ ମୋତେ ସୁଧାରି ଦେବା ନିମନ୍ତେ ଆସନ୍ତାକାଲି ରାତିରେ ଏଠାକୁ ଆସିବାର ସୁଯୋଗ ଆପଣମାନଙ୍କ ନିମନ୍ତେ ରହିଛି ଏହା ସେହି ସ୍ଥାନରେ କୌଣସି ଜାଗାରେ ନାହିଁ ଆପଣମାନଙ୍କର ଯାଜକଙ୍କୁ କିମ୍ବା ପାଳକଙ୍କୁ ଆଣନ୍ତୁ ଧର୍ମଶାସ୍ତ୍ର ବାଇବଲ ମଧ୍ୟରେ ଏପରି କୌଣସି ସ୍ଥାନ ନାହିଁ ଯେଉଁ ଜାଗାରେ ଏହା ଯେପରି ଭାବରେ କଦାପି ବର୍ଣ୍ଣନା କରାଯାଇଅଛି ସେହି ଗୋଟିଏ ମାତ୍ର ପୁସ୍ତକ ଯାହାକି ମାକାବ୍ୟମାନଙ୍କ ପୁସ୍ତକ ଅଟେ ତାହା ଏଥିରେ ଯୋଗ କରାଯାଇଥିଲା ପୁଣି ତାହା କଦାପି ପ୍ରେରଣାତ୍ମକ ପୁସ୍ତକ ନୁହେଁ। ସେହି ବିଷୟ ଗୁଡାକ ଯାହା କେତେ ଯୋଗ କରାଯାଇଅଛି କିମ୍ବା ଏଥିରୁ ବାଦ ଦିଆଯାଇଅଛି ସେଗୁଡ଼ିକ ଆଦୌ ପ୍ରେରଣାତ୍ମକ ବିଷୟ ନୁହନ୍ତି। ଏହି ବାଇବଲଟି କେବଳ ଏକମାତ୍ର ପ୍ରେରଣାଦାୟକ ପୁସ୍ତକ ଅଟେ। ଏହା ତ ଏହା ପ୍ରାଚୀନ ସମୟର ପିତାମହ ମାନଙ୍କ ଦ୍ୱାରା ଅନୁମୋଦିତ ହୋଇଅଛି କିମ୍ବା ପୁରାକାଳର ଯେକୌଣସି ମଣ୍ଡଳୀର ଐତିହାସିକ ମାନଙ୍କ ଦ୍ୱାରା କିମ୍ବା କଟ୍ଟରପନ୍ଥୀ ଯେକୌଣସି ଯୁଗର ଜୀବୀମାନଙ୍କ ଦ୍ୱାରା ଏହାକୁ ସ୍ୱୀକୃତି ପ୍ରଦାନ କରାଯାଇଛି କିମ୍ବା ଆଜିକାଲି ଯେଉଁ ବାଇବଲଟି ଉପଲବ୍ଧ ତା ବିନା ଅନ୍ୟ କୌଣସି ପୁସ୍ତକକୁ ପ୍ରେରଣାଦାୟୀ ପୁସ୍ତକ ଭାବେ ଆଦୌ ସ୍ୱୀକୃତି ଦିଆଯାଏ ନାହିଁ। ଆଉ ତତ୍ପରେ ତନ୍ମଧ୍ୟ ରହିଛି, ବର୍ତ୍ତମାନ ଧ୍ୟାନ ସହିତ ଶ୍ରବଣ କରନ୍ତୁ। ପୁଣି କ୍ୟାଥୋଲିକ ମଣ୍ଡଳୀ ଯେ ଅମଳ କରିବାର କ୍ଷମତାକୁ ପାଇବାକୁ ଯାଉଛି, ଆପଣମାନେ ସେପରି ବିଚାର କରୁଛନ୍ତି କି? କେବଳ କିଛି କ୍ଷଣ ନିମନ୍ତେ ରହନ୍ତୁ, ଦେଖନ୍ତୁ। ପୁଣି କ୍ୟାଥୋଲିକ ମଣ୍ଡଳୀକୁ ସେମାନେ ସାଙ୍ଗଠନିକ କରି ପକାଇଥିଲେ ଆଉ ସେମାନେ ତାରଣାର ଯୁଗକୁ ଆରମ୍ଭ କରିଦେଇଥିଲେ। ଅର୍ଥାତ୍ ସେମାନେ କରିବେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ କରିବାକୁ ଥିଲା। ପ୍ରତ୍ୟେକ ସ୍ଥାନରେ ମଣ୍ଡଳୀ ଓ ରାଜ୍ୟ ପରସ୍ପର ସହିତ ଏକାଠି ମିଶି ଯାଇଥିଲା। ପୁଣି ମୂର୍ତ୍ତି ପୂଜକ ରୋମ୍ରୁ ଯାଜକୀୟ ରୋମ୍କୁ ତାହା ପରିଚୟକୁ ଆସିଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ ମୂର୍ତ୍ତି ପୂଜକର ଏକ ଭ୍ରାନ୍ତ ଚିନ୍ତାଧାରାରୁ ସେମାନେ ଖ୍ରୀଷ୍ଟ ଧର୍ମକୁ ଆପଣ ବ୍ୟକ୍ତିଗତ ଢାଞ୍ଚାରେ ଗ୍ରହଣ କରି ନେଇଥିଲେ। ବୁଝନ୍ତି ତ, ଏହି ବ୍ୟକ୍ତିଟି ଯେ କାହିଁକି ଠିଆ ହୋଇଯିବେ, ପୁଣି କାହାରି ନିମନ୍ତେ ଆକାରରେ କାହିଁକି ଯେ ପ୍ରାର୍ଥନା କରିବେ ତାହାକୁ ସେମାନେ ବୁଝିପାରିନଥିଲେ। ସେମାନେ ମୂର୍ତ୍ତି ପୂଜକ କ'ଣ ଥିଲେ? ତେଣୁ ସେମାନେ ଭେନସ୍ ଦେବୀଙ୍କୁ ବହିଷ୍କାର କରି ତାହାର ସ୍ଥାନରେ ମରିୟମ୍ଙ୍କୁ ସ୍ଥାପନ କରିଥିଲେ। ସେମାନେ ଜୁପିଟରଙ୍କୁ ବହିଷ୍କାର କରିଦେଇ ତାହାର ସ୍ଥାନରେ ପିତରଙ୍କୁ ସ୍ଥାପନ କରିଥିଲେ। ଉପାସନା କରିବା ଉଦ୍ଦେଶ୍ୟରେ କିଛି ନା କିଛି ପ୍ରତିମୂର୍ତ୍ତିକୁ ସ୍ଥାପନ କରିଥିଲେ। ପୁଣି ସେମାନେ ତାର ସମ୍ମୁଖରେ ଉପାସନା କାର୍ଯ୍ୟ କରିଥିଲେ। ପୁଣି ସେମାନେ ସମସ୍ତ ଜଗତର ପ୍ରାର୍ଥନାକୁ ପ୍ରସ୍ତୁତ କରିଥିଲେ ଆଉ ଏହା ଯେପରି ଅକାମି ନ ହେବ ତେଣୁ ସେମାନେ ଏହାକୁ ଲାଟିନ୍ ଭାଷାରେ କହିଥିଲେ। ପୁଣି ସେପରି ଅନ୍ୟାନ୍ୟ ବିଷୟ ଗୁଡାକୁ କାର୍ଯ୍ୟକାରୀ କରିଥିଲେ। ସେମାନେ ସବୁବେଳେ ସେହି ସମାନ ପ୍ରାର୍ଥନାକୁ କରିଥାନ୍ତି। ପୁଣି ଜଣେ କ୍ୟାଥୋଲିକ ଧର୍ମଯାଜକଙ୍କ ସହିତ, ପୁଣି ଜଣେ କ୍ୟାଥୋଲିକ ବ୍ୟକ୍ତିଙ୍କ ସହିତ ବାଇବଲ ଭିତ୍ତି ଉପରେ ଆପଣ କଦାପି କଥାବାର୍ତ୍ତା କରିପାରନ୍ତି ନାହିଁ କିମ୍ବା ଯୁକ୍ତିତର୍କ କରିପାରନ୍ତି ନାହିଁ। ଜଣେ ବସିଥିଲେ, ଏହି କିଛି ସମୟ ପୂର୍ବେ ଜଣେ ଯୁବା ଧର୍ମଯାଜକ ମୋ ଘରେ ବସିଥିଲେ। ସେ କହିଥିଲେ, ଆପଣମାନେ ପ୍ରୋଟେଷ୍ଟାଣ୍ଟ କ'ଣ? ଆପଣମାନେ ବାଇବଲ ପାଠ କରିଥାନ୍ତି ପୁଣି ଘର ମଧ୍ୟରେ ବସି ଯାଇଥାନ୍ତି, ଆମମାନେ କ୍ୟାଥୋଲିକ କ'ଣ? ଗୀର୍ଜାଘରକୁ ଯାଇଥାଉ ପୁଣି ଆରାଧନା କରିଥାଉ। ମୁଁ କହିଥିଲି, ତଥାପି ସେଥିରେ କ'ଣ ଯାଏ ଆସେ? ତାହା ଏହା ହିଁ ଅଟେ। ଆଉ ମୋତେ ତାହାରି ଉପରେ ଉତ୍ତର ଦିଅନ୍ତୁ। ସେ କହିଥିଲେ, ପରମେଶ୍ୱର ତାଙ୍କ ମଣ୍ଡଳୀରେ ବିଦ୍ୟମାନ ଅଟନ୍ତି। ମୁଁ କହିଥିଲି, ସେ ତ ବାଇବଲର କୌଣସି ଗୋଟିଏ ମାତ୍ର ସ୍ଥାନରେ ସେପରି ଉକ୍ତି ଆଦର ରହିନାହିଁ। ମୁଁ କହିଥିଲି, ପରମେଶ୍ୱର ଆପଣା ବଚନରେ ବିଦ୍ୟମାନ ଅଟନ୍ତି, କାରଣ ସେପରି କହିଥିଲେ, ପ୍ରତ୍ୟେକ ମନୁଷ୍ୟର ବଚନ ମିଥ୍ୟା ହେଲେ ହେଉ, ମାତ୍ର ଆମ୍ଭର ବଚନ ସତ୍ୟ ବୋଲି ବିବେଚିତ ହେଉ। ସେ ଏପରି କହିଥିଲେ, ଏକ ଦଳ ଲୋକେ ଏକତ୍ରିତ ରୂପେ ମନମିଳନର ବିଷୟଟି ଜଣେ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଅଧିକାର ଅଂଶୀ ଅଟନ୍ତି, ଏହାକୁ ଆପଣ ବୁଝନ୍ତି ନାହିଁ କି? ମୁଁ କହିଥିଲି, ସେପରି ନୁହେଁ। କେହି ଜଣେ ବ୍ୟକ୍ତି ଯଦି ପରମେଶ୍ୱର ଇଚ୍ଛାଧୀନ ଥାନ୍ତି ତେବେ ସେ ସତ୍ୟତାକୁ ଲାଭ କରିଥାନ୍ତି। ଏହାକୁ ସର୍ବଦା ସେହିପରି ପ୍ରମାଣିତ କରାଯାଇଛି। ଗତ ରବିବାର ଦିନ ଆମେ ଯେ ବିଷୟବସ୍ତୁ ଶ୍ରବଣ କରିଥିଲୁ ତଦନୁସାରେ ଏହା ଜିଓ ସାପଟଙ୍କ ପୁଣି ମିଖାଏଙ୍କ ପରି ଅଟେ। ମିଖାଏଥିରେ ସେହି ସ୍ଥାନରେ ଉପସ୍ଥିତ ହୋଇଥିଲେ, ପୁଣି 40 ଜଣ ପ୍ରଚାରକ କ'ଣ ସେଠାରେ ଉପସ୍ଥିତ ଥିଲେ ଆଉ କହୁଥିଲେ, ଚାଲି ଯାଆନ୍ତୁ, ପରମେଶ୍ୱର ଆପଣଙ୍କ ସହବର୍ତ୍ତୀ, ସେଠାକୁ ଯାଆନ୍ତୁ, ପରମେଶ୍ୱର ଆପଣଙ୍କ ସହବର୍ତ୍ତୀ ଅଟନ୍ତି। ଝିଅ ସାବର କହିଥିଲେ, ଏଠାରେ ଅନ୍ୟ କେହି ଭାବାଦୀ ଉପସ୍ଥିତ ଅଛନ୍ତି କି? ସେ କହିଥିଲେ, ଏଠାରେ ମିଖାଏ ନାମକ ଜଣେ ବ୍ୟକ୍ତି ଅଛନ୍ତି, ମାତ୍ର ମୁଁ ତାଙ୍କୁ ଘୃଣା କରେ। କହିଥିଲେ, ସେ ଯେ କ'ଣ କହନ୍ତି ଆସନ୍ତୁ ତାହାକୁ ଶୁଣିବା। କହିଥିଲେ, ସେଠାକୁ ଯାଆନ୍ତୁ, ମୁଁ ଇସ୍ରାଏଲକୁ ଯେପରି ଦେଶ ଛିନ୍ନଭିନ୍ନ ହୋଇ ରହିଥାନ୍ତି ସେପରି ଦେଖୁଅଛି। କହିଥିଲେ, ମୁଁ ଆପଣ କହିନଥିଲି କି? ବୁଝନ୍ତି ତ, ତେଣୁ ସେଠାରେ କିଏ ନ୍ୟାୟୋଚିତ ବ୍ୟକ୍ତି ଥିଲେ? ଯେତେବେଳେ 400 ଜଣ ଭାବବାଦୀ ସେ ବ୍ୟକ୍ତିଙ୍କ ସମ୍ମୁଖରେ ଠିଆ ହୋଇଅଛନ୍ତି, ଏହା ସତ୍ତ୍ୱେ ଜଣେ ବାଙ୍ଗରା ବୁଢା ଜଙ୍ଗଲି ଧାର୍ମିକ ବ୍ୟକ୍ତି ସେଠାରେ ଠିଆ ହୋଇ ରହିଅଛନ୍ତି, ପୁଣି ସତ୍ୟ ବଚନକୁ ଲାଭ କରିଅଛନ୍ତି, ତାହା ହିଁ ସତ୍ୟ କଥା, ତାହା ହିଁ ସତ୍ୟ କଥା ଅଟେ। ଯେପରି କହିଥିଲେ, ସେ ସତ୍ୟକୁ ଲାଭ କରିଥିଲେ। ସେ ତ ଆପଣା ଗାଲରେ ଏକ ଶକ୍ତ ଜାବଡ଼ା ଖାଇଥିଲେ, ପୁଣି ତାଙ୍କୁ ମାଡ଼ ମାରାଯାଇଥିଲା, ଏ ନିମନ୍ତେ ସେ ମାଡ଼ ଖାଇଥିଲେ, ତଥାପି ସେ ସତ୍ୟ କଥାକୁ କହିଥିଲେ। କେତେଜଣ ବ୍ୟକ୍ତି ଯେ ଏପରି କହିଥାନ୍ତି, ପୁଣି ଅନ୍ୟ କେତେଜଣ ବ୍ୟକ୍ତି ଯେ ସେପରି କହିଥାନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। ପୁଣି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ଏହାରି ଉପରେ ନିର୍ଭର କରିଥାଏ, ତାହା ସତ୍ୟ କଥା। ଆପଣମାନଙ୍କୁ ସ୍ୱୟଂରୁ ଏହା ଉପରେ ସୁସ୍ଥିର ରହିବାକୁ ହିଁ ଅଛି। ବହୁତା ଆପଣମାନେ ଈଶ୍ୱରଙ୍କ ବଚନ ଉପରେ ଯେତେବେଳେ ସୁସ୍ଥିର ହୋଇ ରହନ୍ତି,
ତଥାପି ପରମେଶ୍ୱର ଯାହା କିଛି କହନ୍ତି ଆପଣମାନେ ଯେ ତାପରେ ସୃଷ୍ଟି ଅଟନ୍ତି ଏଥିରେ ନିଶ୍ଚିତ ହୁଅନ୍ତୁ। ପୁଣି ଏହି କ୍ୟାଥୋଲିକ ଗୀର୍ଜାକୁ ସେହି ଶ୍ରେଷ୍ଠ ଦଳକୁ ଏହି ମଣ୍ଡଳୀକୁ ସେମାନେ ସଂଗଠିତ କରି ପକାଇଥିଲେ ଯିଏକି ବର୍ତ୍ତମାନ ସମୟରେ ସମସ୍ତ ଧର୍ମ ଉପରେ ଅଧିକାର ସାବ୍ୟସ୍ତ କରୁଅଛି ଅର୍ଥାତ୍ ଖ୍ରୀଷ୍ଟିଆନ ବଂଶଧର ମଧ୍ୟରେ କ୍ୟାଥୋଲିକ ଧର୍ମମତଟି ଅଧିକାର ସାବ୍ୟସ୍ତ କରୁଅଛି। ମାତ୍ର ସେମାନେ କହନ୍ତି ତୁମମାନେ ଆବଶ୍ୟକ କର ନାହିଁ ଆମମାନେ କରିନଥାଉ। ଆପଣମାନେ କହନ୍ତି ମାଂସ ଭୋଜନ ନ କରିବା ବିଷୟକୁ ଆପଣମାନେ କେଉଁ ସ୍ଥାନରେ ପାଇଥାନ୍ତି। ଧର୍ମଯାଜକଗଣ ଯେ ବିବାହ ନ କରନ୍ତୁ ଏହାକୁ ଆପଣମାନେ କେଉଁ ସ୍ଥାନ ଲାଭ କରିଛନ୍ତି ଆପଣମାନେ କେଉଁ ସ୍ଥାନ ଏହାକୁ ଥିବାର ଦେଖିଥାନ୍ତି। କହିଥିଲେ ଆମେ ବାଇବଲକୁ ଆଦୌ ଶିକ୍ଷା ଦେଇନଥାଉ। କହିଥିଲେ ଗୀର୍ଜାଘର ହିଁ ରବ ଅଟେ। ବାଇବଲ ଯେ କ'ଣ କହେ ସେଥିରେ କିଛି ଜାୟସ ନାହିଁ ମାତ୍ର ମଣ୍ଡଳୀ ଯାହା କହେ ତାହା ହିଁ ସବୁ କିଛି ଅଟେ। ତଥାପି ପରମେଶ୍ୱର ବି କହିଥିଲେ ପ୍ରତ୍ୟେକ ମନୁଷ୍ୟର ବଚନ ମିଥ୍ୟା କଥା ହେଲେ ହେଉ ମାତ୍ର ଆମର ବଚନ ସତ୍ୟ ବୋଲି ସ୍ୱୀକାର କରାଯାଉ। ବର୍ତ୍ତମାନ ଆପଣମାନଙ୍କୁ ନିଜ ନିଜର ନିର୍ବାଚନକୁ ଗ୍ରହଣ କରିନେବାକୁ ହିଁ ଅଛି। ପୁଣି ଏହା ହିଁ ନିକୋଲାଉତି ନାମକ ଶିକ୍ଷା ଅଟେ। ଏହା ଏକ ସିଦ୍ଧାନ୍ତ ରୂପକୁ ଗ୍ରହଣ କରି ନେଇଥିଲା ତତ୍ପରେ ତାଡ଼ା ଦେବାର ଏକ ମାଧ୍ୟମ ହୋଇଥିଲା। ପୁଣି ଏତେବେଳେ ଏହି ଯୁଗାନ୍ତ ସମୟ ଏହା ପରିଚିତ ହେଉଅଛି ଆଉ ଅନ୍ଧକାରମୟ ଯୁଗରେ ତାଡ଼ାର ସମୟ ଓ ମୌଳିକାର ଅବସ୍ଥାଟି ଉପସ୍ଥିତ ହୋଇଥିଲା। ପୁଣି ସର୍ବପ୍ରଥମ ସଂସ୍କାର ସମୟରେ ଜାଗୃତ ଯୁଗଟି ଉପସ୍ଥିତ ହୋଇଥିଲା ଯିଏକି ମାର୍ଟିନ ଲୁଥର ଥିଲେ। ମାର୍ଟିନ ଲୁଥର କ୍ୟାଥୋଲିକ ମଣ୍ଡଳୀର ବିରୋଧ କରିଥିଲେ ତା ଏହି କାରଣ ନିମନ୍ତେ ଯେହେତୁ ସେ ସେଠାରୁ ବାହାରି ଆସିଥିଲେ ପୁଣି ପ୍ରଭୁ ଭୋଜନକୁ ଗ୍ରହଣ କରିନଥିଲେ ପୁଣି ତାହା ଯେ ଖ୍ରୀଷ୍ଟଙ୍କ ଶରୀର ଅଟେ ଏପରି ସେମାନେ କହିଥିଲେ। ସେ କହିଥିଲେ ଏହା ଖ୍ରୀଷ୍ଟଙ୍କ ଶରୀର ଆଦୌ ନୁହେଁ ଏହା ରୁଟିର ଏକ ଟୁକୁରା ମାତ୍ର ପୁଣି ଏହା ବିଷୟରେ ତାହା ହିଁ ସବୁକିଛି ଅଟେ। ସେମାନେ ଏହାକୁ ପବିତ୍ର ଉପାଦେୟ ବୋଲି ବିଶ୍ୱାସ କରନ୍ତି ଯାହାକି ଅଟେ ପବିତ୍ର ଉପାଦେୟ ଏହି ଶବ୍ଦର ଅର୍ଥ ପବିତ୍ର ଆତ୍ମା ଅଟେ। ପୁଣି ଆପଣ ତାହାକୁ ଯେତେବେଳେ ଗ୍ରହଣ କରନ୍ତି ସେତେବେଳେ ଆପଣ ନିଜ ଶରୀର ମଧ୍ୟକୁ ପବିତ୍ର ଆତ୍ମାକୁ ଗ୍ରହଣ କରିଥାନ୍ତି ଆଉ ତାହା ଏକ ଭ୍ରାନ୍ତ ଶିକ୍ଷା ଅଟେ। ପବିତ୍ର ଆତ୍ମା ସେ ତ ଆତ୍ମାରେ ବାପ୍ତିତ ହେବାର ବିଷୟ ଅଟନ୍ତି। ତା ଏପରି ହୋଇନଥିଲା ଯେ ପେଣ୍ଟିକୋଷ୍ଟ ଯେତେବେଳେ ଉପସ୍ଥିତ ହେଲା କେହି ଯେ ଧର୍ମଯାଜକ ସାମ୍ନାକୁ ଆସିଥିଲେ ଆଉ ସେମାନଙ୍କୁ ପବିତ୍ର ଉପାଦେୟ ବସ୍ତୁକୁ ପ୍ରଦାନ କରିଥିଲେ ସେମାନେ ଜୀବନ ଉପରେ ଖଣ୍ଡେ ପତ୍ରଟିକୁ ଥୋଇଦେଇଥିଲେ। କିମ୍ବା ଏପରି ମଧ୍ୟ ହୋଇନଥିଲା ଯେ କେହି ଯେ ପ୍ରଚାରକ ସେଠାକୁ ଆସିଥିଲେ ପୁଣି ସେମାନଙ୍କ ଉପରେ କିଛି ପାଣି ଛିଞ୍ଚି ଦେଇଥିଲେ ପୁଣି ସେମାନଙ୍କ ସହିତ କର୍ମର୍ଦ୍ଦନ କରିଥିଲେ। ମହାଶୟ ଉଭୟ ମଧ୍ୟରେ ଗୋଟିଏ ସୁଦ୍ଧା ସେପରି ହୋଇନଥିଲା କିମ୍ବା ସେପରି ଆଦର ନୁହେଁ ମାତ୍ର ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସିଥିଲା ପୁଣି ଯେଉଁ ଗୃହରେ ସେମାନେ ବସିଥିଲେ ସେ ଗୃହ ସର୍ବତ୍ ବ୍ୟାପିଗଲା। ତାହା ତ ଧର୍ମଶାସ୍ତ୍ର ଅନୁଯାୟୀ ଅଟେ ଏବଂ ଏହା ହିଁ ସତ୍ୟ କଥା। ସେହି ମଣ୍ଡଳୀରେ ତାହା ହିଁ ଘଟିଥିଲା। ପୁଣି ଏହି ଯୁଗରେ ସେହି ଜ୍ୟୋତିଟି ଯେତେବେଳେ ପ୍ରଜ୍ୱଳିତ ହେଉଛନ୍ତି ତାହା ହିଁ ବର୍ତ୍ତମାନ ଘଟୁଅଛି। ସେହି ସ୍ଥାନରେ ଜ୍ୟୋତି ତାଙ୍କର ମଧ୍ୟରେ ପ୍ରବାହିତ ହୋଇଛି ପୁଣି ଏହା ହିଁ ସେହି ସ୍ଥାନ ଅଟେ ଯେଉଁଠାରେ ଆଲୋକ ପ୍ରକାଶିତ ହୋଇ ଦେଖାଯାଉଅଛି। ପୁଣି ଧର୍ମଶାସ୍ତ୍ରର ଯେକୌଣସି ପର୍ବ ଯାହାକୁ ମୁଁ ଉଦ୍ଧୃତ କରୁଅଛି ଯଦି ସେପରି କିଛି ପ୍ରଶ୍ନ କରିବା ବିଷୟ ଥାଏ ତାହାକୁ କେବଳ ଧରି ରଖନ୍ତୁ। ତାହା ଯେ କେଉଁ ସ୍ଥାନରେ ଅଛି ଏହାକୁ ମୁଁ ଆପଣମାନଙ୍କୁ ସୂଚିତ କରିଦେବି। ଦେଖନ୍ତୁ ଧର୍ମଶାସ୍ତ୍ର ତାହାକୁ ଦେଖନ୍ତୁ ଉତ୍ତମ କଥା କାରଣ ଏହି ପରିଧାନର ଏକ ସ୍ୱଳ୍ପ ସମୟ ମଧ୍ୟରେ ସାଧାରଣତଃ ଆମମାନେ ଏହି ବିଷୟର ମଧ୍ୟ ଦେଇ ଯେତେବେଳେ ଆଲୋଚନା କରିଥାଉ ଆମମାନେ ଏକାଧିକ ସପ୍ତାହକୁ ପୁଣି ଏକାଧିକ ମାସକୁ ଏଥିପାଇଁ ଖର୍ଚ୍ଚ କରିଥାଉ। ଧର୍ମଶାସ୍ତ୍ର ପ୍ରତ୍ୟେକ ଅଧ୍ୟାୟ ସହିତ ଲୋକମାନଙ୍କୁ ସେମାନଙ୍କର ବାଇବଲ ସହିତ ରଖି ଆମେ ତନ୍ନ ତନ୍ନ କରି ଅଧ୍ୟୟନ କରିଥାଉ। ତଥାପି ଏହା ଯଦି ପ୍ରଶ୍ନ କରାଯାଇଅଛି ତେବେ ମୋତେ କେବଳ ଜାଣିବାକୁ ଦିଅନ୍ତୁ ଉତ୍ତମ ବିଷୟ। ତତ୍ପରେ ମାର୍ଟିନ ଲୁଥର ଆସିଥିଲେ ଆଉ ମାର୍ଟିନ ଲୁଥରଙ୍କ ଉତ୍ତରେ ଜନ୍ ୱେସ୍ଲି ଆସିଥିଲେ। ମାର୍ଟିନ ଲୁଥର ପ୍ରଶ୍ନୋତ୍ତର କ୍ରମେ ଉପଦେଶ ସହିତ ଉପସ୍ଥିତ ହୋଇଥିଲେ ତଥା ସେପରି ଅନେକ କିଛି ବିଷୟ ସହିତ ଆସିଥିଲେ। ସେ ଏକ ପ୍ରକାର ବାପ୍ତିସ୍ମ ସହିତ ଆସିଥିଲେ। ସେ ତ ତ୍ରିତ୍ୱ ବାପ୍ତିସ୍ମ ପ୍ରଦାନ କରୁଥିବା ଦ୍ୱାରା ବାହାରି ଆସିଥିଲେ ଯାହାକି ବାଇବଲରେ ଆଦୌ ଶିକ୍ଷା ଦିଆଯାଇ ନଥିଲା। ବାଇବଲରେ ସେପରି ଆଦୌ ଶିକ୍ଷା ଦିଆଯାଇ ନଥିଲା। ବାଇବଲରେ କେହି ଜଣେ ହେଲେ ବ୍ୟକ୍ତି ତ୍ରିତ୍ୱ ବାପ୍ତିସ୍ମ କଦାପି ବାପ୍ତିତ ହୋଇନଥିଲେ। ଏହା ଯଦି ସେପରି ଅଟେ ବୋଲି ଆପଣମାନେ କହନ୍ତି ଯେ ତାହା କେଉଁଠାରେ ଅଛି ତାହା ମୋତେ ଦେଖାଇ ଦିଅନ୍ତୁ। ଏହା ସେହି ସ୍ଥାନରେ ଆଦୌ ନାହିଁ। କେବଳ ଗୋଟିଏ ମାତ୍ର ଉପାୟ ଯଦ୍ୱାରା ସେ ବାପ୍ତିତ କରିବା ନିମନ୍ତେ ଆଦେଶ ଲାଭ କରିଥିଲେ ତାହା ଏପରି ଥିଲା ଯାଅ ପୁଣି ସର୍ବଜାତିକୁ ଶିକ୍ଷା ଦିଅ ପୁଣି ସେହି ସ୍ଥାନରେ ଏପରି କହିଥିଲେ ପୁଣି ନାମରେ ପୁଣି ନାମର ସହିତ ବାପ୍ତିସ୍ମ ଦିଅ। ନାମରେ ଏପରି ନୁହେଁ ନାମର ସହିତ ପିତା ପୁତ୍ର ଓ ପବିତ୍ରଙ୍କ ନାମର ସହିତ ବାପ୍ତିଜିତ କର। ଆଉ ଶିଷ୍ୟଗଣ କଣ ପ୍ରସ୍ତାବ ହୋଇଥିଲେ କି ପୁଣି ପ୍ରତ୍ୟେକ
ପୁଣି ପ୍ରତ୍ୟେକ ଜଣଙ୍କୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିଜ କରିଥିଲେ କି ପୁଣି ଏପରି ଆଦେଶ ଦେଇଥିଲେ କି କେହି ଜଣେ ଅନ୍ୟ କୌଣସି ପ୍ରକାର ଯଦି ବାପ୍ତିସ୍ମ ଦିଅନ୍ତି ସେ ପବିତ୍ରତ୍ୱଙ୍କୁ ଲାଭ କରିବା ନିମନ୍ତେ ସେମାନଙ୍କୁ ପୁନଃ ବାପ୍ତିସ୍ମ ଲାଭ କରିବାକୁ ଅଛି। ତତ୍ପରେ କେତୋଲିକ ମଣ୍ଡଳୀ ସେହି ସ୍ଥଳରେ ଉପସ୍ଥିତ ହୋଇଥିଲା। ବାଇବଲର ଏପରି ଗୋଟିଏ ମାତ୍ର ସ୍ଥାନକୁ ଖାଲି ମୋତେ ଦେଖାଇ ଦିଅନ୍ତୁ ଯେଉଁ ସ୍ଥାନରେ କେହି ଜଣେ ବ୍ୟକ୍ତି ପିତା ପୁତ୍ର ପବିତ୍ରତ୍ୱ ନାମରେ କଦାପି ବାପ୍ତିତ ହୋଇଥିଲେ। ଏହା ତ ସମ୍ପୂର୍ଣ୍ଣ ରୂପେ ମନଗଢ଼ା ପୁଣି ଅପ୍ରାପ୍ୟ ବିଷୟ ଅଟେ। ଏହା ସେପରି ନୁହେଁ କି ଶନିବାର ଦିନ ରାତ୍ରିଟି ପ୍ରଶ୍ନୋତ୍ତରକାଳୀନ ରାତ୍ରି ଅଟେ। ମୁଁ ତାହାରି ଉପରକୁ ଯିବି, ଆମେ ତୈ ମଧ୍ୟକୁ ସିଧାସଳଖ ପ୍ରବେଶ କରିବୁ। ଉତ୍ତମ ବିଷୟ ଅଟେ, ଯଥୋଚିତ ବିଷୟ। ଯେକୌଣସି ବ୍ୟକ୍ତି କଦାପି ପିତା ପୁତ୍ର ଓ ପବିତ୍ରତ୍ୱ ନାମରେ ଯେ ପୂର୍ବେ କଦାପି ବାପ୍ତିତ ହୋଇଥିଲେ ତାହା ମୋତେ ଦେଖାଇ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରେ। ଯଦି ସେପରି ହୋଇଥିବାର ସେ ମୋତେ ଦେଖାଇ ଦିଅନ୍ତି ଯେ ମୁଁ ଏହି ମଞ୍ଚ ଉପରୁ ତଳକୁ ଓହ୍ଲାଇ ଯିବି। ପୁଣି ମୁଁ ଯେ ଜଣେ ଭଣ୍ଡ ବ୍ୟକ୍ତି ଏପରି କହିବି, ତେଣୁ କୌଣସି ବ୍ୟକ୍ତି ଯଦି ଅନ୍ୟ କୌଣସି ଉପାୟରେ ବାପ୍ତିତ ହୋଇଥାନ୍ତି ତେବେ ସେ ଚାଲି ଆସନ୍ତୁ ଆଉ ପବିତ୍ରତ୍ୱକୁ ଲାଭ କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟ ନାମରେ ପୁନର୍ବାର ବାପ୍ତିତ ହେଉନ୍ତୁ। ତାହା ହିଁ ପ୍ରକୃତ ଧରଣ ବିଷୟ, ଏହା ହିଁ ବାଇବଲ କହିଅଛି। ଆଉ ଆପଣମାନେ ଧ୍ୟାନ ଦିଅନ୍ତୁ, ସତ୍ୟର ପରିବର୍ତ୍ତେ ଆମମାନେ ମତବାଦକୁ ଗ୍ରହଣ କରି ନେଇଛୁ। ଆପଣମାନେ ଧର୍ମଶାସ୍ତ୍ର କେତେବେଳେ ଧ୍ୟାନ ଦିଅନ୍ତୁ, ଏପରି ଆଦୌ କହନ୍ତୁ ନାହିଁ ଯେ ଆଚ୍ଛା ଭାଇ ବ୍ରାହ୍ମ ଏପରି କହିଥିଲେ। ଆପଣମାନେ ଧର୍ମଶାସ୍ତ୍ରକୁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ନିଜ ନିଜର ଟିପ୍ପଣୀ ପୁସ୍ତକକୁ ଦେଖନ୍ତୁ, ତହିଁରୁ ପାଠ କରି ଜାଣନ୍ତୁ, ଆଉ ତତ୍ପରେ ଯଥାଶୀଘ୍ର ଆପଣମାନେ ଧ୍ୟାନ ଦିଅନ୍ତୁ ସେଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ମଣ୍ଡଳୀ ଯୁଗରେ ତାଙ୍କ ନାମ ରହିଥିଲା ଯେତେବେଳେ ପର୍ଯ୍ୟନ୍ତ ଅନ୍ଧକାରମୟ ଯୁଗ ମଧ୍ୟକୁ ପ୍ରବେଶ କରିନଥିଲା। ପୁଣି ଧ୍ୟାନ ଦିଅନ୍ତୁ ସେହିପରି ଧରଣର ନିଦର୍ଶନ ସୂଚକ ବିଷୟଟି, ସେହି ସ୍ୱଧର୍ମନିଷ୍ଠ ମଣ୍ଡଳୀ ମଧ୍ୟ ତାହା ନିଦର୍ଶନ ସୂଚକ ହୋଇ ରହିଥିଲା। ଅନ୍ଧକାରମୟ ଯୁଗଟି ଯେତେବେଳେ ଆରମ୍ଭ ହୋଇଥିଲା ଯୁଦ୍ଧମାନ ମଧ୍ୟରେ ତାହା ଯେତେବେଳେ ଆରମ୍ଭ ହୋଇଥିଲା ତାହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆହବ ତାଙ୍କ ପୂର୍ବର ମହାନ ପ୍ରଜାଗଣଙ୍କ ମଧ୍ୟରୁ ଅତି ପ୍ରତିଷ୍ଠିତ ହୋଇଥିଲେ। ତାଙ୍କ ପୂର୍ବରୁ ଇସ୍ରାଏଲ ଅବସ୍ଥା ଅତି ସ୍ୱଚ୍ଛ ଥିଲା। ପୁଣି ଆହବ ଜଣେ ସାଧାରଣ ବିଶ୍ୱାସରେ ପରିଚିତ ହୋଇଥିଲେ, ଜଣେ ନାତି ଶୀତୋଷ୍ଣ ବିଶ୍ୱାସର ଅବସ୍ଥାରେ ସେ ପରିଚିତ ଥିଲେ। ପୁଣି ଇସାବେଲ ନାମଧାରୀ ଜଣେ କନିଷ୍ଠା ରାଜକୁମାରୀଙ୍କୁ ବିବାହ କରିଥିଲେ ଯିଏକି ଜଣେ ମୂର୍ତ୍ତି ପୂଜା ଆଣିଥିଲେ, ପୁଣି ତାଙ୍କୁ ରାଜ୍ୟ ମଧ୍ୟକୁ ଆଣିଥିଲେ, ପୁଣି ଇସ୍ରାଏଲ ମଧ୍ୟକୁ ମୂର୍ତ୍ତି ପୂଜାକୁ ପ୍ରବେଶ କରାଇଥିଲେ। ଆପଣମାନେ ତାହାକୁ ମନେ ପକାଇ ପାରନ୍ତି ନାହିଁ କି? ଅତି ସୁନ୍ଦର ଆଦର୍ଶର ବିଷୟ ପ୍ରୋଟେଷ୍ଟାଣ୍ଟ ମତବାଦ ଯେତେବେଳେ ରୋମାନ କ୍ୟାଥୋଲିକ ମତବାଦ ସହିତ ବୈବାହିକ ସୂତ୍ରରେ ଆବଦ୍ଧ ହୋଇଯାଇଥିଲା, ସେମାନେ ମୂର୍ତ୍ତି ପୂଜା ରୀତିନୀତିକୁ ଖ୍ରୀଷ୍ଟ ଧର୍ମ ମଧ୍ୟକୁ ପୁରସ୍କାର ଫେରାଇ ଆଣିଥିଲେ, ଅନ୍ଧକାରମୟ ଯୁଗକୁ ଫେରାଇ ଆଣିଥିଲେ। ଭୌଗୋଳିକ ଦୃଷ୍ଟିକୋଣ ତାହା ପ୍ରକୃତରେ ସେପରି ହୋଇଥିଲା। ଏହି କ୍ଷେତ୍ରକୁ ତାହା ଯେତେବେଳେ ଉପସ୍ଥିତ ହୋଇଥିଲା ତାହାକୁ ଟିକେ ଧ୍ୟାନ ଦିଅନ୍ତୁ, କଣ ଘଟଣା ଘଟିଥିଲା ତାହାକୁ ଆପଣମାନେ ପାଇଲେ କି? ପାଣି ପବିତ୍ର ଆତ୍ମାଙ୍କ ସ୍ଥାନରେ ଏକ ବଦଳିଆ ରୂପେ ଗ୍ରହଣ କରି ନିଆଯାଇଥିଲା। ଯୀଶୁ ଖ୍ରୀଷ୍ଟ ନାମରେ ଜଳରେ ବାପ୍ତିତ କରିବା ଶିକ୍ଷାକୁ ପିତା ପୁତ୍ର ପବିତ୍ରତ୍ୱ ନାମରେ ବଦଳାଇ ଦିଆଯାଇଥିଲା। ସେମାନେ ସମସ୍ତ ପ୍ରକାର ବିଷୟକୁ ବଦଳାଇ ପକାଇଥିଲେ। ମୁଁ ତାହାକୁ ଗ୍ରହଣ କରି ନେଇପାରେ। ପୁଣି ବଦଳ ବିଷୟର ପୁଣି ବଦଳ ବିଷୟ ଯେ ଚାଲିଥିଲା ତାହାକୁ ଧର୍ମଶାସ୍ତ୍ରରୁ ମୁଁ ପ୍ରମାଣ କରି ଦେଖାଇ ଦେଇପାରେ। ଆଉ ମାର୍ଟିନ୍ ଲୁଥର ଏହା ସହିତ ସହମତ ପ୍ରକାଶ କରିଥିଲେ। ଜନ୍ ୱେସ୍ଲି ସୁଦ୍ଧା ସେହି ସମାନ୍ତର ବିଷୟକୁ ବିଶ୍ୱାସ କରିଥିଲେ, ପୁଣି ଏହାକୁ ମାନ୍ୟତା ଦେଇଥିଲେ। ବାଇବଲରେ ଏପରି କେହି ଜଣେ ବ୍ୟକ୍ତି କଦାପି ହୋଇନାହାନ୍ତି ଯିଏକି ପୁରୀ କଦାପି ଛିଟା ଗ୍ରହଣ କରିଥିଲେ, ସେପରି ଧରଣର ବିଷୟ କଦାପି ହୋଇନଥିଲା। ଏ ପ୍ରକାର ଶିକ୍ଷାର ନିମନ୍ତେ କୌଣସି ପ୍ରକାର ଆଦେଶ କିମ୍ବା ଆଜ୍ଞାଦାନ ବିଷୟ ବାଇବଲ ମଧ୍ୟରେ ଆଦୌ ନାହିଁ। ମାତ୍ର ଆପଣମାନେ ଏହାକୁ ଯୁକ୍ତିଯୁକ୍ତ ବୋଲି କହନ୍ତି, ଆପଣମାନେ ଏହାକୁ ସମର୍ଥନ ପ୍ରଦାନ କରନ୍ତି, ତାହା ହିଁ ସତ୍ୟ କଥା। ସେମାନେ ବିନାଶର ସେହି ଛୋଟ ମତକୁ ଧରି ଆସିଥିଲେ, ପୁଣି ଆପଣମାନଙ୍କ ଉପରେ ତାହାକୁ ପକାଇ ଦେଇଥିଲେ। କାହିଁକି କ୍ୟାଥୋଲିକ ମଣ୍ଡଳୀ ଏହାକୁ ଆରମ୍ଭ କରିଥିଲା, ପୁଣି ଆପଣମାନେ ତାହାକୁ ନିଜର ମସ୍ତକକୁ ନୁଆଇଥିଲେ, ଏହା ହିଁ ସତ୍ୟ କଥା। ସେଦିନ ସେ ବ୍ୟକ୍ତି ଜଣ କହିଥିଲେ, ଏପରି କହିଥିଲେ, ଆପଣ ତ ଜଣେ ନୁହନ୍ତି, ଆପଣ ତ ଜଣେ ବିନା କ୍ୟାଥୋଲିକ ବ୍ୟକ୍ତି ଅଟନ୍ତି, ଆପଣ ତାହା ହିଁ ଅଟନ୍ତି। ମୁଁ କହିଥିଲି, ହେ ଭାଇ ସେପରି ନୁହେଁ, ମୁଁ ଜଣେ ବିରୋଧୀ ମତବାଦୀ ଅଟେ, ମୁଁ ସେହି ବିଷୟକୁ ବିରୋଧ କରେ, ତାହା ଯଥୋଚିତ ବିଷୟ ଅଟେ। ସୁଷମାଚାର ଜଣେ ସେବକ ହୋଇଥିବା କାରଣରୁ ପରମେଶ୍ୱରଙ୍କ ସନ୍ତାନଗଣ ସହିତ ଯେଉଁମାନେ ଏଠାରେ ମୋର ପ୍ରତ୍ୟାଶୀଗଣ ଅଟନ୍ତି, ସ୍ୱର୍ଗ ନିମନ୍ତେ ମୋର ପ୍ରତ୍ୟାଶୀ ଅଟନ୍ତି, ପୁଣି ମୁଁ ସେମାନଙ୍କ ନିମନ୍ତେ ପ୍ରଚାର କରିଥାଏ। ପୁଣି ଚିହ୍ନ ଗୁଡ଼ିକର ଆଉ ଅଦ୍ଭୁତ ଧର କର୍ମଗୁଡ଼ିକ ସହିତ ପରିଚିତ ଥାଇ ମୁଁ ସେମାନଙ୍କ ସମ୍ମୁଖରେ ଶିକ୍ଷକ ରୂପେ ଉପସ୍ଥିତ ଥାଏ। ତେବେ ଯାହା ସତ୍ୟ କଥା ଥିଲା, ଯଦି ତାହା ଉପରେ ମୁଁ ସୁସ୍ଥିର ହୋଇ ରହି ନଥିଲି ତେବେ ମୁଁ ଜଣେ
ଭଣ୍ଡା ବ୍ୟକ୍ତି ରୂପେ ଜଣାଯିବି। ଆଜ୍ଞା ହଁ, ମୁଁ ଏପରି କହିଥିଲି ଯେ ଯଦିଓ ତା ମୋତେ ବଧ କରିବ ତଥାପି ମୁଁ ଏଥିରେ ସୁସ୍ଥିର ରହିବି। ମୁଁ ସେ ଆଡ଼କୁ ଅଗ୍ରସର କରୁଅଛି। ବାଇବଲ ଯାହା କିଛି ଆଜ୍ଞା ଦେଇଅଛି କେବଳ ତାହାକୁ ମୁଁ ଶିକ୍ଷା ପ୍ରଦାନ କରିବି। ପୁଣି ଯେକୌଣସି ବ୍ୟକ୍ତିଙ୍କ ସହିତ ଯେକୌଣସି ସମୟରେ ମୁଁ ଏହା ଉପରେ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଅଛି। ବୁଝନ୍ତୁ, ତାଙ୍କୁ ରୋମର ପୋପ୍ ହେବାକୁ ଦିଅନ୍ତୁ କିମ୍ବା ସେ ଆର୍ଚ୍ଚ ବିଶପ୍ ଅଥବା ଅନ୍ୟ ଯେକୌଣସି ବିଶିଷ୍ଟ ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ବୁଝନ୍ତି ତ? ଆଜ୍ଞା ହଁ, ତାହା ହିଁ ସତ୍ୟ କଥା। ଯଦି ମୁଁ ଭ୍ରାନ୍ତ ଅଟେ ତେବେ ମୋତେ ତାହା ଦେଖାଇ ଦିଅନ୍ତୁ। ପୁଣି ମୁଁ ଆଦୌ ଭ୍ରାନ୍ତ ନୁହେଁ ଯେହେତୁ ମୁଁ ଧର୍ମଶାସ୍ତ୍ରରୁ ଉଦ୍ଧୃତ କରି କହୁଅଛି। ଆପଣମାନେ ମୁଁ ଆପଣମାନଙ୍କର ଉପାସନାର ପାଠ୍ୟ ପୁସ୍ତକକୁ ଗ୍ରହଣ କରିବି ନାହିଁ, ତାହା ତ ପାଠ୍ୟ ପୁସ୍ତକ ହିଁ ଅଟେ। ଏହା ଏହି ସ୍ଥାନରେ ଏପରି ଏକ ପାଠ୍ୟ ପୁସ୍ତକ ଅଟେ ଯାହାକି ଏହା ହିଁ ଅଟେ। ଆଉ ତତ୍ପରେ ପୁଣି ଏହି ସବୁ ରୀତିନୀତି ଗୁଡିକ ସହିତ ଆବଦ୍ଧ ଥାଇ ସେମାନେ ତହିଁରୁ ବାହାରି ଆସିଥିଲେ। ପୁଣି ଯୁଗାନ୍ତ ସମୟରେ ତାରଣାର ଯୁଗ ଜଗତ ମଧ୍ୟକୁ ଆସୁଅଛି। ବର୍ତ୍ତମାନ ଆମେ ଆରମ୍ଭ କରିବାକୁ ଯାଇ ପ୍ରକାଶିତ ବାକ୍ୟ 13 ଅଧ୍ୟାୟ ଉପରେ ଆମେ ମୁଖ୍ୟତଃ ଉପସ୍ଥିତ। ପୁଣି ଆପଣମାନେ ଯଦି ଲକ୍ଷ୍ୟ କରିବେ ଏଠାରେ ଅଧ୍ୟାୟ ତଳ ଅଂଶ ଯଦି ଧ୍ୟାନ ଦେବେ ଏପରି କଥିତ ହୋଇଥିଲା, ପୁଣି ମୁଁ ଦୃଷ୍ଟିପାତ କରି ଦେଖିଲେ ଯେ ସିଓନ ପର୍ବତ ପରି ଏକ ମେଷ ଶାବକ ଦଣ୍ଡାୟମାନ ହୋଇ ରହିଥିଲେ। ନୁହେଁ, ମୁଁ ଆପଣମାନଙ୍କ କ୍ଷମାଯାଚନା କରେ, ମୁଁ ଏକ ଭୁଲ ଅଧ୍ୟାୟର ଭୁଲ ପଦ ଉପରେ ଆଧାରିତ 14 ପଦ ଉପରେ ଆଧାରିତ ତା 13 ଅଧ୍ୟାୟ ଅଟେ। ତତ୍ପରେ ମୁଁ ସମୁଦ୍ରର ବାଲୁକା ତୀର ଉପରେ ଦଣ୍ଡାୟମାନ ହେଲି। ପୁଣି ସମୁଦ୍ର ମଧ୍ୟରେ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାର 10 ଶୃଙ୍ଗ ପୁଣି ସପ୍ତମସ୍ତକ, ପୁଣି ଶୃଙ୍ଗ ଗୁଡାକର ଉପରେ 10 ମୁକୁଟ ଓ ମସ୍ତକ ଗୁଡାକର ଈଶ୍ୱରନିନ୍ଦା ସହ ବିଭିନ୍ନ ନାମ। ଈଶ୍ୱରନିନ୍ଦା ଅର୍ଥ ତାହା କଣ? ତାହା ଥଟ୍ଟା କରିବା, ପୁଣି ତାଙ୍କ ବିଷୟରେ ଅସଙ୍ଗତଧର ବିଷୟକୁ ପ୍ରକାଶ କରି କହିବା, ଏହା ହିଁ ଅଟେ। ପୁଣି ଧ୍ୟାନ ଦିଅନ୍ତୁ, ତାହାର ସପ୍ତ ମସ୍ତକ ପୁଣି 10 ଶୃଙ୍ଗ ଥିଲା। ସେ ଯେତେବେଳେ ଆସିଥାଏ ସେ ସମୁଦ୍ର ମଧ୍ୟରୁ ବାହାରି ଆସୁଅଛି। ଆଉ ଆପଣମାନେ ଯେଉଁମାନେ ଲେଖିକରି ରଖୁଅଛନ୍ତି ଏତେବେଳେ ପ୍ରକାଶିତ ବାକ୍ୟର 17 ଅଧ୍ୟାୟକୁ ଦେଖନ୍ତୁ। ଏହା 17-15 ପଦ ଏପରି କହିଥିଲା ଯେ ଜଳରାଶି ତା ବିଭିନ୍ନ ବଂଶ ଜନତା ଜାତି ଓ ଭାଷାବାଦୀ ଲୋକମାନଙ୍କୁ ବୁଝାଏ। ସୁତରାଂ ଏହି ପଶୁ ତାହା ଶକ୍ତିକୁ ଅର୍ଥାତ୍ ବିଧର୍ମୀ ଶକ୍ତିକୁ ବୁଝାଏ। ହିଂସକ ପଶୁଟି ତାହା ଜନତାଗଣଙ୍କ ମଧ୍ୟରୁ ଉତ୍ଥିତ ହୋଇଥିଲା, ପୁଣି ତାହା ସମୁଦ୍ର ବାଲୁକା ତୀର ଉପରେ ଠିଆ ହୋଇଥିଲା। ପୁଣି ମୁଁ ପଶୁକୁ ଦେଖିଲି, ପୁଣି ଯେଉଁ ପଶୁକୁ ମୁଁ ଦେଖିଲି ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି, ତାହାର ପାଟି ସିଂହର ପାଟି ପରି। ପୁଣି ସେହି ସର୍ପ ତାହାକୁ ଆପଣା ପରାକ୍ରମ ଓ ସିଂହାସନ ଓ ମହା କ୍ଷମତା ଅର୍ପଣ କଲା। ଆମମାନେ ବିଚାର ବିମର୍ଶ କରି ଦେଖିବା ନିମନ୍ତେ ଦୁଇଟି ବିଭିନ୍ନ ବିଷୟକୁ ଲାଭ କରିଅଛୁ। ସେହି ପଶୁକୁ ଧ୍ୟାନ ଦିଅନ୍ତୁ, ଏହା ନିଜ ମଧ୍ୟରେ 4 ବିଭିନ୍ନ ପ୍ରକାର ଚିତ୍ରକୁ ଧାରଣ କରି ରହିଥିଲା। ପୁଣି ଦାନିଏଲ 7 ଅଧ୍ୟାୟକୁ ଆପଣ ଯଦି ବିଚାର କରିବେ, ଆପଣ ଯେଉଁମାନେ ଏହାକୁ ଲେଖି ନେଉଛନ୍ତି ତାହା ଦାନିଏଲ 7 ପର୍ବ ଅଟେ। ଏହି ଘଟଣାଟି ଦୃଷ୍ଟିଗୋଚରକୁ ଆସିବାର 800 ବର୍ଷ ପୂର୍ବେ ଦର୍ଶନରେ ଦାନିଏଲ ଏହି ସମାନ ବିଷୟକୁ ଦେଖିଥିଲେ। ସେ ଅନ୍ୟ ଜାତିର ଶାସନ ପୂର୍ବେ ସେ ସେହି ପଶୁଦ୍ୱୟକୁ ପରସ୍ପର ଠାରୁ ପୃଥକ ହୋଇ ରହିଥିବାର ଦେଖିଥିଲେ। ଆଉ ଏହି ସ୍ଥାନରେ ସେମାନେ ଉପସ୍ଥିତ ଯେଉଁ ତାହାକୁ ଦର୍ଶନ କରୁଅଛନ୍ତି, ପୁଣି ଶେଷ ଅବସ୍ଥାରେ ବିଷୟକୁ ବିଜାତିମାନଙ୍କର ରାଜୁତିର ଅବସ୍ଥାକୁ ଦର୍ଶନ କରୁଛନ୍ତି। ସେହି 4 ପଶୁ ଜଣକୁ ବୁଝାଉଅଛି, ତାହାକୁ ସେ ଦର୍ଶାଉଅଛି। ସେମାନେ ସେହି ସମାନ ଦୁଷ୍ଟାତ୍ମା ଗୁଡାକ ଥିଲେ, ସେହି ଶୟତାନ ଗୁଡାକ ଥିଲେ ଯେଉଁମାନେ ରୋମର 2 ଯାକ ରାଜ୍ୟକୁ ଅଧିକାର କରି ରଖିଥିଲେ, ପରକୁ ପର କରି ଗ୍ରୀସ ରାଜ୍ୟରେ ପୁଣି ଏହିପରି ଭାବରେ ବିଜାତିମାନଙ୍କ ରାଜ୍ୟଟି ଉପସ୍ଥିତ ହୋଇଥିଲା। ପୁଣି ବିଜାତି ଯୁଗ ମଧ୍ୟ ଦେଇ ଏହା ଗତି କରି ସେହି ଶକ୍ତିଟି ଏକ ପଶୁ ମଧ୍ୟରେ ଆଧାରିତ ହୋଇଥିଲା। ସିଧାସଳଖ ରୂପେ ଆମେ ତାହାକୁ ଦେଖିବୁ, ପୁଣି ସିଏ ଯିଏକି ତାହାକୁ ଲକ୍ଷ୍ୟ କରିବୁ, ଉତ୍ତମ କଥା। ସେହି ସବୁ ପଶୁ ଅର୍ଥାତ୍ ଚିତାବାଘ ସିଂହ ପୁଣି ଅନ୍ୟମାନେ ତାହା ହିଁ ସର୍ପ ଅଟେ। ସର୍ପ ଯେ କଣ ତାହାକୁ କେତେ ଜଣ ଜାଣନ୍ତି? ସର୍ପ ତାହା ତ ରୋମକୁ ବୁଝାଏ, ତାହା ହିଁ ଅଟେ। ଆସନ୍ତୁ ଆମେ ତାହାକୁ ପାଠ କରିବା, ତାହା ତ ଆପଣମାନଙ୍କ ବିଚାରଧାରା ମଧ୍ୟରେ ଏକ ପ୍ରକାର ପ୍ରଶ୍ନ ହୋଇ ରହିଛି। ଅଳ୍ପ କ୍ଷଣ ନିମନ୍ତେ ଏଠାରେ ପ୍ରକାଶିତ ବାକ୍ୟର 12 ଅଧ୍ୟାୟକୁ ପ୍ରବେଶ କରିବାକୁ ଦିଅନ୍ତୁ। ଆସନ୍ତୁ ଏଠାରେ ଧ୍ୟାନ କରିବା, ପ୍ରକାଶିତ ବାକ୍ୟର 12 ଅଧ୍ୟାୟକୁ ଧ୍ୟାନ କରିବା। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା, ଜଣେ ସ୍ତ୍ରୀ ଲୋକ ସେ କାହାକୁ ବୁଝାଏ? ତାହା ମଣ୍ଡଳୀକୁ ବୁଝାଏ, ତାହା ତ ଅଟେ, ଏଠାରେ ତାହା କନ୍ୟା ଅଟେ। ଏହା ଏକ ମଣ୍ଡଳୀ,
প্রকৃত মণ্ডলীর আদর্শ অটে। সূর্য পরিহিতা জন স্ত্রী লোক তাহলে পাদ তলে চন্দ্র দেখন্তু তাঙ্কর পাদ তলে চন্দ্র সূর্য তাঙ্ক মস্তকরে চন্দ্র তাঙ্ক পাদ তলে সূর্য তাহা তো অনুগ্রহর যুগটি থিলা পুনি চন্দ্র তাহা তো ব্যবস্থার যুগ থিলা স্ত্রী লোকটি তাহা তো স্বধর্মনিষ্ঠ মণ্ডলী থিলা পুনি সে ব্যবস্থা পরে দণ্ডায়মান থিলা ব্যবস্থা তাহা তো লোপ পাইবার লাগিছিলা যেহেতু আগত হওয়ার থিবা উত্তম বিষয় গুলিক ছায়া তা ব্যবস্থা হি থিলা এয়া সত্য কথা অটে না চন্দ্র তাহা তো কেবল ছায়া মাত্র কহি সূর্যের প্রতিবিম্ব তাহা তো চন্দ্র উপরে প্রতিফলিত হই থাকে তাহা সত্য কথা অটে না তা চন্দ্রকে প্রতিফলন করাই থাকে পুনি তাহার পাদ তলে ব্যবস্থা থিলা তা সেই যুগের মধ্যে জীবিত অবস্থায় থিলা পুনি সে যে কিপরি ভাবে প্রস্তানিত হয়ে রইছিলা এহাকো কেবল ধ্যান দিয়ন্তু পুনি তাহাঙ্ক পাদ তলে থিলা পুনি তাহাঙ্ক মস্তকরে দ্বাদশ নক্ষত্র খচিত গোটিয়ে মুকুট সেই মণ্ডলীটি দ্বাদশ প্রেতগণক শিক্ষার মুকুটরে ভূষিতা থিলা বুঝন্তু সে গর্ভবতী হয়ে প্রসব বেদনার আত্মস্বর করে প্রসব করা নিমন্তে কষ্ট পাউলে তাহা যে ধর্মনিষ্ঠ মণ্ডলীটি থিলা এহাকো ধ্যান রাখি থাকতু পুনি আকাশে গোটিয়ে লক্ষণ দেখা গলা দেখ গোটিয়ে লোহিত বর্ণ প্রকাণ্ড সর্প তার সপ্তমস্তক দেখন্তু সেই সপ্ত সংখ্যাকু এতে স্মরণ রাখি থাকতু সবুলে সপ্তমস্তক সপ্তমস্তক ও দশ শৃঙ্গ পুনি সপ্তমস্তক উপরে সপ্ত মুকুট আর তার লাঙ্গুল আকাশের তৃতীয়াংশ নক্ষত্রকে আকর্ষণ করে পৃথিবীতে নিক্ষেপ কলা আর সেই সর্প প্রসব করা উদ্যত স্ত্রী লোক প্রসব করা মাত্র তাহলে সন্তানকে গ্রাস করা নিমন্তে তাহলে সম্মুখে ঠিয়া হলা দেখন্তু যে সমস্ত জাতিকে লৌহ দণ্ডে শাসন করিবে এপরি এক পুত্র সন্তানকে সেই স্ত্রী লোক প্রসব কলে আর তাহলে সন্তান ঈশ্বর ও তাহলে সিংহাসন নিকটকে উঠাই নিয়া গলে ধর্ম স্বধর্মনিষ্ঠ মণ্ডলীটি সেই স্থানে দণ্ডায়মান হয়ে রয়েছিল সূর্য মস্তক উপরে আলোকময় হয়ে রয়েছিল দ্বাদশ শিষ্য মানক শিক্ষা সেখানে প্রজ্বলিত হচ্ছিল উচিত কথা ব্যবস্থা চন্দ্র এই পাদত্রে শোভা পাওয়া তা আগত হওয়ার থাকা সকল বস্তু ছায়াবাত্রক এতে সুসমাচার আলোক প্রজ্বলিত হচ্ছে পুনি অনুকর সূর্য যেতে উদিত হয়ে থাকে সেতবে ব্যবস্থা নিস্তেজ হয়ে ধূমিড় হয়ে পড়ে যাই সে প্রসব বেদনারে আত্মস্বর করে প্রসব করা নিমন্তে কষ্ট পাওলে পুনি সে এক পুত্র সন্তানকে প্রসব কলে যিয়ে যীশুখ্রিস্ট থিলে পুনি সে ঈশ্বর নিকটকে উঠাই নিয়া গলে কিন্তু যেতে শীঘ্র এখানে তাহা এপরি অটে যেতে শীঘ্র সেই সর্প যে কি শয়তান থিলা স্ত্রী লোকটিকে প্রসব করাকু উদ্যত করে দেখিলা প্রসব করা মাত্র তাহলে সন্তান গ্রাস করা নিমন্তে তাহলে সম্মুখে ঠিয়া হলা তৎপরে যীশু যেতে জন্মিলে রোমিও সম্রাট এক ঘোষণানামা জারি করে দুই বর্ষ বয়স মধ্যস্থ শিশুগণ হত্যা করা আদেশ দিয়ে যেপরিক যীশু সুদ্ধা তোমার হত হয়ে যাতে আভু তা অন্ধ করে পকাইলে পুরো তা মিশ্র দেশকু নিয়ে যাইলে আুচাই রাখি যেপরিক সে মশাঙ্ক প্রতি করে ঠিক সেইপরি ভাবার সে যীশুঙ্ প্রতি করে সেই লোহিত বর্ণ সর্প শয়তানটি এই জনক সেই অটে তার সিংহাসন এত কেউ স্থানে অবস্থিত তাহা রুষিয়া দেশে নুহে মাত্র রোমে অবস্থিত পুনি এপরি কথিত হয়েছিল যে সেই শয়তান তাহলে নিজের সিংহাসন তাহার অধিকারক প্রদান করেছিল লোহিত বর্ণর সর্পটি সেপরি করেছিল কিন্তু রুষিয়া দেশ নুহে সুপ্রসিদ্ধ সেবকগণকু রুষ দেশ যে খ্রিস্টানী অটে এপরি কৌথবার মু শ্রবণ করিছি কিপরি খ্রিস্টানী সহিত রুষিয়া দেশের কৌশি সম্পর্ক না যেহেতু তাহা এক কমিউনিস্ট মতবাদী অটে যেহেতু প্রোটেস্টাণ্ট মতবাদ পুনি ক্যাথলিক মতবাদর ভ্রান্ত রূপটি তা কমিউনিস্ট বাদকু জন্ম দিয়েছিল সেমানে রুষিয়া দেশ আপনা রাষ্ট্র সেমানকু বাহার করে দেওয়ার কারণ এই কি যে সেমানে সমস্ত বিত্ত ব্যবস্থাকু স্বাধিকার করে পুনি সে সাধুগণ নিমন্তে সকল প্রার্থনা করা নিরূপিত করে তেমন সেমানে সেঠার বিরাট প্রসাদ গুড়ি নির্মাণ করে পুনি জনতা সমস্ত সম্পত্তি আয়ত্ত করে পকাই পুনি এখন সেই ব্যবহার একত্রিত করে সেমানে এখন দেখিলে যে সেমানে কৌশি ভিন্ন ধরনের জীবনকে যাপন করে পুনি জগত অন্যান্য দেশবাসী মানক তুলনায় কিছু ভিন্ন ধরনের জীবনকে আদৌ যাপন করে সেইহেতু সেমানে এখন তুচ্ছ করে ପୁଣି କମ୍ୟୁନିଷ୍ଟ ପ୍ରତିବାଦକୁ ସୃଷ୍ଟି କରିଥିଲେ। ଆପଣମାନେ ଅଧିକା ଗୋଟିଏ ରାତ୍ର ସମୟକୁ ମୋତେ ଯଦି ଦେବେ, ପରମେଶ୍ୱର ଯଦି ସେପରି କରନ୍ତି, ମୁଁ ଆପଣମାନଙ୍କୁ ପ୍ରମାଣ କରି ଦେଖାଇଦେବି ଯେ ରୋମାନ କ୍ୟାଥୋଲିକର ଭ୍ରଷ୍ଟାଚାରକୁ ବିନାଶ କରିବା ନିମନ୍ତେ ଏହି କମ୍ୟୁନିଷ୍ଟ ପ୍ରତିବାଦ ପରମେଶ୍ୱରଙ୍କ ଶକ୍ତିଶାଳୀ ହସ୍ତରେ ଏକ ଖେଳ ସଦୃଶ କାର୍ଯ୍ୟ କରୁଅଛି। ପୁଣି ଏହାକୁ ମନେ ରଖିଥାନ୍ତୁ, ପରମେଶ୍ୱରଙ୍କ ଭାବବାଦୀ ପ୍ରମାଣେ ମୁଁ ଏହି କଥା କହେ ଯେ ରୁଷିଆର ସମ୍ରାଟ ସାମ୍ରାଜ୍ୟ ଆଣବିକ ବୋମା ସଦୃଶ କୌଣସି ଏକ ଶକ୍ତିଶାଳୀ ବିସ୍ଫୋରକ ପଦାର୍ଥକୁ ଭାଟିକାନ ସହର ଉପରେ ପକାଇଦେବ, ପୁଣି ଏକ ଘଣ୍ଟା ମଧ୍ୟରେ ଏହାକୁ ନଷ୍ଟ କରି ପକାଇବ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ପୁଣି ବାଇବଲ ପରି କହିଥିଲା ଯେ ପରମେଶ୍ୱର ସେହି ନିର୍ଦ୍ଦୟୀ ବ୍ୟକ୍ତିଗଣଙ୍କୁ ଆପଣ ହସ୍ତରେ ନେଇଥିଲେ, ପୁଣି ସେମାନଙ୍କୁ ନିଜ ହସ୍ତରେ ଗ୍ରହଣ କରିଥିଲେ, ପୁଣି ସେମାନେ ତାଙ୍କ ହସ୍ତରେ ଯନ୍ତ୍ରପାତି ଗୁଡ଼ାକ ତାଙ୍କ ଇଚ୍ଛାକୁ ସଫଳ କରିବା ପାଇଁ ବିଚାର୍ଯ୍ୟ ହୋଇଥିଲେ। ପୁଣି ତା ନିକଟକୁ ଯେପରି ଭାବରେ ଆସିବାକୁ ଥିଲା ଠିକ୍ ସେହିପରି ଭାବେ ତାହାକୁ ଉପସ୍ଥିତ କରିବା ନିମନ୍ତେ ସେ ତାହାକୁ ପ୍ରେରିତ କରନ୍ତି। ତାହା ହିଁ ପ୍ରକୃତ ବିଷୟ, ତାହା ହିଁ ବଚନର ଉଦ୍ଦେଶ୍ୟ। ହେ ଭାତୃଗଣ, ଏହି ସବୁ ବିଷୟ ଯେ କିପରି ଚାଲାକିର ଖେଳ ଅଟେ ତାହାକୁ ଆପଣମାନେ ପ୍ରକୃତରେ ହୃଦୟଙ୍ଗମ କରିପାରନ୍ତି କି? ମନେ ରଖିଥାନ୍ତୁ, ଯୀଶୁ ଖ୍ରୀଷ୍ଟ ଏପରି କହିଥିଲେ ଯେ ଭଣ୍ଡ ଖ୍ରୀଷ୍ଟ ଏପରି ଅସରି ବ୍ୟକ୍ତି ପରି ଦେଖାଯିବ ଯେ ସେ ମନୁଷ୍ୟଗଣକୁ ସୁଦ୍ଧା ଭ୍ରାନ୍ତ କରିବ। କହିଥିଲେ କୌଣସି ବ୍ୟକ୍ତି ତୁମମାନଙ୍କୁ ଭ୍ରାନ୍ତ କରିବାକୁ ଦିଅ ନାହିଁ। କହିଥିଲେ ବିଜାତୀୟମାନଙ୍କ ପରି ତୁମମାନଙ୍କ ପ୍ରାର୍ଥନାକୁ ଦୋହରାଅ ନାହିଁ। ପ୍ରତାପି ମରିୟମ, ତୁମ୍ଭେ ଧନ୍ୟ, ଅନୁଗ୍ରହରେ ଭରପୁର, ଆଉ ତୁମେ ଧନ୍ୟ ଅଟ, ଏପରି କହି ବାରମ୍ବାର ଦୋହରାଅ ନାହିଁ। ବିଜାତୀୟମାନଙ୍କ ପରି ଯୁକ୍ତିହୀନ ବିଷୟକୁ ପ୍ରାର୍ଥନା ପ୍ରଯୁକ୍ତି କର ନାହିଁ। ସେ ଏପରି କହିଥିଲେ, ତୁମମାନେ କୌଣସି ବ୍ୟକ୍ତିକୁ ପିତା ବୋଲି କୁହ ନାହିଁ, ଏହି ଜଗତରେ ସେପରି କୁହ ନାହିଁ, କିମ୍ବା ଅନ୍ୟ କୌଣସି ସ୍ଥାନରେ ସେପରି ସମ୍ବୋଧନ କରି କୁହ ନାହିଁ, ଯେହେତୁ ତୁମର ପିତା ଜଣେ ଆଉ ସେ ସ୍ୱର୍ଗରେ ଅଛନ୍ତି। ମାତ୍ର ଆପଣ ଫେରିଯାଇଛନ୍ତି, ପିତାକୁ ଆଦରି ନେଇଛନ୍ତି, ଆପଣ ଯେ କୌଣସି ପ୍ରକାର ହେଉ ନା କାହିଁକି ତାହାକୁ କରିଥାନ୍ତି, ଯେହେତୁ ଏହା ଅତି ଜଣାଶୁଣା ବିଷୟ। ସବୁବେଳେ ଜଣାଶୁଣା ବିଷୟକୁ ସ୍ୱୀକାର କରି ଆସିଥିଲା, ଏହା ସବୁବେଳେ ସେପରି ହୋଇ ଆସିଅଛି। ଧର୍ମର ଏକ ପ୍ରକାର ରୂପକୁ ନେଇ ଏହା ଆରମ୍ଭ ସମୟରୁ ସେପରି ହୋଇ ଆସିଅଛି। କରିନ ସେପରି ଧରଣର ଆସନ ଅଧିକାରୀ ଥିଲେ, ଏଠାରେ ତାଙ୍କ ଆତ୍ମା ଯଥୋଚିତ ରୂପେ ସଞ୍ଚାଳିତ ହେଉଅଛି, ଖ୍ରୀଷ୍ଟରୀର ମଧ୍ୟ ଦେଇ କାର୍ଯ୍ୟ କରୁଅଛି। ପୁଣି ଏହି ସ୍ଥାନକୁ ବଧ ହୋଇଥିବା ହେବଲ ମଧ୍ୟ ଉପସ୍ଥିତ ହେଉଛନ୍ତି, ତାହା ସତ୍ୟ କଥା। ଧ୍ୟାନ ଦିଅନ୍ତୁ, ପୁଣି ଲକ୍ଷ୍ୟ କରନ୍ତୁ, ଏହି ସକଳ ପଶୁ ଯେ ବିଗତ ଦିନମାନଙ୍କରେ ସେମାନେ ଏକ ପଶୁ ମଧ୍ୟରେ ମିଳିତ ହୋଇଥିଲେ, ଯିଏକି ଲୋହିତ ବର୍ଣ୍ଣର ସର୍ପ ଶୟତାନ ନାମରେ ପରିଚିତ ଥିଲା। ଆସନ୍ତୁ 13:15 ଟିକେ ଧ୍ୟାନ କରିବା। ବର୍ତ୍ତମାନ ଆପଣମାନେ ବୁଝନ୍ତି ଯେ ରୋମ ଶୟତାନ ସିଂହାସନ ଥିଲା, ସପ୍ତମସ୍ତକ ପୁଣି 10 ଶୃଙ୍ଗଧାରୀ ସେ ପଶୁଟି ଶିଶୁପୁତ୍ର ସମ୍ମୁଖରେ ଆସି ଠିଆ ହେଲା, ଖ୍ରୀଷ୍ଟ ଯୀଶୁଙ୍କ ନିକଟରେ ଆସି ଠିଆ ହେଲା, ପୁଣି ପ୍ରସବ ହେବା ମାତ୍ରେ ତାଙ୍କୁ ନାଶ କରିବାକୁ ପ୍ରସ୍ତୁତ ହୋଇ ରହିଥିଲା। ଏହାକୁ କିଏ ସେପରି କରିଥିଲା? ହେରୋଦ କରିଥିଲେ। ସବୁବେଳେ ରୋମ ସେପରି କରି ଆସିଅଛି। ଆମମାନେ ସିଧାସଳଖ ଦାନିଏଲଙ୍କ ପୁସ୍ତକକୁ ଯିବା, ପୁଣି ଆମମାନଙ୍କର ଯଦି ଯଥେଷ୍ଟ ସମୟ ଥାଏ, ପୁଣି ଈଶ୍ୱର ଆମମାନଙ୍କୁ ଯଦି ସାହାଯ୍ୟ କରନ୍ତି, ତେବେ ଆମେ ତାହାକୁ ଧ୍ୟାନ କରିବା। ଧର୍ମଶାସ୍ତ୍ରର ପ୍ରତ୍ୟେକ ଅଧ୍ୟାୟରେ ସେପରି ରହିଅଛି, ଆଦି ପୁସ୍ତକର ପ୍ରଥମ ଅଧ୍ୟାୟ ଆରମ୍ଭ କରି ପୁଣି ଆଦି ପୁସ୍ତକର ପୂର୍ବ ବିଷୟକୁ ଏକତ୍ରିତ କରି ମୁଁ ତାହାକୁ ପ୍ରମାଣ କରିଦେଇପାରେ ଯେ ବାବିଲୋନ ଆଦି ପୁସ୍ତକର ଆରମ୍ଭରେ ପୁଣି ପ୍ରକାଶ ବାକ୍ୟ ଶେଷରେ ପରିଚିତ ଅଟେ। ଏହି ସ୍ଥାନରେ ସାମଙ୍କର ପୁତ୍ର ନିମ୍ରଦଙ୍କ ସହିତ ପ୍ରତିମା ପୂଜା ଆରମ୍ଭ ହୋଇଥିଲା, ମୂର୍ତ୍ତିକୁ ପରିଚିତ କରାଇବା ନିମନ୍ତେ, ପୁଣି ମୂର୍ତ୍ତିଗୁଡ଼ାକ ଉପାସନା କରିବା ନିମନ୍ତେ ତାହାକୁ ସ୍ଥାପିତ କରାଯାଇଥିଲା। ଆଉ ସେହି ସମୟଠାରୁ ଆରମ୍ଭ ହୋଇ ତା ଅଧ୍ୟାବଧି ପ୍ରଚଳିତ ହୋଇ ଆସୁଅଛି। ପୁଣି ଯୁଗାନ୍ତ ସମୟରେ ଏପରି ଚଲାକିରେ କାର୍ଯ୍ୟ କରୁଥିବ ଯେ ପରିଷଦରେ ଏହା ଖ୍ରୀଷ୍ଟଧର ନାମକୁ ତ ଗ୍ରହଣ କରି ରହିଥିବ, ଆଉ ତଥାପି ମୂର୍ତ୍ତି ପୂଜା କରୁଥିବ। ଦ୍ୱିତୀୟ ଥେସଲୋନିକିଆରେ ସାଧୁ ପାଉଲ ସେହି ପୁରୁଖା ସାଧୁ ଏପରି କହିନଥିଲେ କି? ଆସନ୍ତୁ ଏହାକୁ ପାଠ କରିବା, ଆହୁରି ଆଗକୁ ବଢିବା ପୂର୍ବେ ଏହାକୁ ପାଠ କରିବା। ଦ୍ୱିତୀୟ ଥେସଲୋନିକିଆର ଦ୍ୱିତୀୟ ଅଧ୍ୟାୟରେ ପୁଣି ଏହି ସ୍ଥାନରେ ପାଉଲ ଯେ କଣ କହିଥିଲେ ତାହାକୁ ଦେଖନ୍ତୁ। ପୁଣି ଯେଉଁ ଦିନମାନଙ୍କରେ ଆମେ ଯେତେବେଳେ ବାସ କରୁଅଛୁ ସେହି ଦିନକୁ ପରିଚୟକୁ ଆସିବା ପୂର୍ବେ ସେହାକୁ ଆତ୍ମାରେ ଅଭିଷିକ୍ତ ଥାଇ ଦେଖିଥିଲେ। ଆଚ୍ଛା, ତେବେ ଯେଉଁ ଦିନମାନଙ୍କରେ ଆମେ ବାସ କରୁଅଛୁ ତାହା କିପରି ଭୟାନକ, ଏପରି ଏକ ଭୟାନକ ଅନ୍ଧକାର ଯୁଗ ଅଟେ ଯାହା ମଧ୍ୟରେ ଆମେ ବାସ କରୁଅଛୁ, ଆଉ ପୁରୁଷଗଣ ପୁଣି ସ୍ତ୍ରୀଗଣ ଏଠାରେ ମୂର୍ତ୍ତି ପୂଜାରେ ଅନ୍ଧକାର ମଧ୍ୟରେ ପ୍ରାୟତଃ ଦଳ ଦଳ ହୋଇ ରହିଅଛନ୍ତି, ପୁଣି ଏହାକୁ ଆଗ ବୁଝୁନାହାନ୍ତି। କିପରି ଦୟନୀୟ ଅବସ୍ଥା। ପାଉଲ କହିଥିଲେ ସେଇଦିନ ତାବତ୍ ଉପସ୍ଥିତ ରହିବ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବା ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଯେ ତାହାକୁ ଜଣେ ମନୁଷ୍ୟ ହେବ ଏପରି କହି ଘୋଷଣା କରନ୍ତି, ତାହା ସତ୍ୟ କଥା ଅଟେ। ପାଉଲ କହିଥିଲେ ସେ ଅଧର୍ମ ପୁରୁଷ ଥିଲା ଯିଏକି ଈଶ୍ୱର ନାମରେ ଖ୍ୟାତ ବା ପୂଜିତ ସମସ୍ତ ବିରୋଧ କରେ, ଯେପରି ସେ ଈଶ୍ୱର ରୂପେ ପୂଜା ପାଏ। ଜଣେ ମନୁଷ୍ୟ ଈଶ୍ୱର ରୂପେ ପୂଜିତ ହୋଇଥିଲା, ସେହି ଜଣେ ମନୁଷ୍ୟ ଉପାସନା ସ୍ୱରୂପ ହୋଇ ପୂଜିତ ହେବ। ଆଉ ସେପରି କହିଥିଲେ ସେ ଆଦୌ ଉପସ୍ଥିତ ହୋଇନପାରେ ଯାବତ୍ ଧର୍ମଚ୍ୟୁତିର ସମୟ ଉପସ୍ଥିତ ନ ହୁଏ। ଏହା କିପରି ଏକ ବିଷୟ, ମଣ୍ଡଳୀର ଏକ ପ୍ରକାର ଈଶତୃଷ୍ଣ ଅବସ୍ଥା, ଉତ୍ତମ କଥା। ତେବେ ଶୁଣନ୍ତୁ, ଆପଣମାନେ ଯଦି ସେପରି ଇଚ୍ଛା କରନ୍ତି ତେବେ ଆପଣମାନଙ୍କ ନିମନ୍ତେ ମୋତେ ଏହାକୁ ପାଠ କରିବାକୁ ଦିଅନ୍ତୁ। ଦ୍ୱିତୀୟ ଥେସାଲୋନିକ୍ୟରୁ ପାଠ କରିବାକୁ ଦିଅନ୍ତୁ, ଉତ୍ତମ କଥା। ଆରମ୍ଭ କରିବାକୁ ଯାଇ ମୁଁ ବର୍ତ୍ତମାନ ଉପଯୁକ୍ତ ସ୍ଥାନରେ ଉପସ୍ଥିତ ହୋଇପାରେ, ତାହେଲେ ଆମମାନଙ୍କୁ ଅଧିକ କିଛି ପଦ ପାଠ କରିବାକୁ ପଡିବ ନାହିଁ। କେହି କୌଣସି ପ୍ରକାର ତୁମମାନଙ୍କର ଭ୍ରାନ୍ତ ନ ଦେବା। ଦ୍ୱିତୀୟ ଥେସାଲୋନିକ୍ୟର ଦ୍ୱିତୀୟ ଅଧ୍ୟାୟ ତାହାର ତୃତୀୟ ପଦ, କେହି କୌଣସି ପ୍ରକାର ତୁମମାନଙ୍କର ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଚ୍ୟୁତି ନ ଘଟିବା ପର୍ଯ୍ୟନ୍ତ ସେହିଦିନ ଉପସ୍ଥିତ ହେବ ନାହିଁ। ବର୍ତ୍ତମାନ ସମୟର ଲାଓଦିକୀୟ ମଣ୍ଡଳୀର ଯୁଗଟି, ପୁଣି ସେହି ମନୁଷ୍ୟ ଏକ ବଚନରେ MAN ମନୁଷ୍ୟ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ। ଜଣଙ୍କର ପରିବର୍ତ୍ତେ ପରମେଶ୍ୱରଙ୍କ ପୁତ୍ରଙ୍କ ପରିବର୍ତ୍ତେ ବିନାଶର ସନ୍ତାନ, ସେ ଈଶ୍ୱରଙ୍କ ନାମରେ ଖ୍ୟାତ ପୁଣି ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସ୍ୱୟଂକୁ ସେମାନଙ୍କ ଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ସେ ବସି ଆପଣଙ୍କୁ ଈଶ୍ୱର ବୋଲି ଦେଖାଏ, ପାପ ସ୍ୱୀକାର କରିବାର ରୀତିକୁ ଗ୍ରହଣ କରୁଅଛି। ହେ ମୋର କ୍ୟାଥୋଲିକ ବନ୍ଧୁଗଣ, ମୋତେ କହିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ଜଣେ ମରିୟମ କବିନୁ ଆପଣମାନେ ଯେ ଅନ୍ୟ କାହାରିକୁ ବିଶ୍ୱାସ କରନ୍ତୁ ନାହିଁ, ଏହାକୁ ଆପଣମାନେ କିପରି କହିଥାନ୍ତି? କେବଳ ଜଣେ ମରିୟମଙ୍କ ଦ୍ୱାରା କ୍ୟାଥୋଲିକ ମଣ୍ଡଳୀଟି ପ୍ରାର୍ଥନା କରିଥାଏ। ଯଦି ଆପଣମାନଙ୍କ ନିକଟରେ କିଛି ଅର୍ଥ ନାହିଁ ତେବେ ତାହା ତ ଭଲ କଥା, ମାତ୍ର ଆପଣମାନଙ୍କୁ ମୋତେ କହିବାକୁ ଦିଅନ୍ତୁ। ଏଠାରେ ମୋର ଆପଣ ସଦସ୍ୟମାନଙ୍କୁ ତାହା କହିବାକୁ ଦିଅନ୍ତୁ। କେହି ଜଣେ ଯୁବତୀ ଠିକ୍ ଏହି ସ୍ଥାନରେ ବସିଛନ୍ତି, ଜଣେ ମାତା ପୁଣି ଜଣେ ପିତା ମଧ୍ୟ ସେଠାରେ ବସିଛନ୍ତି, ଆଉ ଜଣେ ସ୍ତ୍ରୀ ଲୋକ ନିଜ ଛୋଟ ପୁଅଟିର ସହିତ ଏଠାରେ ବସିଛନ୍ତି। ସେହି ଝିଅ ଜଣେ ପ୍ରୋଟେଷ୍ଟାଣ୍ଟ ପୁଅକୁ ବିବାହ କରିଥିଲେ, ସେମାନେ ଅଲଗା ହୋଇଯାଇଥିଲେ, ପୁଣି ଅନ୍ୟତ୍ର ଚାଲି ଯାଇଥିଲେ। ସେହି ହେତୁ ସର୍ବପ୍ରଥମ ବିଷୟକୁ ଆପଣମାନେ ଜାଣନ୍ତି, ଜଣେ ଝିଅ ଜଣେ କ୍ୟାଥୋଲିକ ପୁଅକୁ ବିବାହ କରିବାକୁ ଯାଉଥିଲେ, ପୁଣି ଝିଅଟିକୁ ଯାଇ ଅପର୍ଯ୍ୟାପ୍ତ ଅର୍ଥ ଦେବାକୁ ହିଁ ପଡିଥିଲା, ପୁଣି ଫେରି ଆସିଥିଲେ, ପୁଣି ସେ ପ୍ରୋଟେଷ୍ଟାଣ୍ଟ ପୁଅକୁ ବିବାହ କରିଥିଲେ। ସର୍ବପ୍ରଥମ କ୍ଷେତ୍ରରେ ସେପରି କରିଥିଲେ। ହାୱାର୍ଡ ମୋର ନିଜସ୍ୱ ବ୍ୟକ୍ତି ସେଠାରେ ଉପସ୍ଥିତ, ଆଚ୍ଛା ଠିକ ଏହି ସ୍ଥାନରେ ମୁଁ ନାମ କହିବି ନାହିଁ, ତାଙ୍କର ଅଛି, ତାଙ୍କ ଏକ କନ୍ୟା ଜନନୀ ହୋଇଅଛି, ପୁଣି ଝିଅଟି ପ୍ରାୟ 26 ବର୍ଷ ବୟସ୍କ ଅଟେ। ତାଙ୍କ ସ୍ୱାମୀ ସେ ତାଙ୍କୁ ମିଲିଟାରୀରେ ଛାଡି ଆସିଥିଲେ, ପୁଣି ପଳାଇ ଆସି ଜଣେ କ୍ୟାଥୋଲିକ ବ୍ୟକ୍ତିଙ୍କୁ ବିବାହ କରିଥିଲେ, ପୁଣି ସେମାନେ ପୁଣି କହିଥିଲେ ତାଙ୍କୁ ଗୀର୍ଜାଘର ମଧ୍ୟରୁ ଅବଶ୍ୟ ବାହାରି ଯିବାକୁ ଅଛି। ସୁତରାଂ ତାଙ୍କୁ ବିପୁଳ ପରିମାଣ ଅର୍ଥ ଦେବାକୁ ପଡିଥିଲା, ପୁରୁଷ ଫେରି ଆସିବାକୁ ପଡିଥିଲା, ପୁଣି ଆପଣଙ୍କୁ ପୁରୁଷ କୁମାରୀ କହି ପରିବର୍ତ୍ତନ ହେବାକୁ ପଡିଥିଲା, ଆଉ ସେହି ବ୍ୟକ୍ତିଙ୍କ ସହିତ ପୁନଶ୍ଚ ବିବାହ କରିବାକୁ ପଡିଥିଲା। ଭଣ୍ଡାମୀ ରଚନା କରୁଥିବା ବିଷୟ, ତାଙ୍କୁ ଯେ କୁମାରୀ ରୂପେ ପରିବର୍ତ୍ତନ କରିଥାନ୍ତି, ପରମେଶ୍ୱରଙ୍କ ଦୃଷ୍ଟିରେ ସେ ବିବାହିତ ଅଟନ୍ତି, ପୁଣି ବ୍ୟଭିଚାର ଜନିତ କର୍ମରେ ବାସ କରୁଅଛନ୍ତି, ତାହା ପ୍ରକୃତିରେ ସତ୍ୟ କଥା। ତାହା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତଦ୍ରୂପ ଅଟେ, ନିରାଟ ସତ୍ୟ କଥା। କିପରି ଏକ ପରିତାପର ବିଷୟ, କେତେକ ପରିମାଣର ଅର୍ଥକୁ ପରିଶୋଧ କରନ୍ତି। ଏହିସବୁ ବଡ଼ ବଡ଼ ଗୀର୍ଜାଘର ପୁଣି ବିଦ୍ୟାଳୟ ଗୁଡ଼ିକ ନିର୍ମାଣ ହେବାର କାରଣ ତାହା ହିଁ ଅଟେ, ତାହା ହିଁ ସେହି ପରିଧାନର ବିଷୟ ସମସ୍ତ ଜଗତ ମଧ୍ୟରେ ଗ୍ରାସିତ ଅଟେ। ଆପଣମାନେ ଏଠାରେ ଯୁକ୍ତରାଷ୍ଟ୍ର ଆମେରିକାରେ ତାହାକୁ ଜାଣନ୍ତି ନାହିଁ। ଆପଣମାନଙ୍କୁ ଥରକ ନିମନ୍ତେ ମୋ ସହିତ ସମୁଦ୍ର ପାରି ସ୍ଥାନ ଗୁଡାକୁ ଯିବାକୁ ଅଛି, ପୁଣି ଆପଣମାନେ ତାହାକୁ ବୁଝିବେ। ମହାଶୟ ହଁ ଭାଇ, ଆପଣ ସେହି ସ୍ଥାନ ଗୁଡିକୁ ଯାଆନ୍ତୁ ଯେଉଁ ସ୍ଥାନରେ ସେମାନଙ୍କ ହସ୍ତ ପ୍ରଶସ୍ତ ରହିଅଛି। ମୁଁ ଏକ ପ୍ରଣଶିତ ଛବିକୁ ଆପଣମାନଙ୍କ ନିକଟରେ ଉପସ୍ଥାପିତ କରିପାରେ। ଭାଇ କୋପ କିଛି ଦିନ ତଳେ ତାହା ମୋ ପାଖକୁ ପଠାଇଛନ୍ତି, ତାହା ଜଣେ ପ୍ରୋଟେଷ୍ଟାଣ୍ଟ ପ୍ରଚାରକଙ୍କର ଛବି ଅଟେ, ପବିତ୍ର ଆତ୍ମାଙ୍କ ବିଷୟରେ ପ୍ରଚାର କରୁଥିବା ଜଣେ ପ୍ରଚାରକଙ୍କ ଛବି ଅଟେ। ରାସ୍ତା ଉପରେ ଚିରନିଦ୍ରାରେ ଶୋଇ ରହିଥିଲେ, ସେହି ଉଚ୍ଚସ୍ଥଳୀରେ ମୃତ୍ୟୁଶଯ୍ୟାରେ ଶୋଇ ରହିଥିଲେ, ସେ ତାଙ୍କର ପତ୍ନୀ ପୁଣି ତାଙ୍କ ଛୋଟ ଝିଅଟିଏ ଯେପରି ଧରଣର ଏକ ନିଷ୍ଠୁର ଦଣ୍ଡରେ দণ্ডিত হয়েছিল যেহেতু সে পুনরুদ্ধার শক্তি যীশুখ্রীষ্ট প্রচার করে পুরো লোক মানে পরিত্রাণ পাইপারতি তথা পবিত্র আত্মা পাইপারতি এ প্রচার করেছিলেন সেমানে এমানকু হত করেছিলে জনক রাস্তা উপরে বধ করেছিলে পুনি সেমানকু কবর দেই নথিলে মাত্র সেমানকু উপরে ছেপ পকাইছিলে বহু দিন ধরি সেপরি ধরার এক অমানুষিক ব্যবহার কু করেছিলে তাহি সত্য কথা ঠিক সেই স্থানরে যে স্থানে ভাই ওসবর্ন কু সদা অটকি রহিয়া কু পড়িছিলা সেমানকু বাহার কু তড়া খাই যিবা নিমন্তে বন্ধুক মুনরে সেপরি অটকি রহিয়া পড়িছিলা সেমানে সেই স্থান কু চালি যাইছিলে পুনি কেই জনে ধরে যাজক শ্রেণী লোক এঠাকু চালি আসি সেই যুবক ব্যক্তি কু বধ করেছিলে পুনি পত্নী এক শিশু সন্তানর জননী কিছু দিন পূর্বে হয়েছিলে পুনি সেইপরি ভাবে সেমানে রাস্তায় চালি আসছিলে পুনি জনে জনে সাহায্যকারী ব্যক্তি তাঙ্ক মর শরীর কু কবর দেওয়া অভিপ্রায়ে কবরস্থান কু যাইছিলে পুনি এই শিশু পুনি এই জননী শিশু সন্তান সহিত তাঙ্ক স্বামী মৃত স্বামীঙ্ক পছে পছে কান্দি কান্দি চাউছিলে পুনি নগরবাসীগণ ঝরকা মধ্যে সে দৃশ্য দেখুলে পুনি হৃদয়ের বিশ্বস্ত ব্যক্তিগণ এপরি কহিলে ক্যাথলিক মন্ডলী যদি এইপরি ভাবে বিচার করুথায় তবে আমরা এখন পরিত্যাগ করে দেব পুনি 2000 সংখ্যক লোক মানক দ্বারা রাজভাগে তাহার অনুসরণ করেছিলেন পুনি তাঙ্কু রাষ্ট্র মধ্যে তড়ি ন দেওয়া পর্যন্ত ভাই অসবল সেটাইয়ারে এক উদ্দীপন সভা কু লাভ করেছিলেন সেখানে অধিক সংখ্যক জনতা ছিল প্রকৃতরে সত কথা ও তাহা তো ভণ্ডামীর আচরণ তাহা যে সবুঠ ঘৃণ্য ছবি এহা মু জানে কেবল ধীর স্থির ভাবে ক্যাথলিক বন্ধুগণ বসি থাকতু পুনি কিছি কা উত্তরে আমাদের অপর পার্শ্ব ছবি কু আপনার সম্মুখে উপস্থাপন করিবু উত্তম বিষয় ধ্যান দিয়ন্তু বর্তমান লক্ষ্য করন্তু কিছিটা আগক বড়িয়া নিমন্তে আমরা প্রয়াস করুছু আপনার নিকটে উপস্থাপন করা মতো দিয়ন্তু হইপারে মু কিছিটা সময় নেই পারে অদ্যাবধি 30 মিনিট সময় পাইছি ধ্যান সহ লক্ষ্য করন্তু মতে এতবে পছকু ফেরি যাব দিয়ন্তু প্রত্যেক পাঠক কেবল অল্প সময় নিমন্তে নিজের মস্তিষ্ক মধ্যে এই প্রকার মানসিক ছবি কু প্রকৃষ্ট করা নিমন্তে সেপরি করন্তু যেতবে প্রত্যেক স্বধর্মনিষ্ঠ বিশ্বাসী এখানে উপস্থিত থাকা বিশ্বাসী জানান্তি যে নবুখদ্নেস্সর সহিত বিজাতি মানক যুগটি আরম্ভ হয়েছিল তা সত্য কথা অটে না প্রত্যেক স্বধর্মনিষ্ঠ বিশ্বাসী তাহলে জানান্তি পুরি রাজা নবুখদ্নেস্সর স্বপ্নটি দেখিলে রাজা নবুখদ্নেস্সর স্বপ্নটি দেখিলে পুরি দানিয়েল তাঙ্কু এর অর্থকু কহিলে তা সত্য কথা অটে না পুরি তা স্বর্ণ খচিত মস্তক ছিলা যাহাকে বাবিল রাজ্য থিলা পুনি দ্বিতীয়টি মাদীয় ও পারস্য রাজ্য থিলা পুনি তৃতীয়টি গ্রীষ্মীয় সাম্রাজ্য থিলা পরবর্তীটি রোমীয় সাম্রাজ্য থিলা পুনি রোমীয় রাজ্যর শেষরে যীশুখ্রীষ্ট সেই প্রস্তর থিলে যাহাকে পর্বত কটা যাইছিলে যে বিনা হস্তে কটা যাইছিলে যে কি কড়ি আসি প্রতিমাটি ভাঙ্গি পকাইছিলে পুনি পৃথিবী পুনি সমস্ত পৃথিবীকে পরিপূর্ণ করেছিলে যে কেই ব্যক্তি তাহাকে জানতে যে কেই বিশ্বাসী তাহাকে জানতে পুনি তা কি প্রকার বিষয় এই যুগান্ত দিন মানকরে সেবে বিভিন্ন ধরনের রাজ্যের ভিতরে বিভাজিত হয়ে যাইছিলে সে পরিধানর বিভাজনের অস্তব্যস্ত হয়ে পড়েছিলে তারপরে সেই বুড়া আঙ্গুলি দ্বয় তন্মধ্যে লৌহ পুনি মূর্তিকা মিশ্রিত হয়ে রয়েছিল পুনি এর অর্থ এই কি যে ভাবা যেপরি কহিলে তুমি যেপরি দেখিল যে লৌহ যেমন মূর্তিকার মিশ্রিত হয়ে না তদ্রূপ এমানে পরস্পর সংলগ্ন হয়ে রইবে না তথাপি সেমানে নিজের সন্তানগণকে মিশ্রিত করিবে যত্ন করিবে অন্য অর্থে সেমানে এমানক সহিত মিশি যাবে সেমানক সন্তানগণকে এথিরে বড়াইবাকু যত্ন করি শক্তিকু হ্রাস করাইবে পুনি তাহা যে সত্য কথা এ আপনারা জানান্তি তথাপি রই যাতু এ হয়ে সারি আছে পুনি আপনারা পরি ব্যক্তিগণ এহা দ্বারা আক্রমিত হয়েছন্তি ওহো এহা চিত্তাকর্ষক এপরি কহিথান্তি সেই স্টিভেনসন নামক ব্যক্তি জনকু কিংবা তাঙ্ক নাম যে অন্য যাহা কিছু ঘটনা কাহিঁকি তাহাঙ্কু দেখন্তু এই স্থানরে তাঙ্কর নামটি কোন মু এই মাত্র পাশে পকাইছি এটা স্থিত সেই ব্যক্তিটি যে কি সেপরি ধরনের সমস্ত ভ্রান্ত বিষয় কু চারিআড়ে খেলাই যাইছিলে হ্যাঁ সেইপরি ছিলা আরে কিপরি ভাবরে বিস্ময়কর বিষয় এই যুক্তরাষ্ট্র আমেরিকাটি মূলর অপবিত্র হয়ে সারি আছে মহাশয় তাই মু এই সময় আপনার নিকটে প্রমাণ করে দিতে পারে যে যেতবেলে সেই স্ত্রী লোকটি প্রকাশিত বাক্যের বারণ দেশ সেই স্ত্রী লোকটি যেতবেলে তার বাহক সন্তানটি পরমেশ্বরঙ্ক সিংহাসন উপরে বসিবা নিমন্তে এতে স্বর্গকু উঠাই নিয়ে যাইছিলে পুনি এহাকু যেতবেলে সফল করা যাইছিল সেতরে স্ত্রী লোকটি অরণ্যকু পালন করেছিলে পুনি সেটারে সে 1203 কোটি দিন ব্যাপী প্রতিপালিত হইতে প্রকৃতরে প্লে মাউথ পাহাড় দিনটি বাস্তবের সেতিক দিনের সময় অটে যে স্থানকু ধর্মর স্বতন্ত্র নিমন্তে মন্ডলীটি আসিছিলা পুনি এই স্থানরে সে বসতি স্থাপন করেছিল ওই প্রকাশিত বাক্যের কেতক পদক আমি এখানে পাঠ করবু এখানে পনেরো পদ করে ধ্যান করবু পুনি কেবল এক মিনিট নিমন্তে সুস্থির রহন্তু তা পূর্ব অংশকে মু ফেরি যাওয়াকে চাহে পুনি তা সেই স্থান অটে যে স্থানে সে সমুদ্র কোলে ঠিয়া হয়ে আছি আর মু যদি সেই উপযুক্ত পদটি কু পাই পারে এগারো পদ অটে তৎপরে মু আর গোটিয়ে পশু কু ভূমি মধ্যে উঠি আসবার দেখিলি জল মধ্যে উঠি আসবার চেপরি নুহে ভূমি মধ্যে উঠি আসবার দেখিলি তবে তো সংখ্যাধিক পুরী বহু সংখ্যক জনতা তাহা জল অটে মাত্র এ সেই স্থান অটে যে স্থান কেই নথিলে তা যুক্তরাষ্ট্র অটে পুরী মেষ শাবক পরি তার দুইটা শৃঙ্গ মেষ শাবক পরি দুইটা শৃঙ্গ গোটিয়ে মেষ শাবক এপরি তো নুহে এ কিপরি এক বিষয় আমেরিকীয় মহিষীটি নিশ্চিত রূপে দেখন্তু সে সেই স্থান অবস্থিত মেষ শাবক পরি দুইটি শৃঙ্গ সহিত রয়েছে আর তাপরে সে কন করেছিল সে তো ধর্ম স্বতন্ত্র কু হাসল করেছিল সর্বপ্রথমে সে মেষ শাবক পরি ব্যবহার করেছিল সে মেষ শাবক পরি কইছিল তথাপি মনে রাখিথান্তু কিন্তু সে সেই পুরাতন মেষটি আদৌ হয়ে নথিল সে তো মেষ শাবক ছিল এই রাষ্ট্রটি কেবল একশত পঞ্চাশ বর্ষ পুরাতন অটে আপনার তা জানতে কেবল মেষ শাবক টি তৎপরে সে সর্প পরি কথা কহিছিল যে প্রথম পশুর সমস্ত ক্ষমতা তাহা সাক্ষাৎ পরিচালনা করে সেই লোহিত বর্ণর সর্পটি আউ সেই যে প্রথম পশুর মৃত্যুজনক ক্ষত সুস্থ হয়েছিল তাহলে প্রণাম করা পৃথিবী ও তন্নিবাসী মানুষ বাধ্য করে দেখন্তু যে মহামহা আশ্চর্য করে এপরিকি মনুষ্য মানুষ সাক্ষাৎ আকাশর পৃথিবী উপরকু অগ্নি বৃষ্টি করে আণবিক বোমা পুঁ হাইড্রোজেন বোমা ইত্যাদি চতুর বিচক্ষে বুদ্ধি সম্পন্ন রাষ্ট্র দিয়ে পুঁ আহরি অনেক কিছু এই সকল বস্তু দ্বারা রাষ্ট্রটিকে প্রতারণা করুছি এপরি এক সময় মধ্যে যুক্তরাষ্ট্র আসি উপস্থিত হব যেতবে মন্ডলী পুঁ সরকার একত্রিত ভাবে মিলিমিশি যাবে পুঁ কমিউনিস্টবাদী মান সহ সংগ্রাম করা নিমন্তে প্রোটেস্টাণ্ট ও ক্যাথলিক সে সকল চিন্তাধারা কু একত্রিত করে পকাইবে পুনি ঈশ্বর ঠিক এই স্থানে যা কিছু কইছিলে তা প্রকৃতে সেমানক হস্তে সফল হইবছি পুনি আপনার মানে প্রোটেস্টাণ্ট কোন অচিন্তার শোয়ছন্তি সুখর নিদ্রার গ্রস্ত অটন্তি প্রেমর কাহিনী ভরপুর এক পত্রিকা কু বাইবল পরিবর্তে পাঠ করুছন্তি বাহারে কৌশি এক স্থানে সমবেত হেউছন্তি এক প্রকার ভোজি রে সমবেত হেউছন্তি কৌশি স্থানে প্রার্থনা সভারে যোগদান করা পরিবর্তে সেই স্থান গুলা সমবেত হেউছন্তি সেপরি ধরনের পুরাতন পার্টি এক কয়েক সহিত থট্টা পরিহাস করছেন যা কি সেপরি কিছু গুরুত্ব কু প্রকাশ করে না মাত্র অনন্ত জীবন কহিলে যে কোন তাহলে আপনার মানে যদি বুঝতে তবে কৌশি এক স্থানে আপনার মানুষ নিজের আন্টিপাতি রাখা কু বাধ্য হয়ে সেই দিন মানকর প্রারম্ভিক সময় রাজা নবকিন্দর কু দেখন্তু যেতবে অন্য জাতি যুগটি কেবল আরম্ভ হয়েছিল এ যে কিপরি ভাবে আরম্ভ হয়েছিল আসন্তু তাহা ধ্যান করিবা পুনি এহা যেপরি ভাবে আরম্ভ হয়েছিল এহা যে ঠিক সেইপরি ভাবে হি শেষ হয়েছিল তাহা আপনার মানে পাইবে বিজয় নিমন্তে অনুগ্রহ বর্ষর যে আরম্ভ মাত্র সময় ছিল তা আপনার জানা সময় পুরী শেষ কাল যে রয়েছি এহাকে শুধু আমরা জানু তা সত্য কথা অটে না বর্তমান ধ্যান দিয়ন্তু যেতবে রাজা নবুখনিজর যেতবে দানিয়েল জনে বিচক্ষে ভাববাদী সেটা প্রেরিত হয়েছিলেন সেতবে অন্যান্য সকল জিহুদি আপনার মানুষ নত করেছিল পুঁ রোমিও মানুষ সম্মুখে দণ্ডবোধ করুলে কিংবা বাবিলবাসী সম্মুখে নতমস্তক হেউলে কিন্তু সেই দেশের তিনজন কিংবা চারিজন মনুষ্য পড়েছিল তিনজন চন্দ্র মেষক অবদিনক আর দানিয়েল রহুলে যে মানে আপনার হৃদয়ের পরমেশ্বর সেবা করা সংকল্প করে সারি পুঁ সে চন্দ্র পুঁ সেপরি ভাবে অন্য মানুষ সুদ্ধা ভাটি মাতা ফোপাড়ি যাইছিল পুঁ দানিয়েল জনে প্রতিষ্ঠিত ব্যক্তি হয়ে সারি আর রাজা নবুখনজর বেলশাজর তথা অন্য রাজা মান সম্মুখে জন মহান ব্যক্তি হয়ে সারি পুঁ সে জন মান্যগণ্য ব্যক্তিটি হয়ে সারি রাজা নবুখনজর চন্দ্র প্রকাণ্ড প্রতিমা নির্মাণ করে পুঁ তাহলে দূরা নামক পদরে স্থাপিত করে পুঁ এপরি প্রচার করে যে প্রত্যেক ব্যক্তি সে প্রতিমা নিকটে অবশ্য মুন্ড পাতা কহিছি যাহ নিমন্তে সে প্রতিমাটি নির্মিত হয়েছিল তাহলে সরলতা আপন মানে কদাপি ধ্যান দিয়েছিল কি এক পুরুষর প্রতিমা তাহা দানিয়েল পুঁ সে এপরি কহিলে কহিলে কি দেবতা মানুষ আত্মা মূর্তি পূজার আত্মা বলে পুঁ আজিকালি সে অনেকে তিন কিংবা চারোটি সেপরি বিষয় লাভ করেছেন
ଦେବତାମାନଙ୍କ ପ୍ରାଣ ସେମାନଙ୍କ ମଧ୍ୟରେ ବାସ କରିଥାଏ। ପୁଣି ଦାନିଏଲଙ୍କ ପାଇଁ ସେମାନେ ପ୍ରତିମାଟିରେ ନିର୍ମାଣ କରିଥିଲେ, ଆଉ ସେପରି କହିଥିଲେ ସେ ସମସ୍ତେ ଯେଉଁମାନେ ସେ ପ୍ରତିମାକୁ ପ୍ରଣାମ କରିବେ ନାହିଁ ସେମାନଙ୍କୁ ଅଗ୍ନିମୟ କୁଣ୍ଡରେ ପକାଯିବ। ସେ ସମୟରେ ଦାନିଏଲ ସେ ଦୃଶ୍ୟପଟରୁ ଯେ ବାହାରିଥିଲେ ଏହାକୁ ଆପଣମାନେ ଲକ୍ଷ୍ୟ କରିଥାନ୍ତି। ମୁଁ ଯେ କଣ ଅର୍ଥ କରି କହିଥାଏ ତାହାକୁ ଆପଣମାନେ ବୁଝିଲେ କି? ପୁଣି ଯେ କେହି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସେ ପ୍ରତିମାକୁ ପ୍ରଣାମ କରିବେ ନାହିଁ ତେବେ ସେ ଅବଶ୍ୟ ଖଣ୍ଡ ଖଣ୍ଡ କରି କଟାଯିବେ, କିମ୍ବା ସିଂହ ଗର୍ତ୍ତରେ ପକାଯିବେ, କିମ୍ବା ଅଗ୍ନିମୟ କୁଣ୍ଡରେ ପକାଯାଇ ଧରାଯିବେ, କିମ୍ବା ଦଣ୍ଡ ରୂପେ ଅନ୍ୟ ଯେକୌଣସି ବିଷୟରେ ଦଣ୍ଡିତ ହେବେ। ସେହିପରି ଭାବରେ ବିଜାହାତ୍ୟମାନଙ୍କ ଯୁଗଟି ଆରମ୍ଭ ହୋଇଥାଏ। ମୂର୍ତ୍ତି ପୂଜାର ଧାର୍ମିକ ଉପାସନାର ଢାଞ୍ଚାରେ ପୁଣି ତାଳା ଦେଇ ସେମାନଙ୍କୁ ପ୍ରତିମା ନିକଟରେ ଦଣ୍ଡବତ କରିବା ନିମନ୍ତେ ବାଧ୍ୟ କରିବା ଦ୍ୱାରା ଯୁଗଟି ଆରମ୍ଭ ହୋଇଥାଏ। ପୁଣି ଏହା ଯେ ଠିକ୍ ସେହିପରି ଭାବରେ ଶେଷ ହେବ, ବାଇବଲ ସେପରି ଏକ ବିଷୟକୁ ଭାବାଣୀ କରି କହିଥାଏ। ଯୀଶୁଖ୍ରୀଷ୍ଟ ଜଣେ ପବିତ୍ର ପୁରୁଷ, ତାଙ୍କ ନିମନ୍ତେ ପ୍ରତିମାଟିଏ କରି ତାହାକୁ ଦଣ୍ଡବତ କରିବାକୁ ପୁଣି ସେହିପରି ଅନ୍ୟାନ୍ୟ କ୍ରମ କରିବାକୁ ବାଧ୍ୟ କରାଇଥାଏ। ଧର୍ମ ବିଶ୍ୱାସ ମତେ ଆତ୍ମବଳିଦାନକାରୀ ଫଙ୍କ୍ସଙ୍କ ପୁସ୍ତକରେ ବିବରଣୀକୁ ଆପଣମାନେ ମନେ ପକାନ୍ତୁ। ସେମାନେ କୃଷାର୍ପଣ ନମୁନାକୁ ସେମାନଙ୍କ ସମ୍ମୁଖ ରଖିଥିଲେ। ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ ବଳଦକୁ ସେମାନେ ହସ୍ତତଳେ ରଖୁଥିଲେ। ପୁଣି ଏପରି କହୁଥିଲେ, ତୁମେ ପ୍ରୋଟେଷ୍ଟାଣ୍ଟ ମତରେ ଯଦି ପରିତ୍ୟାଗ ନ କର, ପୁଣି ଜଣେ କ୍ୟାଥୋଲିକ ହୋଇ ନ ଯାଅ, ପୁଣି ଏ କୃଷକ ଯଦି ଚୁମ୍ବନ ନ କର, ତେବେ ସେମାନେ ଉଭୟ ବଳଦକୁ ଏପାଖେ ସେପାଖେ କରି ଘୋଡ଼ାଇ ଦେଉଥିଲେ। ପୁଣି ସେମାନଙ୍କୁ ଦୁଇ ଖଣ୍ଡ କରି ଛିରି ପକାଉଥିଲେ। ସେମାନେ ଜ୍ୱଳନ୍ତ କାଠ କଥାରେ ସେମାନଙ୍କୁ ଜଳାଇ ପକାଉଥିଲେ। ସେମାନେ ସବୁକିଛି ବିଷୟକୁ ସେହିପରି ଭାବରେ କରିଥିଲେ। ମୁଁ ପୁରାତନ ଭୂଗର୍ଭସ୍ଥ ସମାଧି ସ୍ଥାନକୁ ଯାଇଛି, ପୁଣି ମୁଁ ଯେ କଣ କହୁଛି ତାହା ଜାଣେ, ଆଉ ଦେଖନ୍ତୁ ତାହା ହିଁ ଅଟେ, ତାହା ସତ୍ୟ କଥା। ପୁଣି ସେହି ସ୍ଥାନରେ ସେମାନେ ଶୋଇ ରହିଛନ୍ତି। ପୁଣି ମାର୍ଟିନ ଲୁଥରଙ୍କ ପୂର୍ବରୁ ସେମାନେ ଧର୍ମ ବିଶ୍ୱାସ ନିମନ୍ତେ ପ୍ରାଣ ବଳିଦାନକାରୀର ସମୟକୁ ଯେ କିପରି କଟାଇଥିଲେ ତାହାକୁ ଧ୍ୟାନ ରଖନ୍ତୁ। ଆହୁରି ମଧ୍ୟ ବାଇବଲ ଅନୁସାରେ ଯେପରି ଯୁଗର ମଧ୍ୟ ଦେଇ ଗମନ କରିଥିଲେ। ପୁଣି ଅତି ନିକଟବର୍ତ୍ତୀ ହୋଇ ଯେତେବେଳେ ଶ୍ରବଣ କରନ୍ତୁ। ପୁଣି ଅତି ପ୍ରମୁଖ ବିଷୟକୁ ଆପଣମାନେ ଯେତେବେଳେ ଧ୍ୟାନ ଦିଅନ୍ତୁ ତାହା ମୁଁ ଚାହେଁ। ସେ ବାବିଲ ରାଜ୍ୟଟି କିପରି ଭାବରେ ବିଭାଜିତ ହୋଇଥିଲା, ଏକଦା ରାତ୍ରିକାଳରେ ସେମାନେ ଚାଲିଯାଇ ପରମେଶ୍ୱରଙ୍କ ପବିତ୍ର ପାତ୍ର ଗୁଡ଼ାକୁ ଯେତେବେଳେ ଆଣିଥିଲେ, ପୁଣି ସେଗୁଡ଼ିକରେ ମଦ୍ୟପାନ କରିବାକୁ ଲାଗିଥିଲେ, ଏକ ଆନନ୍ଦ ମୁଖରିତ ସମୟକୁ ଉପଭୋଗ କରିବାକୁ ଲାଗିଥିଲେ, ପୁଣି ରକ୍ଷିତା ସ୍ତ୍ରୀ ପରି କେତେକ ଯୁବତୀଙ୍କ ସହିତ ଲୀଳା କ୍ରୀଡ଼ା କରୁଥିଲେ, ପୁଣି ନୃତ୍ୟ କରୁଥିଲେ, ଆଉ କୌତୁକ କରୁଥିଲେ, ପୁଣି ଏକ ଉପଭୋଗପୂର୍ଣ୍ଣ ସମୟକୁ ଅତିବାହିତ କରୁଥିଲେ, ତାହା ସତ୍ୟ କଥା ଅଟେ ନା? ଠିକ୍ ସେହି ସମୟରେ କାନ୍ତ ଉପରେ ହସ୍ତଲେଖର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ମିନେ ମିନେ ତକେ ଉପର ସିନ୍ ଲେଖାଯାଇଥିଲା, ତାହା ସତ୍ୟ କଥା ଅଟେ ନା? ପୁଣି ସେମାନେ ଆପଣମାନଙ୍କର ସକଳ କଳଦୀୟ ବିଦ୍ୟାମାନଙ୍କୁ, ସେମାନଙ୍କ ଚତୁର ବ୍ୟକ୍ତିଗଣଙ୍କୁ, ଈଶକୃଷ୍ଣ ମଣ୍ଡଳୀର ସଭ୍ୟଗଣଙ୍କୁ ଏକତ୍ରିତ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବ୍ୟକ୍ତି ସେ ଲିଖିତ ହୋଇଥିବା ବିଷୟକୁ ପାଠ କରିପାରିନଥିଲେ, ତାହା ସତ୍ୟ କଥା। ମାତ୍ର ସେମାନଙ୍କ ମଧ୍ୟରେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ଅଜଣା ଭାଷାକୁ ପଢ଼ିପାରୁଥିଲେ, ହାଲେଲୁୟା, ତାହାକୁ ବ୍ୟାଖ୍ୟା କରିପାରୁଥିଲେ। ମୁଁ ଯେ କଣ ଅର୍ଥ କରେ ତାହାକୁ ବୁଝନ୍ତି କି? ସେ ଅଜଣା ଭାଷା ଗୁଡାକୁ ବ୍ୟାଖ୍ୟା କରିପାରୁଥିଲେ, ସେହିପରି ଭାବରେ ଏହା ଜଣାଯାଇଥିଲା, ତାହା ବୁଝାଯାଇଥିଲା। ଠିକ୍ ସେହିପରି ଭାବରେ ସେ ବର୍ତ୍ତମାନ ବାହାରି ଯାଉଅଛି। ପୁଣି ଯେଉଁମାନେ ପବିତ୍ରାତ୍ମକ ବାପ୍ତିସ୍ମରେ ଭରପୂର ହୋଇସାରିଛନ୍ତି, ଯେଉଁମାନେ ଅଦ୍ଭୁତ କର୍ମ ପୁଣି ଚିହ୍ନା ଗୁଡ଼ିକରେ ଆଶୀର୍ବାଦିତ ହୋଇଛନ୍ତି, ସେପରି ଲୋକମାନଙ୍କ ଉପରେ ଧର୍ମାତ୍ମକ ଶକ୍ତି ସହିତ ଭରପୂର ଥାଇ ବାହାରି ଯାଉଛି। ସେଠାରେ ବିଜୟତେ ମଣ୍ଡଳୀଟି ଅଗ୍ରସର କରିଥାଏ। ସେହି ସ୍ଥାନରେ ବଳ ରହିଯାଇଥିବା ବ୍ୟକ୍ତିଗତ ଉପସ୍ଥିତ ଅଟନ୍ତି। ସେହିପରି ଭାବରେ ଏହା ସେହି ସ୍ଥାନରେ ପ୍ରବେଶ କରିଥାଏ। ପ୍ରକୃତରେ ସେହିପରି ଭାବରେ ଏହା ବାହାରି ଯାଇଥାଏ। ଅର୍ଦ୍ଧ ମୃତ୍ୟୁର ଧର୍ମକୁ ଦଣ୍ଡବୋଧ କରାଯାଉଅଛି, ପୁଣି ତାହାକୁ ବାଧ୍ୟ କରାଯାଉଅଛି। ପୁଣି ସେପରି ସଂକଟମୟ ସମୟ କାଳରେ ପରମେଶ୍ୱର ପରିସ୍ଥିତି ମଧ୍ୟକୁ ପ୍ରବେଶ କରିଥିଲେ, ପୁଣି ଅଜଣା ଭାଷା ଲେଖିଥିଲେ, ପୁଣି ଜଣେ ବ୍ୟକ୍ତି ଏହାକୁ ବ୍ୟାଖ୍ୟା କରିଥିଲେ। ସେହି କେବଳ ବ୍ୟାଖ୍ୟା କରିପାରିଥିଲେ, ସେ ସେହି ଭାଷାକୁ ଜାଣିଥିଲେ, ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ସୁଦ୍ଧା ତାହାକୁ ଜାଣିନଥିଲେ, କିନ୍ତୁ ଯିଏ ତାହାଙ୍କୁ ଏହା ବ୍ୟାଖ୍ୟା କରିବାକୁ ଜ୍ଞାନ ଦେଇଥିଲେ, ସେହି ସମାନ ଧର୍ମ ଆତ୍ମାଙ୍କୁ ସେ ଲାଭ କରିଥିଲେ। ସେହି ସମାନ ଧର୍ମାତ୍ମା ଆଜିକାଲି ମଣ୍ଡଳୀ ମଧ୍ୟରେ ଅଛନ୍ତି, କିନ୍ତୁ ଆପଣମାନେ ଏହାକୁ ଭଣ୍ଡାରୀ ବୋଲି କହିଥାନ୍ତି। ସେମାନେ ଏହାର ବହୁଳ ବିଷୟକୁ ଯେ ଲାଭ କରିଛନ୍ତି ତାହା ମୁଁ ସ୍ୱୀକାର କରିବି, ତଥାପି ହେ ଭାଇ, ସେହି ସ୍ତରରେ ଜଣେ ଅସଲି ବ୍ୟକ୍ତି ସୁଦ୍ଧା ଅଛନ୍ତି, ଜଣେ ଅସଲି ବ୍ୟକ୍ତି ସୁଦ୍ଧା ଅଛନ୍ତି, ଏହା ପ୍ରକୃତରେ ସତ୍ୟ କଥା। ସେ କରିପାରିବେ ବୋଲି ସମସ୍ତ ଦ୍ୱିଧାଭାବ ବିଷୟକୁ ସହିତ ନିକ୍ଷେପ କରିଥାଏ। ଆପଣମାନଙ୍କୁ ବିଶୃଙ୍ଖଳିତ କରିବା ନିମନ୍ତେ ସେ ସେପରି କରିଥାଏ। ପୁଣି ପରମେଶ୍ୱରଙ୍କ ବିଷୟରେ ଆପଣ ଯଦି କୌଣସି ପ୍ରକାର ଚିନ୍ତା କରି ନଥିପାରନ୍ତି, ତେବେ ବସି ପଡ଼ନ୍ତୁ, ପୁଣି ନିଜର ବାଇବଲକୁ ପାଠ କରନ୍ତୁ, ଆଉ ପ୍ରାର୍ଥନା କରି ପରମେଶ୍ୱରଙ୍କୁ ଯାଚନା କରନ୍ତୁ। ମାତ୍ର ଆପଣ ସେପରି ଯଦି ନ କରନ୍ତି, ତେବେ ଏହା ଅନୁମାନ ଯେ ଆପଣ ନିଜର ପ୍ରାଣ ନିମନ୍ତେ ଆଦୌ ଆଗ୍ରହୀ ନୁହନ୍ତି।
ସେହି ସ୍ଥାନକୁ ତୁରନ୍ତ ଚାଲି ଯାଆନ୍ତୁ। ପୁଣି କହନ୍ତୁ, ହେ ପ୍ରଭୁ, କେତେ ସଂଖ୍ୟକ ପୁରାତନ ବ୍ୟକ୍ତି ଯେ ଆପଣଙ୍କୁ ସେହି ସ୍ଥାନ ଆଘାତ ପ୍ରଦାନ କରନ୍ତି ତାହାକୁ ମୁଁ ଭୃକ୍ଷେପ କରେ ନାହିଁ। ତଥାପି ଆପଣଙ୍କ ବାଇବଲ ଯିଏ ଉପସ୍ଥିତ, ପୁଣି ମୁଁ ସେଥିରେ ଏକାକର୍ଷିତ ଅଟେ, ତାହା ସତ୍ୟ କଥା। ଆପଣ ଯେ ମୋତେ ଅବ୍ରାହମଙ୍କ ବୀଜକୁ ପ୍ରତିଜ୍ଞା କରିଥିଲେ ତାହା ମୁଁ ଜାଣେ। ପରମେଶ୍ୱର ଆପଣଙ୍କୁ ଆହ୍ୱାନ କରିଥିଲେ ଆପଣ ଏହା ନିକଟକୁ ଆସିବେ। ଆପଣ ଯଦି ସେପରି ନୁହନ୍ତି, ଆପଣ ଯେ ଧାର୍ମିକ ଅଟନ୍ତି ତାହାକୁ ମୁଁ ଭୃକ୍ଷେପ କରେ ନାହିଁ। ପୁଣି ଏହା ସତ୍ୟ ଆପଣ ହଜି ଯାଇଛନ୍ତି, ଆପଣ ଆସିପାରିବା ନିମନ୍ତେ ତାହିଁ ସବୁକିଛି ବିଷୟ ଅଟେ। ସେ ଆପଣଙ୍କୁ ଆହ୍ୱାନ ନ କଲା ପର୍ଯ୍ୟନ୍ତ କେହି ଜଣେ ମନୁଷ୍ୟ ତାଙ୍କ ପାଖକୁ ଆସିପାରନ୍ତି ନାହିଁ। ପୁଣି କେହି ଜଣେ ବ୍ୟକ୍ତି ଯେ ବିନଷ୍ଟ ହୁଅନ୍ତୁ ଏହା ସେ ଆଦୌ ଇଚ୍ଛା କରନ୍ତି ନାହିଁ। ମାତ୍ର ଆପଣମାନେ ମଧ୍ୟରୁ ଅନେକ ଇଚ୍ଛା କରନ୍ତି, ଯେହେତୁ ଏ ନିମନ୍ତେ ଆପଣମାନେ ଅଧିକ ବ୍ୟସ୍ତ ହୋଇଥାନ୍ତି। ପୁଣି ଆପଣମାନେ ଚାରିଆଡ଼େ ବୁଲି ଯାଇଥାନ୍ତି, ପୁଣି ଏକ ପ୍ରକାର ଭଣ୍ଡାବା ବିଷୟ ଦେଖିଥାନ୍ତି, ଛୋଟ ଧରଣର ଏକ ପ୍ରତିଛାୟା ଦେଖିଥାନ୍ତି, କହିଥାନ୍ତି ଯେ ଆଚ୍ଛା ତେବେ ଉପାଧ୍ୟକ୍ଷ ବା ସେ ଅମୁକ ଅମୁକ ଏପରି କହନ୍ତି, ଅମୁକ ଅମୁକ ବିଷୟ କହିଥିଲେ, ପୁଣି ସେପରି ଅନେକ ବିଷୟ କହିଥିଲେ। ତାପରେ ଆପଣମାନେ ଚାରିଆଡ଼କୁ ଭ୍ରମଣ କରିଥାନ୍ତି, ପୁଣି ପବିତ୍ର ଆତ୍ମାଙ୍କ ନାମକୁ ଭଣ୍ଡାମି କରିଥାନ୍ତି, ତାହା ଯେ ସତ୍ୟ କଥା ଏହାକୁ ଆପଣ ଜାଣନ୍ତି। ପୁଣି ଏହା କଦାପି କ୍ଷମଣୀୟ ନୁହେଁ। ସୈତାନ ଚିହ୍ନ ଯେ କଣ ତାହାକୁ ଅଳ୍ପ ସମୟ ମଧ୍ୟରେ ଆପଣମାନେ ପାଇବେ, ଆମେ ପାଇବାକୁ ଯାଉଛୁ, ତାହା କଣ? ସୈତାନର ମୋହଟି କଣ? ପଶୁର ଚିହ୍ନ ଯେ କଣ ତାହାକୁ ପାଇବେ? ଯେ କେହି ବ୍ୟକ୍ତି ପବିତ୍ର ଆତ୍ମା ବିରୁଦ୍ଧରେ କିଛି କହେ ସେ ତାହାକୁ କଦାପି କ୍ଷମା କରିବେ ନାହିଁ। ଏହି ଜଗତରେ କିମ୍ବା ଆଗତ ହେବାକୁ ଥିବା ଜଗତରେ ଯେପରି କଦାପି କ୍ଷମା କରିବେ ନାହିଁ। ପ୍ରଥମ ଯୁଗର ମଣ୍ଡଳୀଟି ସେମାନେ ଯେ କଣ କରିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ, ସେ ଦ୍ୱିତୀୟ ମଣ୍ଡଳୀ ଯୁଗକୁ ଧ୍ୟାନର ସହିତ ଦେଖନ୍ତୁ। ଆପଣମାନେ ପରମେଶ୍ୱରଙ୍କ ରାଜ୍ୟରୁ ବାହାରେ ଥାଇ ନିଜକୁ ମୁଦ୍ରାଙ୍କିତ କରିପାରନ୍ତି, ପୁଣି ସୈତାନ ରାଜ୍ୟ ମଧ୍ୟରେ ନିଜକୁ ମୋହିତ କରିପାରନ୍ତି, ସେପରି ସ୍ଥାନରେ ମୁଦ୍ରାଙ୍କନ କରିପାରନ୍ତି ଯାହା ନିମନ୍ତେ ଏହି ଜଗତରେ କିମ୍ବା କିମ୍ବା ପର ଜଗତରେ ଆଦୌ କ୍ଷମା ନାହିଁ। ପ୍ରକୃତରେ ସେପରି ଅଟେ। ଏହି କାରଣରୁ ସାବଧାନ ହୋଇଯାଆନ୍ତୁ, ଅତି ପବିତ୍ରତାର ସହିତ ଗମନାଗମନ କରନ୍ତୁ। ଆପଣମାନେ ଯାହା କିଛି କରନ୍ତି ନା କାହିଁକି ସେଥିପାଇଁ ସାବଧାନ ହୋଇଯାଆନ୍ତୁ, ଯେହେତୁ କଣ ଯେ ଘଟିବ ତାହା ଆପଣ ଜାଣନ୍ତି ନାହିଁ। ପୁଣି ଏହିସବୁ ଘଟଣା ଯେ ପରକୁ ପର କରି ଘଟୁଅଛି ତାହାକୁ ଆମେ ଲକ୍ଷ୍ୟ କରିଅଛୁ। ମୁଁ 20 ମିନିଟର ସମୟକୁ ପାଇଛି, ଖୁବ୍ ଅଳ୍ପ ସମୟ ମଧ୍ୟରେ ଶେଷ କରିବାକୁ ଯାଉଛି। ଆପଣମାନେ ଯେ ମୋ ସହିତ ପ୍ରକାଶ ବାକ୍ୟ 17 ଅଧ୍ୟାୟ ଖୋଲନ୍ତୁ, ଏହା ମୁଁ ଇଚ୍ଛା କରେ। ଆମମାନେ ଶେଷାଂଶକୁ ଧ୍ୟାନ କରିବାକୁ ଯାଉଅଛୁ, ଖୁବ୍ ଧ୍ୟାନରେ ଶୁଣନ୍ତୁ, ମୋ ସହିତ ପାଠ କରନ୍ତୁ। ଆପଣ ଆପଣ ବାଇବଲକୁ ଖୋଲନ୍ତୁ ଆଉ ପାଠ କରିବା ନିମନ୍ତେ ପ୍ରସ୍ତୁତ ହେଉନ୍ତୁ। ଏହା ତାହାକୁ ଅବଶ୍ୟ ମୁଦ୍ରାଙ୍କନ କରିବ ହିଁ କରିବ। 2 ବିଭିନ୍ନ ପ୍ରକାରର ଚିହ୍ନ ଯେ ରହିଛି ଏହାକୁ ମନେ ରଖିଥାନ୍ତୁ, ସେଥିରୁ ଗୋଟିଏ ଧର୍ମତ୍ୟାଗର, ପୁଣି ଅପରଟି ପବିତ୍ର ଆତ୍ମାଙ୍କ ଚିହ୍ନ ଅଟେ, ଗୋଟିଏ ସୈତାନର ଚିହ୍ନ ଅଟେ। ପୁଣି ମନେ ରଖିଥାନ୍ତୁ, ମୁଁ ଏହାକୁ କହିଅଛି ଯେ ପ୍ରାରମ୍ଭିକ ସମୟର କ୍ୟାଥୋଲିକ ମଣ୍ଡଳୀ, ବର୍ତ୍ତମାନ କ୍ୟାଥୋଲିକ ମତବାଦର ଲୋକେ ଆପଣମାନେ କିଛି କ୍ଷଣ ନିମନ୍ତେ ଅତି ସଦ୍ଭକ୍ତିର ସହିତ ବସିଥାନ୍ତୁ। ଏହି ବିଷୟ ନିମନ୍ତେ ଆଦ୍ୟ କ୍ୟାଥୋଲିକ ମଣ୍ଡଳୀ ନିଜର ମତବାଦକୁ ପ୍ରସ୍ତୁତ କରିଥିଲା। ସେମାନେ ପବିତ୍ର ରୋଟିର ବିଷୟରେ ଏକ ପ୍ରକାର ଭ୍ରାନ୍ତ ଶିକ୍ଷାକୁ, ପୁଣି ଆତ୍ମାଙ୍କ ବାପ୍ତିସ୍ମର ପରିବର୍ତ୍ତେ ଏକ ଟୁକୁରା ପତଳା ରୁଟିର ରୋଟିର ପ୍ରଥାକୁ ଗ୍ରହଣ କରିନେଇଥିଲେ। ପୁଣି ପ୍ରୋଟେଷ୍ଟାଣ୍ଟ ଗଣ କର୍ମନୁଦାନ କରିବା ବିଧିକୁ କିମ୍ବା ଶପଥ ଗ୍ରହଣ କରିବାର ଏକ ପ୍ରଥାକୁ ଗ୍ରହଣ କରିଥାନ୍ତି। ପୁଣି ଈଶ୍ୱରଙ୍କ ବାକ୍ୟାନୁସାରେ ଉଭୟ ଭ୍ରାନ୍ତ ଅଟନ୍ତି, ଏହା ଅସଲି ନକ୍ସା ଅଟେ। ସେମାନେ ଆସିଥିଲେ, ପୁଣି ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କରିଥିଲେ। ଯେତେବେଳେ କି କେହି ଜଣେ ବ୍ୟକ୍ତି ସେପରି ଭାବରେ ଥରକ ନିମନ୍ତେ ସୁଦ୍ଧା ଆଦ ବାପ୍ତିଜିତ ହୋଇନଥିଲେ, ଯାହାକି ପ୍ରକୃତରେ ମୂର୍ତ୍ତି ପୂଜାର ପୁଣି କ୍ୟାଥୋଲିକ ମତର ବାପ୍ତିସ୍ମ ଅଟେ। ପୁଣି ସେମାନେ ଏହାକୁ ସ୍ୱୀକାର କରନ୍ତି ଆଉ କହନ୍ତି, ତୁମେମାନେ ପ୍ରୋଟେଷ୍ଟାଣ୍ଟ ଗଣ ଆମର ବାପ୍ତିସ୍ମ ରୀତି ନିକଟରେ ନତମସ୍ତକ ହୋଇଥାଅ। ମୁଁ ପଚାରିଥିଲି, ତୁମେମାନେ ଏହାକୁ ସେପରି କାହିଁ କରିଥାଅ? କହିଥିଲେ, ବାଇବଲର ଯେକୌଣସି ଅଧ୍ୟାୟକୁ ପରିବର୍ତ୍ତନ କରିବା ନିମନ୍ତେ କ୍ୟାଥୋଲିକ ମଣ୍ଡଳୀର ପୂର୍ଣ୍ଣ ଅଧିକାର ଅଛି, ଯଦି ସେମାନେ ସେପରି ଚାହାନ୍ତି। ମୁଁ କହିଥିଲି, ତାହା ଏକ ମିଥ୍ୟା କଥା। ସେ ପଚାରିଥିଲେ, ତୁମମାନେ ଏହା ନିକଟରେ ତେବେ କାହିଁକି ନତମସ୍ତକ ହୋଇଥାଅ? ଓହୋ, ତେବେ ତ ତୁମେ ନିରବ ହୋଇଯିବ। ମୁଁ ନୁହେଁ, ମୁଁ ଏଥିରେ ଆଦୌ ବିଶ୍ୱାସ କରେ ନାହିଁ, ଏହା ପରମେଶ୍ୱରଙ୍କ ବଚନ, ତାହା ହିଁ ସତ୍ୟ କଥା। ଲୋକ ଯଦି ଏହାକୁ ମାନିବାକୁ ଚାହାନ୍ତି ତେବେ ସେମାନେ ଏକାକୀ ଅଗ୍ରସର କରିବାକୁ ଅଛି। ମୁଁ ନିହାତି ପକ୍ଷେ ସତ୍ୟ କଥା କହିବାକୁ ହିଁ ଚାହେଁ ଏବଂ ସତ୍ୟ କଥା ହିଁ କହିଥାଏ। ସେହିସବୁ ଅନ୍ୟାନ୍ୟ ମତବାଦ ସହିତ ସେମାନେ ଯେ ବାହାରି ଆସିଥିଲେ ତାହାକୁ ଧ୍ୟାନ ଦିଅନ୍ତୁ। ମଣ୍ଡଳୀଟି ତାର ସମସ୍ତ ପ୍ରକାରର ପୁରାତନ ରୀତିନୀତିକୁ, ପୁଣି ଅନ୍ୟାନ୍ୟ ସକଳ ଅପଦାର୍ଥ ବିଷୟଗୁଡ଼ିକୁ ତହିଁରେ ମିଶାଇ ଦେଇଥିଲା। କିପରି ଧରଣର ଅକର୍ମଣ୍ୟ ପୁଣି ଅଜ୍ଞାନୀ ବ୍ୟକ୍ତିଗଣ ଏମାନେ ଅଟନ୍ତି। ପୁଣି ଏହା ସଂଖ୍ୟାଧିକ ଅଯୋଗ୍ୟ ସନ୍ତାନଗଣଙ୍କୁ ପୁଣି ଶିଥିଳ ମତବାଦୀଗଣଙ୍କୁ ଜାତ କରିଛି। ଆରମ୍ଭରୁ ଏହା ଶୈତାନ ଅଟେ। ପୁଣି ବାଇବଲ ଏହାକୁ ଯେ କହିଅଛି ତାହାକୁ ମୁଁ ଆପଣମାନଙ୍କୁ ପ୍ରମାଣ କରି ଦେଇପାରେ। ଯିଏ ଥିଲା, ଯିଏ ଅଛି, ଯିଏ ନାହିଁ, ସେ ପଶୁର ବିଷୟରେ ସମସ୍ତ ଜଗତ ଆଶ୍ଚର୍ଯ୍ୟାନିତ ହେଲେ। ଏହା କିପରି ଭାବେ ହୋଇପାରିଥିଲା, ଥିଲା ପୁଣି ନାହିଁ, ଏହା କିପରି ହେଲା? ସମସ୍ତ ଜଗତ ଏହା ବିଷୟରେ ଯେ ଆଶ୍ଚର୍ଯ୍ୟ ହେଲେ ଏପରି କଥିତ ହୋଇଥିଲା। ମୂର୍ତ୍ତି ପୂଜକ ରୋମ ଯେତେବେଳେ ଧର୍ମଯାଜକ ରୋମରେ ପରିଣତ ହେଲା, ଏହା କଦାପି ପରିବର୍ତ୍ତନ ହୋଇନଥିଲା। ରୋମିଓ ପଦ୍ଧତିଟି କେବଳ ସ୍ଥଗିତ ହୋଇଯାଇଥିଲା। ଏହି ଜଣେ ନୂତନ ରାଜା ଯେତେବେଳେ ସମ୍ରାଟ ହୋଇଥିଲେ, ସେ ଏକ ପ୍ରକାର ନୂତନ ଆଦେଶକୁ କେବଳ ବ୍ୟବସ୍ଥାପିତ କରିଥିଲେ। ମାତ୍ର ମୂର୍ତ୍ତି ପୂଜକ ରୋମ ରୂପେ ଏହା ଯେତେବେଳେ ପରିଚୟକୁ ଆସିଥିଲା, ପୁଣି କ୍ୟାଥୋଲିକ ମଣ୍ଡଳୀର ମାଧ୍ୟମରେ ଧର୍ମଯାଜକୀୟ ପଦ୍ଧତି ଦ୍ୱାରା ଏହା ଯେତେବେଳେ ପରିଚୟକୁ ଆସିଥିଲା, ଏହା ଆଦୌ ପରିବର୍ତ୍ତିତ ହୋଇନଥିଲା। କେହି ଜଣେ ପୁଅ ଯେତେବେଳେ ମୃତ୍ୟୁବରଣ କରନ୍ତି, ସେମାନେ ଅନ୍ୟ ଜଣଙ୍କୁ ସ୍ଥାପିତ କରନ୍ତି। ସେହି ଜଣ ମରିଗଲେ ଅନ୍ୟ ଜଣଙ୍କୁ ସେମାନେ ସ୍ଥାପିତ କରନ୍ତି। ସେହି ପଶୁ ଯିଏ ଥିଲା, ଯାହା ବର୍ତ୍ତମାନ ନାହିଁ ତଥାପି ଅଛି, ଯାହା ନାହିଁ ଯାହା ଅଦ୍ୟାବଧି ଅଛି, ଯିଏ ପୁଣି ବିନାଶକୁ ଯିବ। ପବିତ୍ର ଆତ୍ମା ଧର୍ମଶାସ୍ତ୍ର ବାଇବଲ ମାଧ୍ୟମରେ ଏପରି କହନ୍ତି। ବର୍ତ୍ତମାନ ଶୁଣନ୍ତୁ, ପୁଣି ଆଉ ଜଣେ ଉପସ୍ଥିତ ହେଲେ। ଆପଣମାନଙ୍କ ମଧ୍ୟରୁ ସମସ୍ତେ 17 ଅଧ୍ୟାୟକୁ ଧ୍ୟାନ ଦିଅନ୍ତୁ। ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ତାହା ତ ଶେଷ ବିପତ୍ତି ଅଟେ ଯାହାକୁ ଢଳା ଯାଇଥିଲା। ପୁଣି ମୋ ସହିତ କଥାବାର୍ତ୍ତା କରି କହିଲେ, ଏଠାକୁ ଆସ, ପୁଣି ମୁଁ ଦେଖାଇବି ଯେଉଁ ମହାବିଶ୍ୱା ବହୁ ଜଳାଶ ନିକଟରେ ଉପବିଷ୍ଟ, ତାହାର ଦଣ୍ଡ ତୁମକୁ ଦେଖାଇବି। ପ୍ରକାଶିତ ବାକ୍ୟ 12 ଅଧ୍ୟାୟକୁ ଧ୍ୟାନ ଦିଅନ୍ତୁ। ସେହି ଜଣକ ଏକ ସତୀକନ୍ୟା ଥିଲେ, ସେ ଜଣେ ପବିତ୍ର ନାରୀ ଥିଲେ। ସେ କିପରି ସୁନ୍ଦର ଭାବରେ ସେଠାରେ ଠିଆ ହୋଇ ରହିଥିଲେ। ମାତ୍ର ଏହି ସ୍ଥାନରେ ଆଉ ଜଣେ ସ୍ତ୍ରୀ ଲୋକ ଅଛି, ଯିଏକି ଜଣେ ବେଶ୍ୟା ବୋଲି ପରିଚିତ। ବେଶ୍ୟା ଏହାର ଅର୍ଥ ଦୁଶ୍ଚରିତ୍ରା, ତାହା କଣ? ଆସନ୍ତୁ ଏହାକୁ ଧାରଣା କରିବା କିମ୍ବା ଏହାକୁ ବିଶ୍ଳେଷଣ କରିବା। ମୋତେ କ୍ଷମା କରି ଦିଅନ୍ତୁ, ଖୁବ୍ ଚଞ୍ଚଳ ବଢୁ ଅଛି। ମୋ ପାଖରେ ଆଉ 15 ମିନିଟର ସମୟ ଅଛି, ଏପରି ବିଚାର କରି ଅଗ୍ରସର ହେଉଛି। ତେବେ ଆହୁରି ଗୋଟିଏ ଘଣ୍ଟେ ମୁଁ ଅଟକି ରହିବାକୁ ଯାଉଛି, ତେଣୁ ସୁସ୍ଥିର ହୋଇ ବସିଥାନ୍ତୁ। ଦେଖନ୍ତୁ, ଉତ୍ତମ କଥା, ଦେଖନ୍ତୁ, ଆସନ୍ତୁ ଏହାକୁ ବିଶ୍ଳେଷଣ କରିବା। ସେ ଜଣେ ଅପବିତ୍ର ସ୍ତ୍ରୀ ଲୋକ ଅଟେ। ଜଣେ ବେଶ୍ୟା କହିଲେ କଣ? ସେହି ଶବ୍ଦକୁ ବ୍ୟବହାର କରି କହିବା ନିମନ୍ତେ ମୁଁ ଘୃଣା କରେ। ମାତ୍ର ବାଇବଲରେ ଏହା ସେହିପରି ଭାବରେ ଲେଖା ଯାଇଛି। ଏହା ସେପରି ଜଣେ ନାରୀ ଅଟେ ଯିଏକି ଅତି ଉତ୍ତମ ଆଚରଣ ବିଶିଷ୍ଟ ନାରୀ ବୋଲି ଧାରଣା କରାଯାଏ। ପୁଣି ଅନ୍ୟାନ୍ୟ ପୁରୁଷଗଣଙ୍କ ସହିତ ବେଶ୍ୟାବୃତ୍ତିର କର୍ମ କରିଥାଏ। ପୁଣି ଜଣେ ନାରୀ ମଣ୍ଡଳୀକୁ ଯଦି ବୁଝାଏ, ତେବେ ଏହା ସେହି ମଣ୍ଡଳୀ ଯିଏକି ଖ୍ରୀଷ୍ଟିଆନ ବୋଲି ବୋଲାଏ, ଆଉ ଅନ୍ୟାନ୍ୟ ବିଷୟଗୁଡ଼ିକ ସହିତ ବ୍ୟଭିଚାର କର୍ମ କରିଥାଏ, ତାହା ସତ୍ୟ କଥା ଅଟେ ନା? ପୁଣି ସେ ଅନେକ ଜଳରାଶି ଉପରେ ଉପବିଷ୍ଟା, ବିଶାଳ ଜନତା, ପୁଣି ମହାଗୋଷ୍ଠୀୟ ଜନତାଙ୍କ ଉପରେ ଉପବିଷ୍ଟା। ପାଠ କରନ୍ତୁ, ପ୍ରାୟ 15 ପଦକୁ ପାଠ କରନ୍ତୁ, ଆଉ ଆପଣମାନେ ତାହାକୁ ବୁଝିବେ। ଦେଖନ୍ତୁ, କିମ୍ବା ଏଠାରେ 17 ପଦ ପର୍ଯ୍ୟନ୍ତ ପାଠ କରନ୍ତୁ, କିଛି କ ଉତ୍ତରେ ଆମେ ତାହାକୁ ଦେଖିବା। ସେହି ନାରୀ ଯିଏ ଅନେକ ଜଳରାଶି ଉପରେ ଉପବିଷ୍ଟା, ସେ ଜଣେ ବେଶ୍ୟା, କିପରି ଏକ ଭୟାନକ ବିଷୟ। ପୁଣି ଆମେ ଯଦି ଦିନକୁ ଦିନ କରି ଅନେକ ଗୁଡ଼ିଏ ଦିନକୁ ଲାଭ କରିପାରିଥାନ୍ତୁ, ତେବେ ସେହି ନାରୀକୁ ବିଶ୍ୱ ରୂପେ ନେଇ ପାରିଥାନ୍ତି। ପୁଣି କଇନ ଠାରୁ ଆରମ୍ଭ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ତାହାକୁ ଚିହ୍ନିତ କରିପାରିଥାନ୍ତି। ପୁଣି ମଣ୍ଡଳୀକୁ ସାଙ୍ଗଠନିକ କରିବା ନିମନ୍ତେ ସେ ଯେ ପ୍ରଥମ ମଣ୍ଡଳୀ ଅଟେ, ତାହା ଆପଣମାନଙ୍କ ନିକଟରେ ପ୍ରମାଣିତ କରିଥାନ୍ତି। ସକଳ ସଂଗଠନ ସେ ଜନନୀ ଅଟେ, ସେ ତ ପ୍ରତ୍ୟେକ ସଂଗଠନର ଜନନୀ ଅଟେ। ଧ୍ୟାନ ଦିଅନ୍ତୁ, ସେହି ସ୍ତ୍ରୀ ଲୋକ ଯିଏକି ଅନେକ ଜଳରାଶି ଉପରେ ଉପବିଷ୍ଟା, ହଁ ଅନେକ ଜଳରାଶି ଉପରେ ଉପବିଷ୍ଟା। ପୁଣି ଦ୍ୱିତୀୟ ପଦକୁ ଯେତେବେଳେ ଦେଖନ୍ତୁ, ଯାହା ସହିତ ରାଜାମାନେ KINGS ପୃଥିବୀର ରାଜାମାନେ ବ୍ୟଭିଚାର କରିଛନ୍ତି, ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାର ରୂପ ମଦିରାରେ ମତ୍ତ ହୋଇଛନ୍ତି। ଅନ୍ୟ ଅର୍ଥରେ କହିଲେ, ସେ ଖ୍ରୀଷ୍ଟୀୟ ମଣ୍ଡଳୀଟିଏ ହେବାର ବିଷୟକୁ ପ୍ରକାଶ୍ୟରେ ଘୋଷଣା କରୁଅଛି। ସର୍ବଶ୍ରେଷ୍ଠ ସୁନ୍ଦର ମଣ୍ଡଳୀ ବୋଲି ଆପଣଙ୍କୁ ଦେଖାଉଅଛି। ସେ ଯେ କିପରି ଭାବରେ ବସ୍ତ୍ରାନ୍ୱିତ ଅଟେ, ଖୁବ୍ ଅଳ୍ପ ସମୟ ମଧ୍ୟ ତାହାକୁ ଦେଖନ୍ତୁ। ମଣି ମୁକ୍ତାରେ, ପୁଣି ସୁବର୍ଣ୍ଣରେ, ଆଉ ମୂଲ୍ୟବାନ ପଥର ଗୁଡାକରେ ପୋଷିତା ଅଟେ। ସେମାନେ କହନ୍ତି, ଏହାପରି କିଏ ଅଛି? ପୁଣି ବ୍ୟଭିଚାରରେ ଭରପୁର, ତାହାର ବ୍ୟଭିଚାର କର୍ମରେ ଭରପୁର ଥିବା ଏକ ପିଆଲାକୁ ସେ ଆପଣ ହସ୍ତରେ ଧରିଥିଲା। ତାହାର ଅଶୁଚିତା କର୍ମ ଗୁଡିକ ପିତାର ଧର୍ମ ସିଦ୍ଧାନ୍ତ ତାହାଦ୍ୱାରା ଜନତାସେ ରାଜାଗଣଙ୍କୁ ପାନ କରାଉଥିଲା। ଆରେ ବା କେବଳ ଛୋଟ ପ୍ରାର୍ଥନାଟିଏ କରି ପକାନ୍ତୁ, ପୁଣି ପାପ କ୍ଷମାର ସ୍ଥାନରୁ ରକ୍ଷା ପାଇବାକୁ କେବଳ ପ୍ରାର୍ଥନା କରି ଦିଅନ୍ତୁ। ସେପରି ଧରଣର ଅନ୍ୟାନ୍ୟ ଶିକ୍ଷା ଗୁଡିକ ମଧ୍ୟ ରହିଛି, ତାହା ହିଁ ଅଟେ। ଆପଣମାନଙ୍କ ସ୍ଥିତି ସେପରି ହିଁ ଅଟେ, ତାହା ଈଶ୍ୱରଙ୍କ ବଚନ ଅଟେ ଯାହାକୁ ମୁଁ ପାଠ କରୁଅଛି। ଦେଖନ୍ତୁ ତତ୍ପରେ ସେ ମଧ୍ୟ ଦୂରକୁ ବୋହି ନେଇ ଗଲେ। ବର୍ତ୍ତମାନ ଆସନ୍ତୁ ଆମେ ଦେଖିବା, ଆପଣମାନେ ଜାଣିବାକୁ ଇଚ୍ଛା କରିପାରନ୍ତି, ତାହା ତୃତୀୟ ପଦ ଅଟେ, ଯଥୋଚିତ ବିଷୟ। ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନି ଯାଆନ୍ତେ। ମୁଁ ଜଣେ ସ୍ତ୍ରୀ ଲୋକକୁ ଗୋଟିଏ ଲୋହିତ ବର୍ଣ୍ଣ ପଶୁ ଉପରେ ବସିଥିବା ଦେଖିଲି। ଲୋହିତ ବର୍ଣ୍ଣ ଧନୀ ବ୍ୟକ୍ତି, ପୃଥିବୀ ପୃଷ୍ଠସ୍ଥିତ ସବୁଠାରୁ ଅତି ଧନଶାଳୀ ମଣ୍ଡଳୀ ଅଟେ। ସେମାନେ ଏଠାରେ ଚିତ୍କାର କରି କହନ୍ତି, ତା ସହିତ ଯୁଦ୍ଧ କରିବାକୁ କିଏ ସକ୍ଷମ ହୋଇପାରେ। ଜଗତରେ କେବଳ ଜଣେ ବ୍ୟକ୍ତି ସେପରି ଅଛନ୍ତି, ସମ୍ପୂର୍ଣ୍ଣ ଜଗତ ମଧ୍ୟରେ କେବଳ ଜଣେ ବ୍ୟକ୍ତି ସେପରି ଅଛନ୍ତି। ପୁଣି ରାଜା ନବୁଖଦ୍ନେଚରଙ୍କ ଦର୍ଶନଟି ଯେପ୍ରକାର ଥିଲା, ତଦନୁସାରେ କେବଳ ଜଣେ ବ୍ୟକ୍ତି ସାରା ବିଶ୍ୱରେ ସେପରି ଅଟନ୍ତି। ସେହି ଦଶ ଗୋଟି ଆଙ୍ଗୁଳି ସମସ୍ତ ସ୍ଥାନକୁ ଇତସ୍ତତ ଭ୍ରମଣ କରିଥାନ୍ତି। ତା ରୋମିଓ ଲୌହ ସ୍ୱରୂପ ସାମ୍ରାଜ୍ୟକୁ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିତ କରିଥାଏ। ପୁଣି ରୋମର ପୋପ ଯେ ପ୍ରକାର ଯୁକ୍ତିକୁ ଉପସ୍ଥାପନା କରିପାରନ୍ତି, ସେପରି ଧରଣର ଯୁକ୍ତିକୁ ଜଗତର ଅନ୍ୟ କୌଣସି ବ୍ୟକ୍ତି ଆଦୌ କରିପାରନ୍ତି ନାହିଁ। ରାଷ୍ଟ୍ରପତି ଆଇଜନ୍ ହାୱାର ଯୁକ୍ତରାଷ୍ଟ୍ର ଆମେରିକାକୁ କେବଳ କହିପାରନ୍ତି, ପୁଣି ଏହାର ଶାସନ ବ୍ୟବସ୍ଥାକୁ ମଧ୍ୟ ବିଶ୍ଳେଷଣ କରିପାରନ୍ତି। ପୁଣି ଏପରି ଅନ୍ୟାନ୍ୟ ଅନେକ ରାଷ୍ଟ୍ର ଅଛନ୍ତି ଯେଉଁମାନଙ୍କୁ ସେ କଥା କହିପାରନ୍ତି, ପୁଣି ତାହା ଆଦୌ ପ୍ରଭାବଶାଳୀ ହୋଇପାରେ ନାହିଁ। ମାତ୍ର କାଥୋଲିକ ଯାଜକ ସମାଜ ରୋମରେ ମତବ୍ୟକ୍ତ କରି କହିପାରନ୍ତି, ପୁଣି ସମସ୍ତ ରାଷ୍ଟ୍ର ଏହା ପ୍ରତି ସମ୍ମାନ ପ୍ରଦାନ କରିପାରନ୍ତି, ତାହା ସତ୍ୟ କଥା। ସେ ସେହି ସ୍ଥାନରେ ରହିଅଛି, ପୁଣି ସେ ଯେ କେଉଁ ସ୍ଥାନ ଅବସ୍ଥିତ ତାହାକୁ ଆମେ ଯେତେବେଳେ ଧ୍ୟାନ କରିବାକୁ ଯାଉଅଛୁ, ପୁଣି ସେହି ଜଣକ ସେ ଅଟେ ଅଥବା ନୁହେଁ, ପୁଣି ସେ ଯେ ଉପଯୁକ୍ତ ରୂପେ ଏହି ସ୍ଥାନରେ ଦୃଶ୍ୟ ଭାବକୁ ଆସିଅଛି ତାହାକୁ ଆମେ ଧ୍ୟାନ କରିବାକୁ ଯାଉଅଛୁ, ଯଥୋଚିତ ବିଷୟ। ମୁଁ ଜଣେ ସ୍ତ୍ରୀ ଲୋକକୁ ଗୋଟିଏ ଲୋହିତ ବର୍ଣ୍ଣ ପଶୁ ଉପରେ ବସିଥିବା ଦେଖିଲି, ପୁଣି ପଶୁର ସର୍ବାଙ୍ଗ ଈଶ୍ୱର ନିନ୍ଦା ସୂଚକ ନାମରେ ପରିପୂର୍ଣ୍ଣ, ମିଥ୍ୟା ଜନିତ ବାପ୍ତିସ୍ମ ଭ୍ରାନ୍ତିକର ବିତ୍ତ ବ୍ୟବସ୍ଥା ଲୋକମାନଙ୍କୁ ଅନ୍ଧ ରୂପେ ଚାଳନା ପ୍ରଦାନ କରୁଅଛି। ସେମାନଙ୍କୁ ଉପାସନାଳୟକୁ କେବଳ ଆସିବାକୁ ମନ୍ତ୍ରଣା ଦେଉଛି, ସେମାନଙ୍କୁ ନିଜ ନିଜର ପାପ ସ୍ୱୀକାର କରାଉଛି, ପୁଣି ସେ ପ୍ରକାର ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଷୟକୁ କରାଉଛି, ହେଲ୍ ମେରି କହିବାକୁ ପୁଣି ପଶ୍ଚାତ କରିବାକୁ ଶିକ୍ଷା ଦେଉଛି। ଅଜ୍ଞତା ବୁଦ୍ଧିହୀନତା ଲୋକେ ନାଗରିକ ବିଚାର ବୁଦ୍ଧିକୁ ଲାଭ କରିଥିବା ସତ୍ତ୍ୱେ ସେପରି ଧରଣର ବିଷୟଗୁଡ଼ିକୁ ଯେ କିପରି ବିଶ୍ୱାସ କରିପାରନ୍ତି ତାହାକୁ ମୁଁ ଆଦୌ ବୁଝିନଥାଏ। ଶବ୍ଦ ମସ୍ତକକୁ ଧାରଣ କରିଅଛି, ଆପଣମାନେ ସେଠାରେ ପୁନଃସ୍ଥିତ ସେହି ସୈତାନ ଯିଏକି ସର୍ବତ୍ର ବ୍ୟାପ୍ତ, ଏହି ଲୋହିତ ବର୍ଣ୍ଣ ସର୍ପ ସେହି ପଶୁଟି ପୁଣି ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଷୟ ତାହା ସପ୍ତ ମସ୍ତକ ପୁଣି ଦଶ ସିଂହକୁ ଧାରଣ କରିଅଛି। ଆଉ ସେହି ସ୍ତ୍ରୀ ଲୋକଟି ଏକ ମଣ୍ଡଳୀ ଅଟେ, ପୁଣି ସେ ଲାଭ କରିଥିବା ପଶୁଟି ତାହା ଏକ ଶକ୍ତି। ରୋମାନ କ୍ୟାଥୋଲିକ ମଣ୍ଡଳୀଟି ତାହା ଥିଲା, କିନ୍ତୁ ତାହା ରୋମାନ କ୍ୟାଥୋଲିକ ମଣ୍ଡଳୀକୁ ଶକ୍ତିକୁ ଲାଭ କରିଥିଲା, ଏଠାରେ ମଣ୍ଡଳୀକୁ ବର୍ତ୍ତମାନ କଥାବାର୍ତ୍ତା କରୁଅଛି। ଆଉ ସେହି ସ୍ତ୍ରୀ ଲୋକ ବାଇଗଣିଆ ଓ ଲୋହିତ ବର୍ଣ୍ଣ ବସ୍ତ୍ର ପରିହିତା, ପୁଣି ସୁବର୍ଣ୍ଣ ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା, ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତା ଘୃଣ୍ୟ ପଦାର୍ଥ ଓ ତା ବ୍ୟଭିଚାର ରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ, ସେହି ସ୍ଥାନରେ ସେ ଅବସ୍ଥିତ। ପୁଣି ଏହା ଯେ ତାହା ଅଟେ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ମଣ୍ଡଳୀ ତାହାକୁ ବୁଝନ୍ତି, ଏହା ସେପରି ଅଟେ ନା, ତାହାକୁ ସେହିପରି ହୋଇ ରହିବାକୁ ହିଁ ଅଛି। ସେଠାରେ ଆଦର୍ଶ ସୂଚକ ହୋଇ ଅବସ୍ଥିତ ଅଟେ, କେବଳ ପରକୁ ପର କରି ପାଠ କରି ଚାଲନ୍ତୁ, ପୁଣି ସେ ଯେ କିଏ ତାହାକୁ ଆମେ ଲକ୍ଷ୍ୟ କରିବୁ। ଆଉ ତାର କପାଳରେ ଏହି ନିଗୁଢ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ ବେଶ୍ୟମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ଜନନୀ। ଉତ୍ତମ କଥା, ହେ ପ୍ରୋଟେଷ୍ଟାଣ୍ଟ ଗଣ, ଏହା ସେହି କ୍ଷେତ୍ର ଅଟେ ଯେଉଁ ସ୍ଥାନରେ ଆପଣମାନେ ନିଶେଷଣ ହୋଇଥାନ୍ତି। ସେ ଯେ ବ୍ୟଭିଚାରିଣୀ ତାହାକୁ ଆପଣମାନେ ସ୍ୱୀକାର କରିବେ, ମାତ୍ର ସେ ଜଣେ ଜନନୀ ଥିଲା, କାହାର ପୁତ୍ରଗଣର କି ବେଶ୍ୟମାନଙ୍କର ଜନନୀ ଥିଲା, ତାହା ଜଣେ ନାରୀ ହିଁ ହେବ, ଏହା ସତ୍ୟ କଥା ଅଟେ ନା, ତେବେ ତାହା ତ ଏକ ମଣ୍ଡଳୀ ଅଟେ, ତାହା ସତ୍ୟ କଥା ଅଟେ ନା, ତେବେ ତ ସେ ମାତୃମଣ୍ଡଳୀ ଅଟେ, ସେ ସେପରି ଅଟେ। ମାର୍ଟିନ ଲୁଥର କେଉଁ ସ୍ଥାନରୁ ଆସିଥିଲେ, କ୍ୟାଥୋଲିକ ମଣ୍ଡଳୀୟ ମତବାଦରୁ ଆସିଥିଲେ, ଏହି ସକଳ ସନ୍ତାନଗଣ କେଉଁ ସ୍ଥାନରୁ ଆଗତ ହୋଇଥିଲେ, କ୍ୟାଥୋଲିକ ଧର୍ମମତରୁ, ସେମାନଙ୍କ ସମାନ ଧର୍ମଶିକ୍ଷାକୁ କହିଁରୁ ଆଗତ କରୁଛନ୍ତି, ପୁଣି ଆପଣମାନେ ତା ନିକଟରେ ନିଜର ମସ୍ତକକୁ ଅବରୋଧ କରୁଛନ୍ତି। ଜେଫରସନ୍ ଭିଲ୍ର ଜଣେ ଏକ ଆଭୂଷଣପୂର୍ଣ୍ଣ ସ୍ତ୍ରୀ ଲୋକ ଏକ ସୁଚରିତ୍ରା ଉପଯୁକ୍ତ କୁମାରୀ କନ୍ୟାକୁ ପ୍ରସବ କରିପାରନ୍ତି, ତାହା ସତ୍ୟ କଥା ଅଟେ। ପୁଣି ସେ ଯଦି ଇଚ୍ଛା କରନ୍ତି ତେବେ ସେ ବିଶୁଦ୍ଧା ନାରୀଟିଏ ହୋଇପାରନ୍ତି। ପୁଣି ଲୁଥରାନ୍ ମଣ୍ଡଳୀଟି ଠିକ ସେହିପରି ଧରଣ ଆଚରଣକୁ ସମ୍ପୂର୍ଣ୍ଣ କରିପାରନ୍ତି। ପୁଣି ମେଥଡିଷ୍ଟ ଆଉ ବ୍ୟାପ୍ଟିଷ୍ଟ ଆଉ ପ୍ରେସବିଟେରିଆନ୍ ତଥା ଅନ୍ୟାନ୍ୟ ସକଳ ମଣ୍ଡଳୀ ସୁଦ୍ଧା ସେପରି ଧରଣର ସଦାଚରଣକୁ କାର୍ଯ୍ୟକାରୀ କରିପାରନ୍ତି। କିଛି ଦିନ ନିମନ୍ତେ ସେପରି ଧରଣର ଏକ ଧର୍ମମୟ ଜୀବନକୁ ଯାପନ କରିପାରିଥିଲେ। ଯେତେବେଳେ ସେମାନଙ୍କ ସଂସ୍ଥାପକଣ ସେହି ସ୍ଥାନରେ ଥାଇ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ, କିନ୍ତୁ ଯେତେବେଳେ ସେମାନେ ପ୍ରେକ୍ଷାଳୟକୁ ଯାଆନ୍ତି, ନାଚ ତମାସା ଗୁଡ଼ିକୁ ଦୂରଦର୍ଶନ କାର୍ଯ୍ୟକ୍ରମ ଗୁଡ଼ିକୁ ଉପଭୋଗ କରିବାକୁ, ଧୂମ୍ରପାନ କରିବାକୁ, ପୁଣି ସେ ପ୍ରକାର ଅନ୍ୟାନ୍ୟ ଘୃଣାଯୋଗ୍ୟ କର୍ମ ଗୁଡ଼ା କରିବାକୁ ପ୍ରେରିତ ହୁଅନ୍ତି। ଏହା ଯେ ନିରାଟ ସତ୍ୟ କଥା ତାହାକୁ ଆପଣମାନେ ଜାଣନ୍ତି। ରବିବାର ଦିନ ଘରେ ବସିଯାଇଥାନ୍ତି, ଏହା କିପରି ଧରଣର ଏକ ବିଷୟ, ଯେହେତୁ ଆପଣମାନଙ୍କର ବେଶ୍ୟା କନ୍ୟାଗଣ ସେମାନଙ୍କ ଜନନୀ ପରି ବ୍ୟବହାର କରନ୍ତି, ତାହା ପ୍ରକୃତରେ ତଦ୍ରୁପ ହିଁ ଅଟେ, ତାହା ପ୍ରକୃତରେ ସେପରି ହିଁ ଅଟେ। ବର୍ତ୍ତମାନ ସେହି ରଙ୍ଗଟି ଯେ କେଉଁ ସ୍ଥାନରେ ଅବସ୍ଥିତ ଆସନ୍ତୁ ତାହା କେତେବେଳେ ଧ୍ୟାନ କରିବା। ସେ ଯେ ବେଶ୍ୟାମାନଙ୍କର ଜନନୀ ବାଇବଲ ଏପରି ମତବ୍ୟକ୍ତ କରିଥାଏ, ପୁଣି ସେହି ଜଣକ ଯେ ମୂର୍ତ୍ତିପୂଜକ ରୋମ୍ କିମ୍ବା ଶ୍ରୀମତୀ ଧର୍ମଯାଜକ ରୋମ୍ ତଥା କ୍ୟାଥୋଲିକ ମଣ୍ଡଳୀ ଯେ ଥିଲା ଏହାକୁ ପ୍ରତ୍ୟେକ ଜାଣନ୍ତି। କିଛି ସମୟ ମଧ୍ୟରେ ପୃଥିବୀ ପୃଷ୍ଠରେ ତାହାକୁ ଯଥାସ୍ଥାନରେ ଉପସ୍ଥାପନ କରି ମୁଁ ଆପଣଙ୍କୁ ତାହାକୁ ଦେଖାଇଦେବି। ପୁଣି ଯଥାର୍ଥ ରୂପେ ସେ ଯେ କେଉଁ ସ୍ଥାନରେ ପ୍ରବେଶନ କରିଅଛି ତାହା ମଧ୍ୟ ଦେଖାଇଦେବି। ଯଥୋଚିତ ବିଷୟ ସେ ଯେ କେଉଁ ସ୍ଥାନରେ ଅଛି ଆଉ ସେ ଯେ କିଏ, ଯେହେତୁ ବାଇବଲ ସେପରି କହିଅଛି, ମୁଁ ନୁହେଁ ବାଇବଲ କହିଅଛି। ପୁଣି ଏପରି କହିଅଛି ଯେ ତାପରେ ଏକାଧିକ କନ୍ୟା ମଣ୍ଡଳୀ ଗୁଡାକ ଆପଣଙ୍କ ଅନୁଗାମୀ କରାଯାଇଅଛି, ଉଚିତ ବିଷୟ ବର୍ତ୍ତମାନ। ତେଣୁ ମେଥଡିଷ୍ଟ ପୁଣି ବ୍ୟାପ୍ଟିଷ୍ଟ ଓ ଲୁଥରାନ୍ ତଥା ସେପରି ଅନ୍ୟାନ୍ୟ ସକଳ ମଣ୍ଡଳୀ ଗୁଡାକ ଆପଣ ଯେ କେଉଁଠୁ ଆଗତ ତାହାକୁ ଦେଖନ୍ତୁ, ବେଶ୍ୟାମାନଙ୍କର ଏକ ଜନନୀଠାରେ ଆଗତ ଅଟନ୍ତି। ସେମାନେ ଯଥୋଚିତ ରୂପେ ଜୀବନଯାପନ କରି ରହିଥିଲେ, ତଥାପି ଆଲୋକ ଯେତେବେଳେ ପ୍ରଜ୍ୱଳିତ ହେବାରେ ଆରମ୍ଭ କରିଥାଏ, ଗ୍ରୀଷ୍ମକାଳ ଏକ ଦଳ ମୃଗ ପରି ଏହା ଅଟେ। କୌଣସି ଏକ ଉଠିଆ କ୍ଷେତ ମଧ୍ୟରେ କିମ୍ବା ସେପରି ଦଳ କୌଣସି ଏକ ଚଳା ସ୍ଥାନରେ ଯେଉଁଠାରେ ଏଗୁଡ଼ିକ ଚରୁଥାନ୍ତି ସେହି ସ୍ଥାନଟି ଆଡ଼କୁ ଆଲୁଅ ପକାନ୍ତୁ, ଆଉ ଦେଖିବେ ଯେ ଆଲୁଅ ପଡ଼ିବା ମାତ୍ରେ ସେଗୁଡ଼ାକ ପାରୁ ପର୍ଯ୍ୟନ୍ତ ତାହାକୁ ବାଧା ଦେବାକୁ ଚେଷ୍ଟା କରିଥାନ୍ତି। ସେହିପରି ଭାବରେ ପୁରାତନ ନୀତିଗତ ମଣ୍ଡଳୀ ଗୁଡାକୁ ଈଶ୍ୱରବିହୀନ ମଣ୍ଡଳୀ ଗୁଡାକୁ ଆପଣମାନେ ସୁସମାଚାର ପ୍ରଚାର କରନ୍ତୁ, କିମ୍ବା ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସତ୍ୟତାକୁ ସେଗୁଡ଼ାକ ମଧ୍ୟ ପ୍ରଚାର କରନ୍ତୁ, ପୁଣି ସେମାନଙ୍କୁ ଲକ୍ଷ୍ୟ କରିଥାନ୍ତୁ। ସେପରି ଧରଣର ଏ ପ୍ରକାର ବିଷୟରେ ଆମେ ବିଶ୍ୱାସ ରଖୁନା, ସେପରି କୌଣସି ଶିକ୍ଷାକୁ ମୁଁ ବିଶ୍ୱାସ କରେ ନା। କାହିଁକି ପ୍ରଥମରୁ ଆପଣ ଯେ କିଏ ତାହାକୁ ଆପଣ ଜାଣନ୍ତି, ତାହା ସତ୍ୟ କଥା, ତାହା ପ୍ରକୃତରେ ଯୁକ୍ତି ଯୁକ୍ତ ବିଷୟ ଅଟେ। ହେ ଭାଇ, ଆପଣ ମଣ୍ଡଳ ବିରୋଧରେ ମୁଁ କିଛି ଅଭ୍ରାନ୍ତ ଯୁକ୍ତିକୁ ପ୍ରକାଶ କରୁନାହିଁ। ଆପଣମାନେ ସେହି ସ୍ଥାନରେ ଏପରି ଲୋକମାନଙ୍କୁ ଲାଭ କରିଛନ୍ତି ଯେଉଁମାନେ କି ମୁକ୍ତ ଅଟନ୍ତି। ମୁଁ କ୍ୟାଥୋଲିକ ଲୋକମାନଙ୍କ ବିରୁଦ୍ଧରେ କିଛି କହୁନାହିଁ, ମୁଁ ବ୍ରାଣ୍ଡନାମ ଆରାଧନାଳୟର ସଭ୍ୟମାନଙ୍କୁ ଯେତିକି ସ୍ନେହ କରେ ଠିକ ସେହିପରି ସମସ୍ତେ ମୁଁ କ୍ୟାଥୋଲିକ ମଣ୍ଡଳୀ ସଭ୍ୟମାନଙ୍କୁ କରିଥାଏ। ବନ୍ଧୁଗଣ, ଏହା ତୁମମାନଙ୍କ ନୁହେଁ ଯେଉଁମାନଙ୍କୁ ଚିତ୍କାର କରି କହିବାକୁ ମୁଁ ଯତ୍ନ କରୁଅଛି, ଏହା ମେଥଡିଷ୍ଟ ବ୍ୟାପ୍ଟିଷ୍ଟ କିମ୍ବା ବ୍ରାହ୍ମଣ ଉପାସନାର ଆପଣମାନ ପରି ସଭ୍ୟମାନଙ୍କ ନିମନ୍ତେ ନୁହେଁ। ମୁଁ ଚିତ୍କାର କରି କହୁଥିବା ବ୍ୟକ୍ତିଗଣ ଆପଣମାନେ ନୁହନ୍ତି, ଏହା ତ ସେହି ପାପ ଅଟେ ଯାହାକୁ ଆପଣମାନଙ୍କ ଉପରେ ନଦୀ ଦେବା ନିମନ୍ତେ ଆପଣମାନେ ସୈତାନକୁ ସୁଯୋଗ ଦେଉଛନ୍ତି। ଯେହେତୁ ଆପଣ କେବଳ ଯେହେତୁ ଆପଣମାନେ ଆରାଧନାକୁ ଯାଇଥାନ୍ତି, ତେଣୁ ଆପଣମାନେ ଯେ ପରିତ୍ୟାଗ ଲାଭ କରିସାରିଅଛନ୍ତି ଏପରି ବିଚାର କରିଥାନ୍ତି। ଯୀଶୁ କହିଥିଲେ, କେହି ଜଳରେ ପୁଣି ଆତ୍ମାରେ ଜାତ ନ ହେଲେ ସ୍ୱର୍ଗରାଜରେ ପ୍ରବେଶ କରିପାରିବ ନାହିଁ। ପୁଣି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଆପଣମାନେ ଯେତେବେଳେ ପାଇଥାନ୍ତି, ବିଶ୍ୱାସୀଗଣଙ୍କ ସହିତ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ତାହା ତ ଅତି ସିଧାସଳଖ ଅକାଟ୍ୟ ଯୁକ୍ତି ଅଟେ। ଏ ଭାଇ, ତାହା ତ ବାଇବଲରୁ ଉପଲବ୍ଧ ଏକ ଅକାଟ୍ୟ ପ୍ରମାଣ ଅଟେ। ଯୀଶୁ ଏପରି ଆଦୌ କହିନଥିଲେ ଯେ ହୋଇପାରେ ଏହିସବୁ ଚିହ୍ନ କେତେକଙ୍କର ସହିତ ଅନୁବର୍ତ୍ତୀ ହେବ, ମାତ୍ର ସେ କହିଥିଲେ ଏଗୁଡ଼ିକ ସେମାନଙ୍କର ଅନୁବର୍ତ୍ତୀ ହେବ। ଆରେ ବା, ସେମାନେ ଏପରି କହିଥାନ୍ତି ଯେ ତାହା ପ୍ରେରିତଗଣଙ୍କ ନିମନ୍ତେ କେବଳ ଯେ କୁହାଯାଇଥିଲା ସେପରି କଥାକୁ ମୁଁ ଏତେବେଳେ ବିଶ୍ୱାସ କରେ। ମୁଁ ଏପରି ବିଶ୍ୱାସ କରେ ଯେ ପ୍ରେରିତମାନଙ୍କ କର୍ମର ପ୍ରଭାବଟି କେବଳ ଥରକର ପାଇଁ ହୋଇଥିଲା, ପୁଣି ଆରମ୍ଭ ସମୟରେ ତାହା ପୂର୍ବେ ସେପରି ହୋଇଥିଲା। ଗତ ରାତିରେ ସେହି ସମାନ ବିଷୟବସ୍ତୁରେ ଆମେ ଦେଖିଥିଲୁ ଯେ ସେ ଆପଣା ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରି ରହିଥିଲା। ପୁଣି ଆଲୋକ ପ୍ରଦାନ କରିବା ନିମନ୍ତେ ପ୍ରତ୍ୟେକ ମଣ୍ଡଳୀକୁ একটি করে নক্ষত্র প্রদান করে যা তা সত্য কথা ঠিক সেইপরি ভাবে যেপর কি কে জন পীড়িত সেই স্থানে অন্য জন পীড়িত অন্য এক স্থানে পুরি আউ জন পীড়িত অন্য কোন স্থানে পুরি অন্য জন পীড়িত কোশি অন্য এক স্থানে থিলে যে মানে সত্য আত্মা থিলে আমার বিষয়বস্তুর আরম্ভে সপ্ত মন্ডলী পীড়িত হওয়ার অভিপ্রায় পরমেশ্বর সম্মুখে দণ্ডায়মান হয়েছিল হে ভাই হইপরে ব্যাপটিস্ট অথবা মেথডিস্ট কেক ছোটখাট ধর্ম শিক্ষার সহ আপনার জীবন নির্বাহ করে থাকে পুনি এদ্বারা পরিচালিত হয়ে পারে তথাপি এটি আপনার ধ্যান দিও কেবল থরক নিমন্তে বাইবল প্রতি দৃষ্টি করে এই প্রতি ধ্যান দিও তাহা সত্য কথা আমেন মু ঠিক এটি বলে ধার্মিক বিষয় অনুভব করে আমেন আজ্ঞা হ্যাঁ আপনার সেই স্থানে বিদ্যমান তাহলে ধ্যান দিও এয়া খন্ড খন্ড করে পকাও অছি মাত্র কৌশি প্রকার সদস্যগণ কৃপস্থানে অছি এয়া কৌশি প্রকার কিছু প্রকার আদৌ করে পার না সেখানে মোর মা বসছি সে মতো জুলাপ তেল খাইব নিমন্তে অভ্যস্ত করুলে আমি ছোট ছোট পিলা থিলু আমি সপ্তাহ প্রতিদিন এপরিকি রবিবার দিন মধ্যে জব অটার পিঠা আর সিম্ব ফল ভোজন করুলু যে কোন প্রকার হোক না কাহি মতো নিহতি পক্ষে ঔষধ সেবন করা হি পড়ুছিল প্রতি শনিবার রাতে সে মতো জুলাপ দিয়ে সে মতো জুলাপ তেল খাইব দে প্রতি শনিবার রাতে মু নিজ নাকু এইপরি ভাবে ধর রাখুলি পরিহাস কলা ভাল মু আদৌ কু না মু নিজ নাকু চাপি ধরুলি পুড়ি কুলি মা মু সহদেলা আদৌ গ্রহণ করে না পারে এয়া মতো খুব পীড়িত করে থাকে আউ সে মতো কুলে এয়া তুমি যদি পীড়িত ন করে তবে এয়া তুম নিমন্তে কিছু উপকার করে না পারে এই কথাটি ঠিক সেইপরি ভাবে অটে আপন মানুষ উত্তেজিত করে থাকে এ আপন মানুষ চিত্ত কু সেপরি করে থাকে পাচক প্রাণীর ব্যবস্থা কু এ সুচারুপে কাজ করাই থাকে তবে যে আপন মানে সম্পূর্ণ সুসমাচার কু হজম করে পারি থাকে লুথর সে ধার্মিকতাবাদ সহিত আগে বড়ি আসলে কাহি সে কেবল লে পরবর্তী কালে এখন সাংগঠনিক করে পকাই আজ্ঞা হ্যাঁ আমার এ এক মন্ডলী অটু জন ওয়েসলি ধার্মিকতাবাদর সত্যতা কু লাভ করে কাহি সে কেবল লে সে সবকিছু বিষয় কু কালক্রমে সাংগঠনিক করে পকাই সে কে মু ভিন্ন প্রকার দেখে সে কে লুথর তা সঠিক লা নিশ্চয় মাত্র এপরি অটে সে কিয়ে যুগ পাই লুথর জড়ে তারা লে মাত্র এতবে ওয়েস্ট উপস্থিত আৎপরে সমস্ত লুথরান সে পূর্বস্থাকে ফেলে যাই সে অচল হয়ে পড়ে যেহেতু সে তা পাশুড়ি পকাই করে নিলে এতবে সমস্ত তো নুহতি মু লুথরান মন্ডলী কু অর্থ করে কহে লুথরান মান মধ্যে অদ্যাবধি উত্তম স্বভাব বিশিষ্ট লোক অনেক পবিত্রত্ব সে ভরপুর অটান্তি তা সত কথা কিন্তু মু কেবল লুথরান মান অর্থ করে কই থাকে হ্যাঁ কেবল সে নিমন্তে মু এপরি কথা কই থাকে এয়া সত কথা মাত্র সেই যুগ সে সমস্ত মন্ডলী পরি পথক ফেরি যাই যথোচিত বিষয় তৎপরে সেই স্থান প্রবেশ করে যে তাগ মধ্যে সে কড়াই নেই তৎপরে সর্বপ্রথম বিষয় যা কি অনুগামী হয়েছিল তাহলে আপনার সমস্তে জাঁতি ওয়েস্টলিং যুগ উত্তরে সেটা পেন্টিকোস্টাল যুগটি আগমন করেছিল পুনি পর ভাষার কথাবার্তা করুবা দ্বারা সে পবিত্রত্ব লাভ করে বিস্ময়জনক মেথডিস্ট মানে পুনি নাজির মানে পুনি পবিত্রবাদীগণ এপরি কহতে বা এ শৈতান কর্ম পুনি আপনার যে কোণ করে তাহলে দেখিলে কি আপনার পবিত্র আত্মা পরিহাস করে পুনি আজ আপনার যে কেউটে উপস্থিত তাকে দেখিপারতে কি এ সত্য কথা আপনার প্রকৃতরে তাহি করে নিশ্চিত রূপে আপনার সেপরি করে পুনি আলোকরে চালিবা নিমন্তে আপনার কৃতকার্য হয়ে পড়ে পুনি তোমার পেন্টিকোস্ট গণ তোমার বর্তমান এপর ইত্যাদি কু ইতি নিশ্চিত হয়ে পড়ে আস যে এই লাউদিকা মন্ডল যুগটি এপর ইসতুষ্ট হয়ে পড়েছে যে পরমেশ্বর তোমার আপনার মুখর বর্তমান উদ্গার করছেন সত্য কথা অটে তা প্রকৃতরে যথোচিত বিষয় অটে আপনার মানে পচারি থাকে পরভাষা কহবার বিষয় আপনার বিশ্বাস করতে কি আজ্ঞা হ্যাঁ আপনার পরভাষা কথা কথাবার্তা করলে কি আজ্ঞা হ্যাঁ মু এ নিমন্তে পরমেশ্বর মহিমা কীর্তন করে আজ্ঞা হ্যাঁ মু তো বহুবার পরভাষার কথাবার্তা করেছি পুনি এয়া যে ঈশ্বর শক্তি অটে এপরি মু বিশ্বাস করে হ্যাঁ মু প্রাথমিক প্রমাণে বিশ্বাস রাখে না বর্তমান পরভাষার কথাবার্তা করবার প্রমাণ কু বিশ্বাস করে না মাত্র মু এতে বিশ্বাস করে যে পরমেশ্বর ঠার এপরি শক্তি রয়েছে যা আপনার পরভাষার কথাবার্তা করা পুনি চিহ্ন গুড়ি ও অদ্ভুত কর্ম গুড়া অনুসরণ করাইবা প্রেরণা দিয়ে থাকে আজ্ঞা হ্যাঁ তাহাই অটে পুনি সেই স্থানে শৈতান অন্য এক বিভৎসকর দৃশ্য কু পুরাতন পাপী কু অবস্থাপিত করাই থাকে এপরি জন ব্যক্তি কু যে পরিহাস করে পুরি এবার যে ধর্মাত্মা কু পাই এপরি ধরনের ব্যবহার কু প্রদর্শন করাই থাকে পুনি আপনার মধ্যে প্রত্যেক জন অর্থাৎ পিলগ্রিম হোলিনেস আউ হোলিনেস পুনি নাজারিন পুনি আপনার মধ্যে আহ অনেক পছকু ফেরি চাইলে আউ কই তারে হে মু সেতির কোনসি গটি বাত বিষয় কু আবশ্যক করে না ও আরে বা অনুগ্রহ হেউ আপনার পবিত্রতা যদি পাই সাইতিলে কিবা ঈশ্বর এক অংশ কিছু সত্তা যদি আপনার হৃদয় মধ্যে বাস করে রয়েছে পুরো আপনার যে প্রকার হওয়ার লা তদনুসারে পবিত্রকৃত হয়েছেন তাহলে ঈশ্বর শক্তি এখন আপনার বুঝিপার যীশু সে কে কি যে তুমি মশাকু যাই থাকে তবে মতো যাই থাকে নিশ্চিত রূপে পবিত্রীকরণ বিধানটি যদি পবিত্র আত্মার এক অংশ হয়ে যিয়ে আপনার পবিত্রকৃত করে পরিষ্কার করে আপনার যদি তাকে লাভ করেছেন তবে সে যেত আসতে আপনার তাঁর অন্য সকল বিষয় বুঝিযে এই হস্তটি অন্য হস্তকে বুঝি অছি এই মস্তকটি সে পাদকে বুঝি সারি অছি এয়া শরীরের এক অংশ বিশেষ পুনি নটি আত্মিক উপাদান অছি সে বিষয়ে বাইবল কই অছি ভাবাদি গণ শিক্ষক গণ প্রচারক গণ পুরে পুরে অনেক কিছু পুরে পরভাষার অর্থ প্রকাশ বড়ভাষার কথাবার্তা করা বিষয় অলৌকিকতা আরোগ্যতা এয়া তাহার প্রত্যেক অনুপ্রমাণ বুঝি পারিব ও আপন তো শীতল পড়ে থাকে সে প্রকার আচরণ করিবা পাই মু আদৌ চাহে নাহি আ এঠে সর্বত্র অতি উৎসাহ বিষয় দেখিবাকে মিলু অছি এয়া সেপরি হেউ নাহি কি তাহি সত্য কথা কাহিকি কাহিকি আমরা মানে সংস্থাপিত হয়ে সারি আপনার মানক মন্ডলী সেপর কথা কু কই পুরি আপনার যে এখন কই পারি নথিলে এই তাহার কারণ তথাপি আপনার মান মধ্যে অধিকাংশ মেথডিস্ট গণ বাহারি আসলে পুরি পবিত্র আত্মা কু লাভ করে কেতেক ব্যাপ্টিস্ট গণ বাহারি আসলে পুরি পবিত্র আত্মা কু লাভ করে আজ্ঞা হ পুরি আপনার মানে মধ্যে আপনার মান মধ্যে অনেক হোলিনেস গণ বাহারি আসলে আ পবিত্র আত্মা কু লাভ করে কাহিকি মন্ডলী কোণ কই আপনার তাহলে খাতির করে আপনার তো আলোকের গমন করে আমেন কোণ যে ঘটি তাহলে আপনার ভুক্তি করে তাহলে ঈশ্বর ঘটে আপনার জাঁড়ে পুরো আপনার তন্মধ্য কেবল গমনাগমন করে পুরাতন কু পুরাতন হয়ে রহবা দিও সেই পুরাতন নারী আপনার অতি পুরাতন মাতা সহ রহবা দিও সে তো পূর্ব করে আসি আপনার বেশী পরি ব্যবহার করুছি সে ব্যবস্থাপিত হয়ে সারি অছি পুরি ক্যাথলিক মন্ডলীটি যেতে সংগঠন রূপকু ধারণ করেছিল তাই সমস্যার আরম্ভ কু সূত্রপাত করেছিল তারপরে লুথরান মন্ডলীটি সুদ্ধা সাংগঠনিক রূপকু ধারণ করে নেই এরপরে মেথডিস্ট মন্ডলী সুদ্ধা সংস্থায়ী হয়ে যাই তারপরে ব্যাপটিস্ট মন্ডলী সুদ্ধা সংস্থায়ী হয়ে যাই পুরি বর্তমান 696টি বিভিন্ন ধরনের সংস্থা দেখা মিলে আউ পেন্টিকোস সুদ্ধা সেই সমান ধরনের নীতি কু গ্রহণ করে সারি অছি গৌরবজনক কিপরি ধরনের ঘটনা সে যে এক সংস্থা মধ্যে আদৌ নাহান্তি তাহলে পরমেশ্বর প্রমাণ করুছন্তি সে তো আত্মা প্রতি পবিত্র আত্মা প্রতি হালেলুয়া হালেলুয়া আজ্ঞা হ আপনার সংস্থাটি যে কিপরি এখন সে আদৌ খাতির করতে না এত এক মূর্খ তার বিষয় এত ক্যাথলিক সহ জড়িত পুরি এর মধ্যে ফেরি যাওছি পুরি যে চিহ্ন অধিকারী সে অটে আপনার সেই সমাজ চিহ্ন গ্রহণ করা অছি দূত এপরি কহতি না কি হে আম্ব লোক মানে তুমি সমাজ মধ্যে বাহারি আস আ পৃথক হুও তার সকল পাপর ভাগি ন হুও পুরি আমি তোমাকে গ্রহণ করিবা তার অশুচি পদার্থ কু স্পর্শ কর না পুরি আমি তোমাকে গ্রহণ করিবা পবিত্র আত্মা সে প্রকার কহুছন্তি যে কেই ব্যক্তি সেই পশুর চিহ্ন ধারণ করে কিংবা তার সংখ্যক ধারণ করে তাপরে চিন্তা করে দেখিবা নিমন্তে আমার পাখে যদি সময় হইথান্তা মোর সময় শেষ হেউছি তার সংখ্যাটি কোন গোটে স্ট্যান্ড বাদ আস এপরি আমি অন্য এক প্রতিমা নির্মাণ করু আসন্তু অন্য এক সংগঠন কু আমি প্রস্তুত করু ক্যাথলিক মন্ডলীটি যেতে বিরাট আমার মন্ডলী সুদ্ধা সেটি বিরাট অটে আউ আমরা সুদ্ধা করে থাও পুনি সেমানে তাঙ্ক মন্ডলীরে যেতিকি পরিমাণ উপাসনা নিগণ্ড লাভ করিছন্তি আমরা সুদ্ধা সেতিকি সংকেক উপাসনা কার্যক্রমকু আমমানক মন্ডলীরে লাভ করিছু আস সেমানক পরি আমর নিকট মধ্যে সেইপরি অনেক বিষয় রয়েছে আস পশুর উদ্দেশ্যে অন্য এক প্রতিমা নির্মাণ করিবা পুরি বাইবল কোণ বলে কইছি যে জনে বেশ্যা পুরি তাহাক ব্যভিচারণী অটে সংগঠন মাধ্যমে সেপরি অটে মাত্র জীবিত ঈশ্বর মন্ডলী তো স্বতন্ত্র অটে যাহাকু পুত্র স্বতন্ত্র করতে সে প্রকৃত স্বতন্ত্র
ଏହା ମଧ୍ୟରୁ ବାହାରି ଆସ, ପବିତ୍ର ଆତ୍ମାରେ ଭରପୁର ହୋଇଯାଅ। ସକଳ ରାଷ୍ଟ୍ର ବିଭାଜିତ ହେଉଛି, ଇସ୍ରାଏଲ ଜାଗୁଅଛି, ବାଇବଲ ଭାବାଣୀ କରି କହିଥିବା ଚିହ୍ନମାନ ଘଟୁଅଛି, ବିଜୟଦେବାଙ୍କ ସମୟ ସମାପ୍ତ ହୋଇଛି, ଭୟ ସ୍ଥାନ ନେଇଛି। ହେ ବିପଦଗାମୀ, ଆପଣା ସ୍ୱଇଚ୍ଛ ସ୍ଥାନକୁ ଫେରିଆସ। ପବିତ୍ର ଦିନ ନିକଟବର୍ତ୍ତୀ, ମନୁଷ୍ୟମାନଙ୍କ ହୃଦୟ ଭୟରେ ଆତୁର, ପରମେଶ୍ୱରଙ୍କ ଆତ୍ମାରେ ଭରି ହୁଅ। ତୁମମାନଙ୍କ ଦୀପ ଜଳୁ ଥାଉ, ଆଉ ପରିଷ୍କାର ଥାଉ, ଉର୍ଦ୍ଧ ଦୃଷ୍ଟି କର, ତୁମମାନଙ୍କ ପବିତ୍ର ଦିନ ନିକଟବର୍ତ୍ତୀ ଅଟେ। ଆମେନ। ସମୟର ଘଟଣାମାନ କିପରି ଭାବେ ଘଟୁଛି? ସେ କହିଥିଲେ ଯୁଗାନ୍ତ ଦିନରେ, ହେ ସନପଲ ଭୟ କର ନାହିଁ, ଏହା ତୁମ ପିତାଙ୍କ ଇଚ୍ଛା ଯେ ତୁମମାନଙ୍କୁ ରାଜ୍ୟ ଦତ୍ତ ହେବ। ସ୍ୱର୍ଗୀୟ ସ୍ଥଳରେ ଏକତ୍ରିତ ହୋଇ ଉପବେଶନ କରିଛନ୍ତି। ପୁଣି ଆପଣମାନେ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ କଣ ଆପଣମାନେ ସମସ୍ତେ ଅଟନ୍ତି, ଯେଉଁମାନେ ପେଣ୍ଟିକସ୍ ଦିନ ପରିହାସ କରିଥିଲେ। ପୁଣି ମୁଁ ଏପରି କହେ, ପୁରାତନ ସମୟର ଢାଞ୍ଚା ସୁସମାଚାରକୁ ପେଣ୍ଟିକସ୍ ଆବଶ୍ୟକରେ, ଯେହେତୁ ସେମାନେ ସଂଗଠନ ଅଟନ୍ତି, ଏହି ସମାନ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଯିଏକି ସବୁଠାରୁ ବିରାଟ ପେଣ୍ଟିକସ୍ଟିଏ ହୋଇସାରିଅଛି, ସେ ମଣ୍ଡଳୀ ଗୁଡାକର ମେଣ୍ଟ ମଧ୍ୟ ଚାଲିଯାଇଅଛି, ପୁଣି ପୂର୍ବପରି ନିମାନୁଗତ ଓ ଉଦାସୀନ ହୋଇସାରିଅଛି। ପୁଣି ପବିତ୍ର ଆତ୍ମା ସବୁଠାରୁ ଭୟାନକ ରୂପେ କାର୍ଯ୍ୟ କରୁଥିବା ବିଷୟକୁ ମୁଁ ଯେ ପେଣ୍ଟିକସ୍ଟ ପ୍ରସାରଠାରେ ଦେଖିଥିଲି। ତେଣୁ ଆପଣମାନେ ଯେ ପେଣ୍ଟିକସ୍ଟ ମଣ୍ଡଳୀ ମଧ୍ୟରେ ଭୁକ୍ତ, ଆଉ ସେହି ହେତୁ ଆପଣମାନେ ପବିତ୍ର ଲାଭ କରିସାରିଛନ୍ତି, ସେପରି ଆଦୌ ବିଚାର କରନ୍ତୁ ନାହିଁ। ପବିତ୍ର ଆତ୍ମା ପରମେଶ୍ୱର ଆତ୍ମାରେ ଆପଣମାନେ ଯେତେବେଳେ ବାପ୍ତିତ ହୋଇଥିଲେ, ସେତେବେଳେ ଆପଣମାନେ କେବଳ ଉଦ୍ଧାର ପାଇଥିଲେ, ତାଙ୍କ ପୁନରୁଦ୍ଧାର ଶକ୍ତିରେ ତାଙ୍କ ସହିତ ସମ୍ମିଳିତ ହୋଇଥିଲେ। ପୁଣି ସେହି ଆତ୍ମା ଯାହାକି ଶକ୍ତି ଅଧିକାରୀ ଅଟନ୍ତି, ତଦ୍ୱାରା ଆପଣମାନଙ୍କ ସହିତ ଚିହ୍ନ ଗୁଡିକ ପୁଣି ଅଦ୍ଭୁତ କର୍ମ ଗୁଡିକ ସହବର୍ତ୍ତୀ ହେଉଛନ୍ତି। ଭାବଦୀମାନଙ୍କ ସହିତ ଚିହ୍ନ ଅନୁବର୍ତ୍ତୀ ହୋଇଥିଲେ, ଯୀଶୁଖ୍ରୀଷ୍ଟ ସହିତ ଚିହ୍ନ ଗୁଡିକ ଅନୁବର୍ତ୍ତୀ ହୋଇଥିଲା, ଚିହ୍ନ ଗୁଡିକ ପ୍ରେତମାନଙ୍କ ସହିତ ମଧ୍ୟ ଅନୁବର୍ତ୍ତୀ ହୋଇଥିଲା। ସେ ପୁଣି କହିଥିଲେ ସେ ପୁରସ୍କାର ଫେରିଆସିବା ପର୍ଯ୍ୟନ୍ତ ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। ଭାଇ ବ୍ରହ୍ମ ବିଷୟ ହେବ ବୋଲି ସେ ପ୍ରକୃତରେ କହିଥିଲେ କି? ତୁମମାନେ ସମସ୍ତ ଜଗତକୁ ଯାଅ, ପୁଣି ଏହି ଶକ୍ତିର କଥାକୁ ପ୍ରଚାର କର, ପୁଣି ସକଳ ଜଗତ ନିକଟରେ ଏହି ଶକ୍ତିକୁ ପ୍ରଦର୍ଶନ କରି ଦେଖାଅ। ପୁଣି ଏହା ଦୁଇ ତୃତୀୟାଂଶ ବିଷୟର ଅଭାବ ଦେଖାଇ ଦେଇଥାଏ, ତଥାପି ଏହା ଆଦୌ ସବଳ ହୋଇନଥାଏ। ପୁଣି ଏହି ସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ, ସେମାନଙ୍କର ହେବ, ପ୍ରତ୍ୟେକ ରାଷ୍ଟ୍ରର ଅନୁବର୍ତ୍ତୀ ହେବ। ଗୌରବଜନକ! ଆରେ ବାହ, ମୁଁ ଯେ ପାଗଟିଏ ଆପଣମାନେ ସମସ୍ତ ସେପରି ଚିନ୍ତା କରିପାରନ୍ତି। ହେ ଭାଇ, ମୁଁ ଆପଣମାନଙ୍କୁ କହେ ଯେ ମୁଁ ଏହି ପୁରାତନ ଯୁଗର ଧର୍ମକୁ ସ୍ନେହ କରେ। ଆଜ୍ଞା ହଁ, ଖ୍ରୀଷ୍ଟରେ ଆପଣମାନଙ୍କୁ ସୁରକ୍ଷାକୁ ରଖିଥାନ୍ତୁ। ପୁଣି ପଶୁର ଚିହ୍ନ ଯେ କଣ, ତାକୁ ଆପଣମାନେ ବୁଝନ୍ତି କି? ଏହା ତ ପୁରା ଧର୍ମାଶ୍ରୟର ଚିହ୍ନ ଅଟେ। ଏହା ତ ଏପରି ଜଣେ ବ୍ୟକ୍ତି ଯିଏକି କେବଳ ବିଚାର କରନ୍ତୁ, ତା ବିଚାର କରନ୍ତୁ, ଭଲ କଥା, ମୁଁ ମଣ୍ଡଳୀ ସହିତ ସମ୍ବନ୍ଧିତ, ପୁଣି ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ମୁଁ ଅଧିକ ସୁଚରିତ୍ର, ମୁଁ ନୁହେଁ, ମୁଁ ଏହି ମଣ୍ଡଳୀ ସହିତ ସମ୍ବନ୍ଧିତ କି ଏପରି ଚିନ୍ତା କରନ୍ତି। ଆଉ ଆପଣମାନେ ବିବେଚନା କରନ୍ତୁ, ଯେଉଁ ମଣ୍ଡଳୀ ଉପରେ ଆପଣମାନେ ଏତେ ନିର୍ଭର କରୁଛନ୍ତି, ସେହି ସଂସ୍ଥା ମଣ୍ଡଳୀଟି ଆଜି କେଉଁ ସ୍ଥାନ ଅବସ୍ଥିତ, ଏହା କେଉଁଠାରେ ଆଗତ ହୋଇଥିଲା, ହଁ ଆପଣମାନେ ବିବେଚନା କରି ଦେଖନ୍ତୁ। ବାଇବଲ ଏପରି କହିଅଛି ଯେ କେହି ବ୍ୟକ୍ତି ସେ ପଶୁର ପୂଜା କରେ, ତାର ଚିହ୍ନକୁ ଗ୍ରହଣ କରିଥାଏ, କିମ୍ବା ତା ନାମର ଅଙ୍କକୁ ଧାରଣ କରିଥାଏ, ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, କପାଳରେ କିମ୍ବା ହାତରେ ଧାରଣ କରେ, ତାହା ତ ଜ୍ଞାନ ଉପରେ ଧର୍ମ ବ୍ୟବସ୍ଥାର ନମୁନା ଅଟେ। ଏହାର ଅର୍ଥ ତାହା ନୁହେଁ ଯେ ଆପଣମାନେ ନିଜର ମୁଖମଣ୍ଡଳ ଉପରେ ଏକ ଚିହ୍ନକୁ ଧାରଣ କରି ରଖିଥାନ୍ତି, ଏହା ସେପରି ଆଦୌ ହେବ ନାହିଁ। ଏହା ତ ବାହ୍ୟିକ ଚିହ୍ନର ଅର୍ଥକୁ ପରିଚିତ କରାଇ ନଥାଏ, ଏହା ତ ଆଧ୍ୟାତ୍ମିକ ବିଷୟକୁ ପରିଚିତ କରାଇଥାଏ। ପୁଣି ତାହାକୁ ଧ୍ୟାନ ସହିତ ଶୁଣନ୍ତୁ, ପୁଣି ଧର୍ମଶାସ୍ତ୍ର ବିଷୟରେ କଣ ଜାଣେ, ପୁଣି ଧର୍ମଶାସ୍ତ୍ର ସେ ବିଷୟରେ କଣ ଜାଣେ, ତାହାକୁ ବିବେଚନା କରନ୍ତୁ, ତାହାକୁ ଶ୍ରବଣ କରନ୍ତୁ, ଆଉ ସେ କେଉଁଆଡ଼େ ଯାଏ ତାହାକୁ ଲକ୍ଷ୍ୟ କରନ୍ତୁ। ଯେ କେହି ବ୍ୟକ୍ତି ଏହି ଧର୍ମତାକୁ ଯଦି ଗ୍ରହଣ ନ କରେ, ତା ମଧ୍ୟରେ ଆଲୋକର କୌଣସି ସନ୍ଧାନ ନାହିଁ। ବାଇବଲ ଏପରି କହିଥିଲା, ବୁଝନ୍ତି ତ, ବୁଝନ୍ତି ତ, ସେ ଯେ କେଉଁଆଡ଼କୁ ଯାଇଥାଏ ତାହାକୁ ଲକ୍ଷ୍ୟ କରନ୍ତୁ, ସେ ଯେ କଣ କହିଥାଏ ତାହାକୁ ଧ୍ୟାନରେ ରଖିଥାନ୍ତୁ। ସେପରି କହନ୍ତି, ଆଚ୍ଛା ତେବେ ମୁଁ ତାର ସଦସ୍ୟ, ମୁଁ ପ୍ରୋଟେଷ୍ଟାଣ୍ଟ, ଆଜ୍ଞା ହଁ, ମୁଁ ସେହି ନିର୍ଦ୍ଦିଷ୍ଟ ମଣ୍ଡଳୀ ଜଣେ ସଦସ୍ୟ, ଆଜ୍ଞା ହଁ, ସେପରି ରବିବାର ଦିନ ବର୍ଷରେ ବାହାରି ଆସି ସେହି ସ୍ଥାନ ଜୀବନର ଯଥାସାଧ୍ୟ ସମ୍ମାନ ଆପଣଙ୍କ ତା ପାଇଁ ପ୍ରକାଶ କରିଥାନ୍ତି। ସେ ଚାଲିଯାଆନ୍ତି, ପୁଣି ପ୍ରାର୍ଥନା ସହ ଯିବା ପରିବର୍ତ୍ତେ ଆପଣମାନେ ଉପାସନାଳୟ ପ୍ରବେଶ ସ୍ଥଳକୁ ବନ୍ଦ କରିଦେଇଥାନ୍ତି, ପୁଣି ବସି ପୁଣି ଦୂରଦର୍ଶନର କାର୍ଯ୍ୟକ୍ରମକୁ ଦେଖିଥାନ୍ତି। ପୁଣି ସେ ଏହି ସ୍ଥାନକୁ ଚାଲି ଆସନ୍ତି, ଆଉ ମଦ୍ୟପାନ କରିଥାନ୍ତି, ଆଉ ମତ ହୋଇଥାନ୍ତି, ପୂଜଗତ ଅନ୍ୟମାନଙ୍କ ପରି ବ୍ୟବହାର କରିଥାନ୍ତି, ତଥାପି ସେ ଏକ ମଣ୍ଡଳୀ ସହିତ ସମ୍ବନ୍ଧିତ ହୋଇ ରହିଥାନ୍ତି। ତାହା ଯେ ପାପର ଚିହ୍ନ, ଏହାକୁ ମନେ ରଖିଥାନ୍ତୁ।
ଆସନ୍ତୁ ଟିକେ ଅଧିକାଂଶ ପାଠ କରିବା, ଯଥାଶୀଘ୍ର କରିବା, ଆଉ ତାପରେ ମୁଁ ଶେଷ କରିଦେବି। ଆମେ କିଛି ସମୟକୁ ବ୍ୟତୀତ କରିସାରିଛୁ, ଆସନ୍ତୁ ବର୍ତ୍ତମାନ ଛଅ ପଦକୁ ପାଠ କରିବା। ମୁଁ ସେହି ସ୍ତ୍ରୀ ଲୋକକୁ ଅର୍ଥାତ୍ ମଣ୍ଡଳୀକୁ ସାଧୁମାନଙ୍କର ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହୋଇଥିବା ଦେଖିଲି। ସାଧୁମାନଙ୍କ ରକ୍ତପାନରେ ମତ୍ତ ହୋଇଥିବା ଦେଖିଲି। ଆପଣମାନେ ତ ଜାଣନ୍ତି, ବାଇବଲ କହିଅଛି ସେ ଯେତେବେଳେ ନାଶ ହୋଇଥିଲା ସେହି ସମାନ ମୋର ଶରୀରଟି ଏହି ଜଗତରେ ମୃତ୍ୟୁବରଣ କରିଥିଲା। ତାପରେ କେତେକ ମଣ୍ଡଳୀରେ ଦୋଷ ତ୍ରୁଟି ଦେଖିବାକୁ ମିଳିଥିଲା। ପ୍ରକୃତରେ ପ୍ରାରମ୍ଭିକ ସମୟରେ ସେପରି ହୋଇଥିଲା, ଆଉ ପ୍ରାରମ୍ଭିକ ସମୟ ପ୍ରକୃତରେ ସେପରି ହୋଇଥିଲା। ଆଉ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ଥିବା ଦେଖିଲି। ପୁଣି ଯେଉଁ ଯେତେବେଳେ କହୁଛନ୍ତି, ପୁଣି ମୁଁ ତାହାକୁ ଯେତେବେଳେ ଦେଖିଲି ସେତେବେଳେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି। ଯେଉଁ କହିଲେ, ଆସନ୍ତୁ ଏଆଡ଼େ ଧ୍ୟାନ ଦେବା, ଯେଉଁ କହିଲେ ମୁଁ ତାହା ଦେଖିଲି ସେ ଅତି ରୂପବତୀ, ପୁଣି ଏକ ପ୍ରସିଦ୍ଧ ମଣ୍ଡଳୀ ଥିଲା। ତା ଗର୍ଭରୁ ଅନେକ ଗୁଡ଼ିଏ ମଣ୍ଡଳୀ ଜାତ ହୋଇଥିଲେ ଯେଉଁମାନଙ୍କୁ ସେ ଲାଭ କରିଥିଲା, ବେଶ୍ୟମାନଙ୍କର ଜନନୀ ରୂପେ ପରିଚିତ ଅଟେ। ପୁଣି ମୁଁ ଚକିତ ହୋଇ ପଛକୁ ଫେରି ଚାହିଁଥିଲି, ଆଉ ସେ ସ୍ତ୍ରୀ ଲୋକଟି କିପରି ହୋଇପାରିଥାନ୍ତା। ସେ ତ ଭ୍ରାନ୍ତ ଧର୍ମ ଶିକ୍ଷା ପ୍ରଦାନ କରୁଅଛି, ପୁଣି ସକଳ ରାଜଗଣଙ୍କୁ ଆଉ ମହାନ ବ୍ୟକ୍ତିଗଣଙ୍କୁ ତହିଁରୁ ପାନ କରିବାକୁ ପ୍ରବର୍ତ୍ତାଉଥିଲା। ପୁଣି ତାର କନ୍ୟାଗଣ ଏତେବେଳେ ତାହା ହିଁ କରୁଅଛନ୍ତି, ତଥାପି ତାରକୁ ଦୃଷ୍ଟିପାତ କରନ୍ତୁ, ସେ ତ ଅତି ମହାନ ଥିଲା। ଧର୍ମଶାସ୍ତ୍ର ଅନ୍ୟ ସ୍ଥାନରେ ଏପରି ଲିଖିତ ହୋଇଅଛି, ମୁଁ ରାଣୀ ପରି ବସିଅଛି ଆଉ ମୋର କୌଣସି ବସ୍ତ୍ର ପ୍ରୟୋଜନ ନାହିଁ। ବୁଝନ୍ତି ତ, ପୁଣି ସେ ତତ୍ପରେ ଜହନ କହିଥିଲେ, ମୁଁ ତାହା ଦେଖି ଚକିତ ହୋଇପଡ଼ିଥିଲି, ମୁଁ ତାହା ଦେଖିଥିଲି, ପୁଣି ଅତି ଆଶ୍ଚର୍ଯ୍ୟ ହୋଇ ତାହାକୁ ଦେଖିଥିଲି, ମୁଁ ତା ବସରେ ଚକିତ ହୋଇଥିଲି। ଏଥିରେ ଦୂତ ମୋତେ ପଚାରିଲେ, କହିଲେ କାହିଁକି ଆଶ୍ଚର୍ଯ୍ୟ ହେଲ, ମୁଁ ତୁମକୁ କହିବି, ମୁଁ ତୁମକୁ ସେ ସ୍ତ୍ରୀ ଲୋକର ନିଗୁଢ ତତ୍ତ୍ୱ ଜଣାଇଦେବି। ପୁଣି ତାର ବାହନ ତପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେ ପଶୁ ତାହାର ନିଗୁଢ ତତ୍ତ୍ୱ ବୁଝାଇଦେବି। ଆମେ ପ୍ରକୃତରେ ଯେ ଯଥାର୍ଥ ଥିଲୁ ଆସନ୍ତୁ ତାହାକୁ ଦେଖିବା। ଆଉ କ୍ୟାଥୋଲିକ ମତବାଦକୁ ଆମେ ଯଦି ଯଥାର୍ଥ ବୋଲି ବୁଝିଥାଉ, ଯେ ପ୍ରୋଟେଷ୍ଟାଣ୍ଟ ମତବାଦ ଯେ ଏହାକୁ ଅନୁସରଣ କରୁଅଛି, ତାହାକୁ ସୁଦ୍ଧା ଆପଣମାନେ ଜାଣିବେ। ତେଣୁ ଆପଣମାନେ ପାଇଥିଲେ, ଆପଣମାନେ ତାହାକୁ ବୁଝିବା ନିମନ୍ତେ ଆପଣମାନେ ଅଧିକ କିଛି ବିଜ୍ଞତା ବିଷୟକୁ ଲାଭ କରିଛନ୍ତି। ବୁଝନ୍ତୁ, ଲକ୍ଷ୍ୟ କରନ୍ତୁ, ସେହି ଯେଉଁ ପଶୁକୁ ତୁମେ ଦେଖିଲ ତାହା ଥିଲା ଏବେ ନାହିଁ, ସେହି ପଶୁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଏହି ସ୍ଥାନରେ ଆପଣମାନେ ବର୍ତ୍ତମାନ ଲକ୍ଷ୍ୟ କରିବେ, ଏହା କେତେ ଜଣ ରାଜାଙ୍କ ଉପସ୍ଥିତି ସେହି ସ୍ଥାନରେ ଥିବା ବିଷୟ କହିଥିଲା, ସେମାନେ କିପରି ପ୍ରାସ୍ତ ହୋଇଥିଲେ, ଜଣକୁ ଅବଶ୍ୟ ଆସିବାକୁ ଅଛି। ପୁଣି ପାତଳ କୁଣ୍ଡ ଉଠି ବିନାଶ ପାଇବ, ବାଇବଲ ଉପରେ ସେପରି ନୁହେଁ, ଏହା ତ କେତେକ ଅନ୍ଧବିଶ୍ୱାସରୁ ଉତ୍ପନ୍ନ ହୋଇଥିଲା, ଏହାର କୌଣସି ପ୍ରକାର କିଛି ପରାକାଷ୍ଠ ନାହିଁ। ଆପଣମାନେ ପାପ ପ୍ରକ୍ଷାଳନ ପରି ବିଷୟକୁ କେଉଁଠାରେ ପାଇଲେ? ଆପଣମାନେ ଶାକାହାରୀ ହେବାର ବିଷୟକୁ, ପୁଣି ଯାଜକମାନଙ୍କର ଅବିବାହିତ ହେବାର ଶିକ୍ଷାକୁ, ପୁଣି ସେପରି ଅନେକ କିଛି ବିଷୟ, ପୁଣି ସେମାନେ ପାପ ସ୍ୱୀକାର ସୁଦ୍ଧା କରାଇଥାନ୍ତି, ଏଗୁଡ଼ାକୁ ଆପଣମାନେ କେଉଁଠାରେ ପାଇଲେ? ସେହିସବୁ ଶିକ୍ଷାକୁ ଆପଣମାନେ କେଉଁଠାରେ ପାଇଲେ? ସେଗୁଡ଼ିକ ପାଇବାର ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ, ଏଗୁଡ଼ିକ ନରକ କୁଣ୍ଡରେ ବାହାରି ଆସିଥିଲା। ବାଇବଲ ସେହିପରି କହିଥାଏ, ସେହି ପଶୁଟି ଶକ୍ତି, ପୁଣି ଏହା ଲାଭ କରିଥିବା ଧର୍ମ ଶିକ୍ଷା ସବୁ ତ ନରକରୁ ବାହାରି ଆସିଥିଲା, ସେଗୁଡ଼ିକ ପାତାଳ କୁଣ୍ଡରେ ବାହାରି ଆସିଥିଲା। ଆଉ ବିନାଶ ଆଳକୁ ଯାଉଅଛି, ବିନାଶ ସ୍ଥାନ କେଉଁଠାରେ? ପାତାଳ ନରକ କୁଣ୍ଡ, ଏହା ଯେଉଁ ସ୍ଥାନରୁ ଆସିଥିଲା ସେହି ସ୍ଥାନକୁ ପୁନର୍ବାର ଫେରି ଯାଉଛି। ସେଥିରେ ପୃଥିବୀ ନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ରାବଧି ଜୀବନ ପୁସ୍ତକ ଲିଖିତ ହୋଇନାହିଁ, ସେମାନେ ଯେତେବେଳେ ସେ ପଶୁକୁ ଦେଖିବେ ଯେ ତାହା ଥିଲା ଏବେ ନାହିଁ ଓ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। ପୁଣି ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ କଣ ଏପରି କହନ୍ତି, ଆଚ୍ଛା ତେବେ ଏହା ସେପରି କି, ଏହା ସେପରି କି ପ୍ରକାର ହୋଇପାରେ? ଯେତେବେଳେ ସେମାନେ କହନ୍ତି, ମୁଁ ଯୀଶୁଖ୍ରୀଷ୍ଟଠାରେ ବିଶ୍ୱାସ କରେ, ସେ ମୋର ବ୍ୟକ୍ତିଗତ ତଳକଟ ଅଟନ୍ତି। ହେ ଭାଇମାନେ, ସୈତାନ ସୁଦ୍ଧା ସେପରି ବିଶ୍ୱାସ କରେ। ଆସନ୍ତୁ ଆମମାନେ ନୂତନ ଜୀବନକୁ, ନୂତନ ଜନ୍ମକୁ, ପୁନର୍ଜନ୍ମକୁ ଲାଭ କରୁ। ପୁଣି ଆପଣମାନେ ଯେତେବେଳେ ପୁନର୍ଜନ୍ମ ଲାଭ କରିଥାନ୍ତି, ଆପଣଙ୍କ ନାମଟି ବେଶସାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥାଏ। ଆପଣ ପୁଣି କହିଥାନ୍ତି, ମୁଁ ଅନେକ ଥର ବିବ୍ରତ ହୋଇଥାଏ, ଆଚ୍ଛା ତେବେ କିପରି କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ଅପେକ୍ଷା ମୁଁ କାହିଁକି ଉତ୍ତମ ବ୍ୟକ୍ତିଟିଏ ହୋଇନପାରିବି? ତୁମମାନଙ୍କ ପରି ଦେଖାଇ ହେଉଥିବା ଧାର୍ମିକ ବ୍ୟକ୍ତିମାନଙ୍କଠାରୁ ମୁଁ କଣ ଅଧିକ ଉତ୍ତମ ନୁହେଁ? ମୁଁ ସେମାନଙ୍କ ପରି ଖୁବ୍ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅଟେ, ମୁଁ ସେଗୁଡ଼ିକୁ ନିଜ ମଧ୍ୟ ଲାଭ କରିଛି, ମୁଁ ଅନେକ ସ୍ନାତକକୁ ଲାଭ କରିଛି, ମୁଁ କଲେଜରୁ ବାହାରି ଆସିଅଛି, ମୁଁ ଏକ ନାମଜାଦା ପରିବାରରୁ ଆସିଛି, ମୋ ପୂର୍ବେ ମୋର ଆତ୍ମୀୟ ମଣ୍ଡଳୀର ସଦସ୍ୟ ଥିଲେ,
ମୁଁ ଆପଣଙ୍କଠାରୁ ଅଧିକ ଉତ୍ତମ ନୁହେଁ କି? ଏହା କହିଥିଲା ସମସ୍ତ ଜଗତ ପ୍ରୋଟେଷ୍ଟାଣ୍ଟ ଓ ଅନ୍ୟମାନେ ଚକିତ ହୋଇଥିଲେ, ଆଉ ଯେଉଁମାନଙ୍କ ନାମ ପୁସ୍ତକ ଲିଖିତ ଥିଲା ସେମାନଙ୍କ ବ୍ୟତୀତ ଅନ୍ୟମାନେ ବିସ୍ମରିତ ହୋଇଥିଲେ। ନାମ ଗୁଡିକ କାହିଁକି ଲେଖା ଯାଇଥିଲା? ସେମାନେ ଅବ୍ରାହମଙ୍କର ସନ୍ତାନ ଥିଲେ, ପ୍ରତିଜ୍ଞା ଅନୁସାରେ ସତ୍ତାଧିକାରୀଗଣ ଥିଲେ, ଜଗତର ପତ୍ରାବଧିରୁ ମନୀତ ହୋଇଥିଲେ, ସେହି କାରଣ ସେମାନେ ବିସ୍ମରିତ ହୋଇନଥାନ୍ତି। ଏଠାରେ ଧ୍ୟାନ ଦିଅନ୍ତୁ, ସେଥିରେ କଣ କହିଥିଲେ ବର୍ତ୍ତମାନ ତାହାକୁ ଧ୍ୟାନ ରଖିଥାନ୍ତୁ। ସେମାନଙ୍କୁ ମେଷଶାବକଙ୍କର ଜୀବନ ପୁସ୍ତକରେ ଥିବାର ଲକ୍ଷ୍ୟ କରନ୍ତୁ। ଏହି ସ୍ଥଳରେ ବୁଦ୍ଧ ବୈଶିଷ୍ଟ ମନ ଆବଶ୍ୟକ। ମୁଁ ଆପଣମାନେ କିଛି ବିଶେଷ ବିଷୟ ପଚାରିବାକୁ ଚାହେଁ। ଜ୍ଞାନ ବୁଦ୍ଧି ପବିତ୍ର ଆତ୍ମାଙ୍କର ଅନେକ ବରଦାନରୁ ଏକ ନୁହେଁ କି? ତାହା ସତ୍ୟ କଥା ଅଟେ ନା? କେତେକ ଲୋକ ଏହାକୁ ବିଶ୍ୱାସ କରନ୍ତି ଯେ ବାଇବଲ ପ୍ରଥମ କରନ୍ଥୀୟ ବାରରେ ଶିକ୍ଷା ଦାନ କରେ ଯେ ମଣ୍ଡଳୀ ମଧ୍ୟରେ ସମସ୍ତ ପ୍ରକାର ବରଦାନ ମଧ୍ୟରୁ ବୁଦ୍ଧି ଏକ ବରଦାନ ଅଟେ, ବରଦାନ ଗୁଡ଼ିକରୁ ଅନ୍ୟତମ ଅଟେ। ଆସନ୍ତୁ ପାଠ କରି ଦେଖିବା। ଆଚ୍ଛା, ତେବେ ବଡ ଭାଷା କଥାବାର୍ତ୍ତା କରିବା ସେପରିକି ଯୁକ୍ତିଯୁକ୍ତ ସତ୍ୟତା ନାହିଁ ବୋଲି ଆପଣମାନେ କିପରି ଭାବେ କହିଥାନ୍ତି? ବଡ଼ଭାଷାରେ ଯେ କୌଣସି ଅର୍ଥ ନାହିଁ, ଏପରି ଯୁକ୍ତିକୁ ଆପଣମାନେ କିପରି କହିଥାନ୍ତି? ଐଶ୍ୱରିକତାର ଅଳକ୍ଷତା ଯେ ଆଦୌ ନାହିଁ, ଏହାକୁ ଆପଣମାନେ କିପରି କହିପାରନ୍ତି? ସେହି ସମାନ ଶରୀର ନିମନ୍ତେ ଯଦି ମୁଁ ଏକ ଶରୀର ହୋଇଥାଏ, ହାତଟି ଏ ପାଖରେ ପୁଣି ହାତଟି ଅପର ପାର୍ଶ୍ୱରେ ଲାଭ କରିଥାଏ, ପୁଣି ପାଦଟିଏ ସେହି ସ୍ଥାନରେ ଲାଭ କରିଥାଏ, ତେବେ ପାଦ ନ ହୋଇ ତା ହାତ ଅଟେ, ଏପରି ଆପଣମାନେ କିପରି ଭାବରେ କହିପାରନ୍ତି? ପାଉଲ ଯେ କଣ କହିଥିଲେ ତାହାକୁ ଆପଣମାନେ ଶୁଣିନଥିଲେ କି? ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଯେ ଶରୀର ଉଦ୍ଦେଶ୍ୟରେ ସିଧାସଳଖ ଭାବେ ଏହି ଯୁଗାନ୍ତର ଦିନମାନଙ୍କରେ କହୁଛନ୍ତି, କହିଥିଲେ ଏହି ସ୍ଥଳରେ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ଓ ମୁଁ ଏହାକୁ ପସନ୍ଦ କରେ। ଆରେ ବା, ବିସ୍ମୟଜନକ! ଏଠାରେ ଏପରି ଏକ ବିଷୟ ଅଛି ଯାହାକି ଆପଣମାନଙ୍କୁ ଥରହର ହର କରି ପକାଇବ। ଏହାକୁ ଶ୍ରବଣ କରନ୍ତୁ, ଯଥୋଚିତ ବିଷୟ। ଏହି ସ୍ଥାନରେ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ପବିତ୍ର ଆତ୍ମାଙ୍କ ସେହି ସବୁ ବରଦାନ ଅନ୍ୟାନ୍ୟ ଯୁଗ ଗୁଡିକ ଯଦି ଆସିନଥାନ୍ତା, ତେବେ ଯୁଗାନ୍ତର ଦିଗ ମାନଙ୍କର ନିମନ୍ତେ ସେଗୁଡିକ ପାଇଁ ସେ କାହିଁକି ପ୍ରତିଜ୍ଞା କରି କହିଥାନ୍ତେ? ଯଦି ମଣ୍ଡଳୀରେ କୌଣସି ପ୍ରକାର ବରଦାନ ମିଳିବାକୁ ନଥାନ୍ତା, ଯୁଗାନ୍ତର ଦିନ ମାନଙ୍କରେ ମିଳିନଥାନ୍ତା, ତେବେ ଯୁଗାନ୍ତର ଦିନ ମାନଙ୍କରେ ନିମନ୍ତେ ସେ ଏହାକୁ କାହିଁକି ସେପରି କହିଥାନ୍ତେ? ଏଠାରେ ଏହି ସ୍ଥଳରେ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ। ସେହି ସପ୍ତ ପର୍ବତ ପରେ ସ୍ତ୍ରୀଲୋକ ଉପବିଷ୍ଟା। କେତୋଟି ପର୍ବତ ଜଗତ ମଧ୍ୟରେ ପୁଣି କେତୋଟି ସହର ଅଛି ଯାହା ମାଧ୍ୟମରେ ଏହି ମଣ୍ଡଳୀଟି ସପ୍ତ ପାହାଡ଼ ପରେ ଅବସ୍ଥିତ? କେବଳ ଗୋଟିଏ ମାତ୍ର ସହର ତାହା କେଉଁ ସ୍ଥାନରେ ଅବସ୍ଥିତ? ରୋମର ଭାଟିକାନ ସହରରେ। ତା ସତ୍ୟ କଥା ନୁହେଁ କି? ବାଇବଲ ଏପରି କହିଅଛି ଯେ ସେହି ଭୟଙ୍କର ବେଶ୍ୟା ଯିଏ ସମସ୍ତ ଜଗତକୁ ବେଶ୍ୟାବୃତ୍ତିରେ ଆକୃଷ୍ଟ କରିଥିଲା, ପୁଣି ସେ ଯାହା କିଛି କରିଥିଲା ତାହାକୁ ଶିଖାଇବା ନିମନ୍ତେ ଦଳେ କନ୍ୟାଙ୍କୁ ଜାତ କରିଥିଲା, ସେମାନେ ତ ତାପରେ ସେପରି ନିର୍ଦ୍ଦୟୀ ନଥିଲେ, ତଥାପି ସେମାନେ ବେଶ୍ୟାଗଣ ଥିଲେ। ସେହି ସମାନ ଆଚରଣକୁ ସେମାନଙ୍କୁ ଶିଖାଉଥିଲେ, କହିଥିଲେ ଏହା ଆରମ୍ଭରେ ଜଣେ ସ୍ତ୍ରୀ ଲୋକ ଥିଲେ କିମ୍ବା ମନୋରଞ୍ଜନ ଥିଲା ରୋମର ସପ୍ତ ପାହାଡ ପରେ ଉପବିଷ୍ଟା। ମୁଁ ସମସ୍ତ ଜଗତ ବୁଲି ଦେଖିଛି, ତା ଯେ କେଉଁଠାରେ ଏହା ଆମମାନଙ୍କୁ କୁହନ୍ତୁ, କେଉଁଠାରେ ମଣ୍ଡଳୀଟିଏ ସପ୍ତ ପାହାଡ ପରେ ଅବସ୍ଥିତ? ଆଉ ମୁଁ ଏହାକୁ ବାଇବଲରୁ ପାଠ କରୁଅଛି। ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ପତିତ ହୋଇଛନ୍ତି। ଆମମାନେ ଇତିହାସରେ ଅଧ୍ୟୟନ କରିବା, ପୁଣି ଯଥାସମ୍ଭବ ପଛକୁ ଫେରିବା, ଆଉ ରାଜାଙ୍କ ଯେ କେଉଁ ସ୍ଥାନରେ ପତିତ ହୋଇଥିଲେ ତାହାକୁ ଲକ୍ଷ୍ୟ କରିବା। ତେବେ ସେମାନେ ରୋମରେ ପତିତ ହୋଇଥିଲେ, ବାବିଲ ରାଜ୍ୟ ଉତ୍ପତ୍ତି ଦେହରୁ ସେପରି ପତିତ ହୋଇଥିଲେ। ଜଣେ ବର୍ତ୍ତମାନ ଅଛି, ସେ ନିରୋ, ଆଉ ଜଣେ ଏପର୍ଯ୍ୟନ୍ତ ଆସିନାହିଁ, ପୁଣି ସେ ଆସିଲେ ଅଳ୍ପ କାଳ ମାତ୍ର, ପ୍ରାୟ ଛଅ ମାସ ରହିବ। ଆଉ ସେହି ପଶୁ, ଏ ବିଷୟକୁ ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ସେହି ଶକ୍ତିଟି ମୂର୍ତ୍ତି ପୂଜା ସ୍ଥାନକୁ ଗ୍ରହଣ କରିବାକୁ ଯାଉଅଛି। ପୁଣି ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ଏପରିକି ସେ ଅଷ୍ଟମ, ଏତେ ଧ୍ୟାନ ଦିଅନ୍ତୁ, ତଥାପି ସେ ସେହି ସପ୍ତ ରାଜାମାନଙ୍କ ମଧ୍ୟରୁ ଜଣେ। ସେ ଯେ କିପରି ଦୁର୍ଦ୍ଦାନ୍ତ ପ୍ରକୃତି ରାଜା ଥିଲେ ତାହା ଆପଣଙ୍କ ମଧ୍ୟରେ ସମସ୍ତଙ୍କୁ ଜଣା। ନିରୋ ସେପରି ଜଣେ ରାଜା ଥିଲେ, ସେ ଆପଣ ମାତାଙ୍କୁ ଘୋଡ଼ାର ଲାଙ୍ଗୁଳରେ ବାନ୍ଧି ମୁକ୍ତ ରାଜପଥ ଉପରେ ଘୋଷାଇ ନେଇଥିଲେ, ପୁଣି ସହରରେ ନିଆଁ ଲଗାଇ ଦେଇଥିଲେ, ପୁଣି ପର୍ବତ ଉପରକୁ ପଳାୟନ କରିଥିଲେ। ପୁଣି ସେପରି ଧରଣର ଆତ୍ମା ଆଜି ମଣ୍ଡଳୀ ମଧ୍ୟରେ ଅଧିକାର କରିଅଛି ଯାହା ମୂର୍ତ୍ତି ପୂଜାର ସ୍ଥାନରେ ଅବସ୍ଥିତ। ସେ ତ ଅଷ୍ଟମ, ତଥାପି ସେ ସେହି ସପ୍ତ ରାଜାମାନଙ୍କ ମଧ୍ୟରେ ଜଣେ। ପୁଣି ସେ ଅଛି ଆଉ ନାହିଁ, ପୁଣି ଅଛି ଆଉ ନାହିଁ, ପୁଣି ଅଛି ଆଉ ଅଛି ଆଉ ନାହିଁ, ଏହିପରି ପରକୁ ପର କରି ଆଉ ବିନାଶ ପାଇବ, ଆଉ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହା ଏହିପରି ଭାବରେ କାର୍ଯ୍ୟ କରି ଚାଲିଥିବ। ତତ୍ପରେ ସେ ନରକ ମଧ୍ୟକୁ ପକାଯିବ। ଆହୁରି ଯେଉଁ ଦଶ ସ୍ୱର୍ଗ ଦେଖିଲ ସେହି ସବୁ ଦଶ ରାଜାଙ୍କୁ ବୁଝାଏ। ସେମାନେ ଏ ପର୍ଯ୍ୟନ୍ତ ରାଜ୍ୟ ପାଇନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ। ଓହୋ, ଆମମାନେ ଯଦି କେବଳ ପାଇଥାନ୍ତୁ, ଏ ପର୍ଯ୍ୟନ୍ତ ରାଜ୍ୟ ପାଇନାହାନ୍ତି। ସେମାନେ ରାଜାଗଣ ନୁହନ୍ତି, ସେମାନେ ପାଇନଥିଲେ, ସେମାନେ ରାଜ୍ୟତ୍ୱ କରିପାରନ୍ତି ନାହିଁ। ଶୃଙ୍ଗ ଗୁଡାକ ମୁକୁଟକୁ ଲାଭ କରିନଥିଲେ, ସେମାନେ ରାଜାମାନଙ୍କ ପରି କ୍ଷମତା ଲାଭ କରିଥିଲେ। ଏହା କିପରି ଭାବେ ଏକ ବିଷୟ, କୂଟନୀତିଜ୍ଞଗଣ ଅଟନ୍ତି, ମୁକୁଟାଭିଷିକ୍ତ ରାଜାଗଣ ନୁହନ୍ତି, ନରପତିଗଣ ଅଟନ୍ତି। ଆରେ ହେ, ପୁଣି ଏହାକୁ ମୁଁ ଯେତେବେଳେ ପାଠ କରିଥାଏ, ବହୁଧା ମୋ ହୃଦୟ ଖୁସିରେ ନାଚି ଉଠିଥାଏ। ସତ୍ୟ କଥା, ପୁଣି ଆମମାନେ ଏହି ସ୍ଥାନରେ କିପରି ଯେ ଯୁଗାନ୍ତର ସମୟ ମଧ୍ୟରେ ବାସ କରିଥାଉ, ତାହାକୁ ଚିନ୍ତା କରୁଥିବା ସମୟରେ ସେପରି ହୋଇଥାଏ। ଆହୁରି ଯେ ଦଶ ଶୃଙ୍ଗ ଦେଖିଲ ସେହି ସବୁ ଦଶ ରାଜାଙ୍କୁ ବୁଝାଏ। ସେମାନେ ଏ ପର୍ଯ୍ୟନ୍ତ ରାଜ୍ୟତ୍ୱ ପାଇନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ। ଏମାନେ ଏକ ମନା, ଆଉ ସେମାନେ ସେ ପଶୁକୁ ଆପଣମାନଙ୍କ ଶକ୍ତି ଓ କ୍ଷମତା ଦେବେ। ସେମାନେ ମେଷସବଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷସବକ ସେମାନଙ୍କୁ ଜୟ କରିବେ। ଆରମାଗିଦିଅନର ଯୁଦ୍ଧ ଏହି ସ୍ଥାନରେ ପରିଚୟକୁ ଆସିଥାଏ। 1000 ବର୍ଷ ରାଜତ୍ୱ କାଳ ନିମନ୍ତେ ପ୍ରସ୍ତୁତ ହୋଇ ରହିଥାଏ, କାରଣ ସେ ପ୍ରଭୁମାନଙ୍କ ପ୍ରଭୁ ଓ ରାଜାମାନଙ୍କ ରାଜା। ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଆଉ ଯେଉଁମାନେ ତାଙ୍କ ସହିତ ଅଛନ୍ତି ସେମାନେ ଆହୁତ ବୋଲି ପରିଚିତ, ଆପଣମାନେ ନୁହନ୍ତି, ସେ ହୋଇଛନ୍ତି। ଆପଣମାନେ ଧର୍ମାତ୍ମାଙ୍କୁ ଲାଭ କରିଥିଲେ, ତେଣୁ ବିଜୟ ନିମନ୍ତେ ଆପଣମାନଙ୍କୁ ଜୟଧୂରି କରିବାକୁ ଥିଲା। ଜଗତର ପତ୍ର ପୂର୍ବରୁ ପରମେଶ୍ୱର ଆପଣମାନଙ୍କୁ ମନୋନୀତ କରିଛନ୍ତି। ପୁଣି ସୁସମାଚାରର ଆଲୋକକୁ ଆପଣ ଯଦି ଦେଖିପାରୁ ନଥାନ୍ତି, ଏହା ନିମନ୍ତେ ଯେହେତୁ ଆପଣମାନେ ଅନ୍ଧ ଅଟନ୍ତି, ଆହୁତ ପୁଣି ବିଶ୍ୱସ୍ତ ଲୋକ। ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମେ ବେଶ୍ୟାକୁ ଉପବିଷ୍ଟ ଥିବା ଦେଖିଲ, ସେହି ଜଳରାଶି ବିଭିନ୍ନ ବଂଶ, ଜନତା, ଜାତି, ଭାଷା ଆଦି ଲୋକଙ୍କୁ ବୁଝାଏ। ଅନ୍ୟ ଅର୍ଥରେ ଏଠାରେ ଉପବିଷ୍ଟ ହୋଇଥିବା ସେ ସ୍ତ୍ରୀ ଲୋକଟି, ସେ ମଣ୍ଡଳୀଟି ବିଭିନ୍ନ ବଂଶ, ଜନତା, ଜାତି ଓ ଭାଷା ଆଦି ଲୋକମାନଙ୍କୁ ନିଜର ଧର୍ମମତ ଦେବାକୁ ଉଦ୍ୟତ ହେଉଅଛି। ତାହାର ଅବସ୍ଥା ସେହି ସ୍ଥାନରେ ସେ ସେମାନଙ୍କ ଉପରେ ଶାସନ କରୁଥିଲା, ସେ ସେମାନଙ୍କ ଉପରେ ଅଧିକାର ଜମାଇ ବସିଅଛି, ତାହାର ଶକ୍ତି ଏମାନଙ୍କୁ ରାଜତ୍ୱ କରୁଛି। ସେ ସପ୍ତ ପାହାଡ ଉପରେ ବସିଅଛି, ଲୋହିତ ବର୍ଣ୍ଣ ବସ୍ତ୍ରରେ ଭୂଷିତ ହୋଇ ରହିଅଛି, ଜଗତର ସବୁଠାରୁ ଧନାଢ୍ୟ ବ୍ୟକ୍ତି ରୂପେ ପରିଚିତ। ତାହାର ଅବସ୍ଥା ଏହିପରି ଅଟେ। ଆଉ ସେହି ପଶୁର ଯେଉଁ ଦଶ ଶୃଙ୍ଗ ଦେଖିଲ ସେମାନେ କରିବେ। ଏତେବେଳେ ଧ୍ୟାନ ଦିଅନ୍ତୁ, ଆପଣମାନେ କମ୍ୟୁନିଷ୍ଟ ଶକ୍ତିର ପରିସର ମଧ୍ୟକୁ ଆଗେଇ ଆସୁଛନ୍ତି। ସେହି ସବୁ ଓ ସେହି ପଶୁ ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ୍ନ ଓ ଉଲ୍ଲଙ୍ଘ କରିବେ ଓ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ, କାରଣ ଈଶ୍ୱରଙ୍କ ସମସ୍ତ ବସର ଯେପରି ଯେ ପର୍ଯ୍ୟନ୍ତ ସଫଳ ନ ହୁଏ ସେ ପର୍ଯ୍ୟନ୍ତ ସେମାନେ ସେପରି ତାହାର ଅଭିପ୍ରାୟକୁ ସିଦ୍ଧ କରନ୍ତି ଓ ଏକବର ହୋଇ ଆପଣ ପଶୁକୁ ଧାରଣ କରନ୍ତି। ହାଲେଲୁୟା! ଆକାଶ ପୃଥିବୀ ଲୋପ ପାଇବ, ମାତ୍ର ପରମେଶ୍ୱର ବଚନ କଦାପି ଲୋପ ପାଇବ ନାହିଁ। ଲକ୍ଷ୍ୟ କରନ୍ତୁ, ଦେଖନ୍ତୁ, ଆଉ ଯେଉଁ ସ୍ତ୍ରୀ ଲୋକକୁ ତୁମେ ଦେଖିଲ, ଯେଉଁ ସ୍ତ୍ରୀ ଲୋକକୁ ତୁମେ ଦେଖିଲ ସେ ପୃଥିବୀର ରାଜାମାନଙ୍କ ପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ। ମୋତେ ଏପରି ଗୋଟିଏ ନଗରକୁ ଦେଖାଇ ଦିଅନ୍ତୁ ଯିଏ ପୃଥିବୀର ରାଜାମାନଙ୍କ ପରେ ରାଜତ୍ୱ କରୁଅଛି। ପୁଣି ରୋମ୍ ସ୍ଥିତ କ୍ୟାଥୋଲିକ ଧର୍ମଯାଜକୀୟ ମଣ୍ଡଳୀ ବ୍ୟତୀତ ଅନ୍ୟ କାହାରିକି ଆପଣମାନେ ଚାହିଁଲେ ସୁଦ୍ଧା ସେପରି ପାଇପାରନ୍ତି ନାହିଁ, ଯିଏ ସପ୍ତ ପାହାଡ ଉପରେ ପ୍ରତିଷ୍ଠା। କୌଣସି ଗୋଟିଏ ମହାନଗରୀ ନାହିଁ ଯିଏ ନୂତନ ନଗରୀ ସ୍ୱର୍ଗରୁ ଆଗତ ହେବାକୁ ଯାଉଅଛି। କହିଲୁ କୌଣସି ମହାନଗରୀ କଦାପି ବାହାରେ ରହିନଥିଲେ କିମ୍ବା ଭବିଷ୍ୟତରେ କଦାପି ବାହାରେ ରହିବ ନାହିଁ, ତା ସତ୍ୟ କଥା। ବର୍ତ୍ତମାନ କିଛି କ୍ଷଣ ନିମନ୍ତେ ଥମି ଯାଆନ୍ତୁ, ମୁଁ ଆପଣଙ୍କୁ ଏହି ବିଷୟଟିକୁ ଆଉ ଥରେ ଦେଖାଇବାକୁ ଚାହେଁ, ଯେପରିକି ଏ ବିଷୟକୁ ଆମେମାନେ ଯେତେବେଳେ ଏକାଠି ପାଠ କରିଥାଉ ସେତେବେଳେ ପ୍ରଭୁ ଆମମାନଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି, ପୁଣି ଆମମାନଙ୍କୁ ଆଶୀର୍ବାଦ କରିପାରନ୍ତି। ଯଥୋଚିତ ବିଷୟ, ଏଠାରେ ଧ୍ୟାନ ଦିଅନ୍ତୁ, ମୁଁ 13 ଅଧ୍ୟାୟକୁ ପାଠ କରୁଅଛି, ମୁଁ 15 ପଦରୁ ଆରମ୍ଭ କରୁଅଛି। ଆଉ ତାହାକୁ ସେ ପଶୁର ପ୍ରତିଭାକୁ ଜୀବନଦାନ କରିବାକୁ କ୍ଷମତା ଦିଆଗଲା, ତାହା ଯୁକ୍ତରାଷ୍ଟ୍ର ମଧ୍ୟ ଅବସ୍ଥିତ, ଯାହାକୁ ଉଠି ଆସିବାର ଆମମାନେ ଦେଖିଅଛୁ। ଆପଣ ଧ୍ୟାନ ଦିଅନ୍ତୁ, ମୂର୍ତ୍ତିଟିଏ ପଶୁର ପ୍ରତିଭା ଯେପରି କଥା କହିପାରେ ଓ ଯେତେ ଲୋକ ପଶୁର ସେ ପ୍ରତିଭାକୁ ପ୍ରଣାମ ନ କରନ୍ତି ସେମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେ ପଶୁର ପ୍ରତିଭାକୁ ଜୀବନଦାନ କରିବାକୁ କ୍ଷମତା ଦିଆଗଲା। ତାହା ହିଁ ତଡ଼ିଦେବାର କର୍ମ ଅଟେ। ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷ ହସ୍ତରେ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ପୁଣି ସେହି ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତା ସଂଖ୍ୟା ଧାରଣ ନଥିବା ଲୋକଙ୍କୁ କ୍ରୟ ବିକ୍ରୟ କରିବାକୁ ନିଷେଧ କରେ। ଏତେବେଳେ ଧ୍ୟାନ ଦିଅନ୍ତୁ, ପୁଣି ଅତି ନିକଟରେ ଧ୍ୟାନ ଦିଅନ୍ତୁ, ଶେଷ କରିବା ପୂର୍ବେ ସତର୍କତା ସହିତ ଧ୍ୟାନ ଦିଅନ୍ତୁ। 18 ପଦକୁ ଶ୍ରବଣ କରନ୍ତୁ, ଏଠାରେ ଜ୍ଞାନ ଆବଶ୍ୟକ। ଏହାକୁ ଆପଣ ଧ୍ୟାନ ଦିଅନ୍ତି କି ସେହି କ୍ଷୁଦ୍ର ପଲକୁ ଏହି ଦିନ ମାନଙ୍କରେ ସେହି ଛୋଟ ଦଳକୁ କଥା କହୁଛନ୍ତି, ପୁଣି ଆହ୍ୱାନ ପ୍ରଦାନ କରୁଛନ୍ତି, ତାହାକୁ ବୁଝିବା ନିମନ୍ତେ ସୁଯୋଗ ଦେଉଛନ୍ତି। ମଣ୍ଡଳୀ ମଧ୍ୟରେ ଯାହାର ବୁଦ୍ଧି ଅଛି ତାହାକୁ ଏହା ବୁଝିବାକୁ ଦିଅନ୍ତୁ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଦେହରେ ମନୁଷ୍ୟର ସଂଖ୍ୟା ଏକ ରାଷ୍ଟ୍ରର ନୁହେଁ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଦେହରେ ମନୁଷ୍ୟର ସଂଖ୍ୟା ଏକ ରାଷ୍ଟ୍ରର ନୁହେଁ। ଆଉ ତାର ସଂଖ୍ୟା ହେଉଛି 666। ଆଉ ଠିକ ସେହି ଭାଟିକାନ ସହରରେ ମୋତେ ଏତେବେଳେ ସେପରି ଆଉ କୁହନ୍ତୁ ନାହିଁ। ମୁଁ ଆମମାନଙ୍କର ବିଶ୍ୱାସର ସତ୍ୟତା ପୁଣି ଅନ୍ୟାନ୍ୟ ଅନେକ ଗୁଡ଼ିଏ ପୁସ୍ତକକୁ ରଖିଅଛି। ଦେଖନ୍ତୁ, ସେ ଭାଟିକାନ ସହରରେ ତାହା ରହିଛି। ପୁଣି ପୋପ ପରମେଶ୍ୱରଙ୍କ ପୁତ୍ରଙ୍କ ପରିବର୍ତ୍ତେ ଯେପରି କହି ସ୍ଥାନକୁ ଗ୍ରହଣ କରିଅଛି। ଏଠାରେ କେତେକ କ୍ୟାଥୋଲିକ ବନ୍ଧୁଗଣଙ୍କୁ ମୁଁ ବସିଥିବା ଦେଖୁଅଛି। ସେମାନେ ପୂର୍ବେ କ୍ୟାଥୋଲିକ ଥିଲେ, ଆଉ ତାହା ଯେ ସତ୍ୟ କଥା ଏହାକୁ ସେମାନେ ଜାଣନ୍ତି। ମୋର ସଦସ୍ୟଗଣ ହୋଇପାରେ ମୋ ସହିତକୁ ଆସିବା ପୂର୍ବେ କ୍ୟାଥୋଲିକ ଥିଲେ, ବୁଝନ୍ତି ତ। ସାଧୁ ପ୍ୟାଟ୍ରିକକୁ ସେମାନେ କ୍ୟାଥୋଲିକ ବୋଲି କହିଥିଲେ, ଆଉ ସେ ଆଦୌ ଜଣେ କ୍ୟାଥୋଲିକ ନଥିଲେ। କହିଥିଲେ ଆର୍କର ଜୱାନନ ଜଣେ ସାଧୁ ଥିଲେ, ପୁଣି ଜଣେ ଯାଦୁଗରଣୀ କହି ଧର୍ମଯାଜକ ତାଙ୍କୁ ପୋଡ଼ି ପକାଇଥିଲେ। ଏଥିରେ ବିସ୍ମୟ ପ୍ରକାଶ କରିବାର କୌଣସି କାରଣ ନାହିଁ। ଯୀଶୁ କହିଥିଲେ, ତୁମମାନେ ଭବିଷ୍ୟତ ବକ୍ତାଙ୍କ କବରକୁ ଶୁକ୍ରୀକୃତ କରୁଅଛ, ଆଉ ତୁମେ ସେମାନଙ୍କୁ ତହିଁରେ ସମାଧି ଦେଇଅଛ, ତୁମେ ଶୁକ୍ରୀକୃତ ସମାଧି ଗୁଡାକ ଅଟ। ତାହା ପ୍ରକୃତରେ ସତ୍ୟ କଥା। ଦେଖନ୍ତୁ, ଏହା ଜଣେ ମନୁଷ୍ୟର ସଂଖ୍ୟା। ପୁଣି ସେଠାରେ ରୋମ୍ ସ୍ଥିତ ପୋପଙ୍କ ସିଂହାସନ ପରେ ଭାଇକାଭିୟସ ଫିଲିଡିଲ ଭିକାରିୟସ ଫିଲିଡି ବୋଲି ଲିଖିତ ଅଛି। ଏହା ରୋମିଓ ଅକ୍ଷର ଲିଖିତ। ଆପଣମାନେ ଆସନ୍ତାକାଲି ନିଜରୁ ତାହାକୁ ଲେଖନ୍ତୁ, VICIR। ଏପରି ରୋମିଓ ସଂଖ୍ୟାରେ ଅର୍ଥରେ ତାହାକୁ ଲେଖନ୍ତୁ, ତତ୍ପରେ ସଂଖ୍ୟା ଗୁଡିକ ତଳେ ଗାର୍ଡଟିଏ ଟାଣି ତାହାକୁ ମିଶାଇ ପକାନ୍ତୁ। ପୁଣି ଆପଣମାନେ ଯେଉଁ ସଂଖ୍ୟାକୁ ଲାଭ କରନ୍ତି ତାହାକୁ ଧ୍ୟାନ ଦିଅନ୍ତୁ, 666 ସଂଖ୍ୟା ପାଇବେ। ସେ କେଉଁ ସ୍ଥିରେ ବସି ଅଛି? ସପ୍ତ ପାହାଡ ଉପରେ ବସି ଅଛି। ପୁଣି ସେହି ସ୍ଥାନରୁ ଧର୍ମ ସଂଗଠନ ଗୁଡାକ ବାହାରି ଅଛନ୍ତି, ଯେଉଁମାନେ ବାଇବଲ ପରିବର୍ତ୍ତେ ଧର୍ମ ସିଦ୍ଧାନ୍ତକୁ ଶିକ୍ଷା ଦେଉଥିଲେ। ପୁଣି ପ୍ରତିଷ୍ଠାନ ତହିଁରୁ ବାହାରି ଆସୁଛନ୍ତି। ପୁଣି ସେମାନେ ଯେଉଁ ପ୍ରକାର ଆଚରଣକୁ ସମ୍ପର୍କ କରୁଛନ୍ତି, ଏମାନେ ସୁଦ୍ଧା ସେହି ସମୟ ଆଚରଣ ସମ୍ପର୍କ କରୁଛନ୍ତି, କାରଣ ସେ ଯେ ବେଶ୍ୟ ଥିଲା ଏବେ କଥିତ ହୋଇଛି। ପୁଣି ସେମାନେ ବେଶ୍ୟର କନ୍ୟାଗଣ ଥିଲେ ବୋଲି କଥିତ। ଏକ ପ୍ରକାର ଭ୍ରାନ୍ତ ଧର୍ମ ସହିତ ଏକ ଭ୍ରାନ୍ତ ବାପ୍ତିସ୍ମର ବିଷୟକୁ ପରିଚୟ କରାଉଛନ୍ତି। ଧର୍ମାତ୍ମକ ଏକ ଭ୍ରାନ୍ତ ଧାରଣାକୁ, ନରକର ଏକ ପ୍ରକାର ଭ୍ରାନ୍ତ କଳ୍ପନାକୁ, ସେଭଳି ଅନେକ ଧରଣର ଭ୍ରାନ୍ତ ମତକୁ ପରିଚିତ କରାଉଛନ୍ତି। ପୁଣି ପ୍ରତିଷ୍ଠାନ ଅତି ସହଜରେ ସେଗୁଡ଼ିକୁ ଅନୁସରଣ କରୁଛନ୍ତି। ମାତ୍ର ସନ୍ଧ୍ୟା କାଳରେ ଦୀପ୍ତି ଉଦିତ ହେବ, ମହିମାର ପଥ ତୁମେ ନିଶ୍ଚିତ ପାଇବ, ତାହା ହିଁ ସତ୍ୟ କଥା। ମାର୍ଗଟି ଆଜିର ସେହି ଆଲୋକ ଯୀଶୁଙ୍କର ଅମୂଲ୍ୟ ନାମରେ ଲୁକାୟିତ ଅଟନ୍ତି। ଯୁବକ ଓ ବୃଦ୍ଧ ନିଜ ସକଳ ପାପରୁ ଫେର ଧର୍ମାତ୍ମା ଅବଶ୍ୟ ଅନ୍ତରେ ପ୍ରବେଶ କରିବେ। ସନ୍ଧ୍ୟା କାଳ ଯେତେ ଉପସ୍ଥିତ ହୋଇଛି, ଏହା ସତ୍ୟ ଯେ ଈଶ୍ୱର ଓ ଖ୍ରୀଷ୍ଟ ଏକ ଅଟନ୍ତି। ଭାଇମାନେ, ମୁଁ ଆପଣମାନଙ୍କୁ କହୁଅଛି ଯେ ସନ୍ଧ୍ୟା କାଳ ଯଦି ଏହା ଅଟେ, ଏହା ପ୍ରଜ୍ୱଳିତ ହେଉଛି। ପ୍ରେତମାନଙ୍କର ସେହି ସମାନ ଧର୍ମ ଶିକ୍ଷାଟି, ପ୍ରେତମାନଙ୍କର ସେହି ସମାନ ବାପ୍ତିସ୍ମ, ପ୍ରେତମାନଙ୍କର ପବିତ୍ର ଭରପୁର ହେଉଥିବା ସେହି ସମାନ ବିଷୟଟି, ପ୍ରେତମାନଙ୍କ ସହିତ ସମାନ ଅଦ୍ଭୁତ ଚିହ୍ନ ଗୁଡିକ ଆଉ ଲକ୍ଷଣ ଗୁଡିକ ସହିତ ବିଜାତିମାନଙ୍କ ପ୍ରତି ଉଙ୍କି ମାରୁଅଛନ୍ତି। ପୁଣି ସେହି ଦିନ ପ୍ରତକାଳରେ ଜୀବନ ପ୍ରତି ଯେଗୁଡିକ ଯେପରି ଭାବରେ ପ୍ରକଟ ହୋଇଥିଲେ, ଏହି ସ୍ଥାନରେ ସନ୍ଦେହଶୀଳତା ପ୍ରକଟ ହେଉଛନ୍ତି।
With the fire that fell on Pentecost, that cleansed and made them clean. Oh, it's burning now within my heart. Oh, glory to his name. I'm so glad that I can say I'm one of them.
Amen.
One of them. I'm one of them. I'm so glad that I can say I'm one of them. One of them. One of them. I'm so glad that I can say I'm one of them. They were gathered in the upper room, all praying in his name. They were baptized with the Holy Ghost and power for service came. Now what he did for them that day, he'll do for you the same. I'm so glad that I can say I'm one of them. Come, my brother, seek this blessing that will cleanse your heart from sin. It will start the joy bells ringing and will keep your soul aflame. Oh, it's burning now within my heart. Oh, glory to his name. I'm so glad that I can say I'm one of them.
Amen. Hallelujah.
Oh,
এই গৌরবময় সুসমাচার নিমন্তে খুব আনন্দিত। এহা রক্তরে ঝরুছি, হ্যাঁ, এহা রক্তরে ঝরুছি। মূল্যাঙ্কন করন্তু, সে যদি মতে অনুসরণ করিব, তাকে স্বয়ং স্বীকার করিব দিও। আপনার কৃষকু বহন করি মোর পশ্চাৎ গমন করিয়া কো দিও।
The blood of disciples who died for the truth. This Holy Ghost gospel is dripping with blood. The first one to die for this Holy Ghost plan was John the Baptist, but he died like a man. Then came the Lord Jesus. They crucified him. He preached that the Spirit would save men from sin. There's Peter and Paul and John the Divine. They gave up their lives so this gospel could shine. They mingle their blood with the prophets of old so the true word of God could honest be told. Then they stoned Stephen. He preached against sin. He made them so angry they dashed his brain in. But he died in the Spirit. He gave up the ghost. And then he died. A life-giving soul.
Amen.
Kept dripping with blood. Yes. Kept dripping with blood. This Holy Ghost gospel kept dripping with blood. The blood of disciples who died for the truth. This Holy Ghost gospel kept dripping with blood. The souls under the altar are crying, how long? For the Lord to punish those who've done wrong, making fun, see? Oh, my. But there's going to be more who'll give their life's blood for this Holy Ghost gospel.
And his crimson blood is dripping with blood. Yes,
it's dripping with blood. This Holy Ghost gospel keeps dripping with blood. The blood of disciples who died for the truth. This Holy Ghost gospel is
বর্তমান চারিয়ারকু খাই হয়ে যাওয়া পুরি পরস্পর সহিত করবর্তন করিবা.
It's dripping with blood. Yes, it's dripping with blood. This Holy Ghost gospel is dripping with blood. The blood of disciples who died for the truth. This Holy Ghost gospel is dripping with blood. Do you love the Lord?
আপনারে প্রভুকু স্নেহ করন্তু কি প্রভু আপনার অশেষ আশীর্বাদ করন্তু পিতা আপনার যে মন্ডলী আশীর্বাদ করিবে এই আমি প্রার্থনা করু পুনি আনন্দ করু করু সে নিজে নিজ কোহর যেপরি ফেরি যাই পারন্তি ইমানুয়েল পক্ষে ধরুথা সেই ঝরণা নিকটকু সে ফেরি আসিপারন্তি যা রক্তরে পরিপূর্ণ অটে সে মন্ডলীর সমস্ত পুরাতন রীতিনীতিকে যেপরি পাশরি পারন্তি আসি পারন্তি পুনি পবিত্র আত্মগ্রহ করিপারন্তি যীশুঙ্কর আমরা নিবেদন করুছু আমেন পরমেশ্বর আপনার আশীর্বাদ করন্তু শুভরাত্রি পরমেশ্বর আপনার সহবর্তী থাকুন।